कारण नहीं आता कारण चक्षुष्मान पुरुष द्वारा अंधा अंध मानव इव भरी नियमान चालित रही हे वत्स प्रियव्रत कर्मफल प्रदाता भगवान गुणानुरूप कर्म हेतु जो जो देव तीर्जगारी शरीर प्रदान सही देह स्वीकार करी चक्षुष्मान व्यक्ति द्वारा चालित अंधमान भाई आम मान्य प्रयोजनकर्ता ईश्वर प्रदत्त सुख दुख भोग कर व्यक्ति जो निर्दिष्ट निर्देश पाई से शरीर जो सुख दुख भोग हेबार कथा ता निश्चित भाव हेब कौन भौतिक उपाय एड़ाई दे पारे ना 84 लक्ष प्रकार शरीर अच्छी प्रत्येक शरीर में सुख दुख भोग होने परिवर्तन करें कारण सुख और दुख भगवत प्रदत्त अटे भगवान का नियम अनुजाई आसुची से भगवान का नियम अनुजाई आम निर्दिष्ट प्रकार शरीर पाचे जहाँ भगवत प्रदत्त जहाँ भगवत प्रदत्त ताकि अन्यथा करें जहाँ भगवत इच्छा ताकि एड़ाई पारा ना आम मान को स्वीकार करने को आम मानक निर्देश अनुजाई परिचालित पड़ो जपर एक अंध व्यक्ति एक चक्षुष्मान व्यक्ति द्वारा परिचालित हुए ठीक से हीपरी आम मान को भगवत निर्देश अनुजाई गति करने पड़ो सबू परिस्थित जब आम मैंने भगवत प्रदत्त निर्देश को मानि भगवत प्रदत्त अवस्था रहा आम मैंने अंतिम सिद्धि लाभ कर जीवन मुख्य उद्देश्य हूँ भगवान निर्देश को मान ना ताकर उपदेश को पालन करवा यह हूँ ये प्रकार उपदेश जहाँ व्यक्ति को तार स्वधर्म पालन कराए अगर बहुत बड़ा पर्पट अच्छी आम आलोचना करवा तेणु सर्वप्रथमे उपस्थित सदानंदर महत्वपूर्ण को आम अंतराष्ट्रीय कृष्ण गायन संघ अंकुष्ठ केन्द्र तरफ आपको स्वागत करूँ आज पवित्र एकादशी तिथि जो तिथि की आपने पालन कर ये हूँ नियम जम नियम आमर ये जो भक्ति मार्ग मध्य ये गोटे योग भगवान सहित योग ये मध्यम आम भगवान सहित युक्त होती अष्टांग योग विभिन्न सब नियम रही जम नियम आसन प्राणायाम ध्यान धारणा प्रत्याहार एवं समाधि ये पाचलिक अष्टांग योग से भक्ति योग मध्य से आगे मैं जम अच्छी जम कह जमर जो जम कह जो पालन जो कथ नियम निषेध ये निषेध दीवतम पान स्त्री सुना ये अधर्म चार स्थान तेनालीस निषेध करीवत क्रीड़ा त्याग कराया पड़ो मद्यपान त्याग कराया पड़ो अवैध स्त्री संग त्याग कराया पड़ो जीवहत्या मतमास भक्षण सब त्याग कराया पड़ो ये जम ସେମିତି ନିୟମ କ'ଣ ନା ଆଜି ଯେଉଁ ଏକାଦଶୀ ପାଳନ କରାଯାଉଛି କି ଗୋଟେ ନିୟମ ସକାଳୁ ଉଠିବା ସକାଳେ ଯେଉଁ ବହୁତ ସମୟ ରହୁଛି ଏ ଯେଉଁ ଆମର ଦିନଟି ରହିଛି 24 ଘଣ୍ଟା ତା ଦେହରେ ସତ୍ୱଗୁଣର ପ୍ରାଧାନ୍ୟ କେଉଁ ସମୟରେ ରହିଛି କେଉଁ ସମୟରେ ରଜଗୁଣର ପ୍ରାଧାନ୍ୟ ରହିଛି କେଉଁ ସମୟରେ ତମଗୁଣର ପ୍ରାଧାନ୍ୟ ରହିଛି ସକାଳେ ଭୋର ସମୟ ଯେଉଁ କୁହାଯାଉଛି ସୂର୍ଯ୍ୟୋଦୟରୁ 1.5 ଘଣ୍ଟା 4:30 ଇଏ ହେଉଛି ବ୍ରହ୍ମ ମୁହୂର୍ତ୍ତ ଏହି ସମୟରେ ସତ୍ୱଗୁଣର ମୃତ୍ୟୁ ଜାଗତରେ ଯେଉଁ 3ଟି ଗୁଣ ରହିଛି ସତ୍ୱଗୁଣର ପ୍ରାଧାନ୍ୟ ଥାଏ ତେଣୁ ନିୟମ କ'ଣ ନା ଏହି ସମୟରେ ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କର ଆରାଧନା କରିବାକୁ ପଡ଼ିବ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ଏହି ସମୟରେ ଆମେ ମଙ୍ଗଳାରତୀ ହେବା ଭଗବାନଙ୍କର ନାମ ଜପ କରିବା ଭଗବାନଙ୍କର କୀର୍ତ୍ତନ କରିବା ଭଗବାନଙ୍କର ଶାସ୍ତ୍ର ଅଧ୍ୟୟନ କରିବା ଏସବୁ ଏଇ ସମୟଟା ହେଉଛି ଉପକୂଳ ସମୟ ଅନୁକୂଳ ସମୟ ଯେମିତି ଆମର ସ୍ରୋତର ଅନୁକୂଳ ରହିଛି ପ୍ରତିକୂଳ ବି ରହିଛି ଆମେ ଯେଉଁ ଆଡ଼େକୁ ସ୍ରୋତରେ ଯାଉଛି ଆମେ ଯଦି ସେଇପଟେ ଯିବା ତାହେଲେ ଆମେ ଖୁବ୍ ଶୀଘ୍ର ଯାଇପାରିବା କିନ୍ତୁ ଯଦି ତା'ର ପ୍ରତିକୂଳରେ ଯିବା ଏତେ ଶେଷରେ ଯାଇପାରିବା ତେଣୁ ଇଏ ହେଉଛି ପ୍ରତି ଅନୁକୂଳ ସବୁ ବ୍ୟବସ୍ଥା ସବୁ ରହିଛି ସବୁ ଯେଉଁ ରହିଛି ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କର ଆରାଧନା କରିବା ବ୍ରହ୍ମଙ୍କର ଆରାଧନା କରିବା ବ୍ରହ୍ମ ମୁହୂର୍ତ୍ତ ସେଥିପାଇଁ ଉଦ୍ଦିଷ୍ଟ ତେଣୁ ଏହି ସମୟରେ କଲେ ଆମ ଏ ହେଉଛି ନିୟମ ସେଭଳି ଭାବରେ ଏକାଦଶୀ ବ୍ରତ ପାଳନ କରିବା ଭଗବାନଙ୍କ ଶାସ୍ତ୍ର ଅଧ୍ୟୟନ କରିବା ଏ ହେଉଛି ନିୟମ ଆସନ ଆପଣମାନେ ସବୁ ବସିଛନ୍ତି କି କେଉଁ ଆସନରେ ବସିଛନ୍ତି ଏ ଆସନ ପ୍ରାଣାୟାମ ସବୁ ଭଳିଆ ରହିଛି ଆମର ପ୍ରାଣାୟାମ ଦରକାର ନାହିଁ ଆମେ ଭଗବାନଙ୍କର ଯେଉଁ ଜଳ ନାମ କୀର୍ତ୍ତନ କରୁଛେ ଆଉ ପ୍ରାଣାୟାମର ଆବଶ୍ୟକତା ନାହିଁ ଯେଉଁମାନେ ଧ୍ୟାନ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ପ୍ରାଣାୟାମ ଦରକାର ହେଉଛି ତେଣୁ ଏଇ ଭଗବାନଙ୍କର ଭକ୍ତି ଯୋଗରେ ଆମେ ଅଗ୍ରସର ହେଲେ ଯୋଗିନାମ ଅପି ସର୍ବେଷାମ ମଦ୍ଗତିନାମ ତରାତ୍ମନା ଶ୍ରଦ୍ଧାବାନ ମଦତି ଯୋଗମାନ ସମୟ ଯୁକ୍ତ ତମ ମତ ଭଗବତ ଗୀତା ଶ୍ରେଷ୍ଠ ଅଧ୍ୟାୟର ଅନ୍ତିମ ସ୍ୱରୂପରେ ଭଗବାନ କଥା କହୁଛନ୍ତି ଯେତେ ଯୋଗୀ ଅଛନ୍ତି ଅଷ୍ଟାଙ୍ଗ ଯୋଗ ମାର୍ଗରେ ଯେଉଁମାନେ ଯୋଗ ହେଉଛନ୍ତି ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି ବା କର୍ମଯୋଗରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି ବା ଧ୍ୟାନ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି ଆମେ ମାନେ ଭକ୍ତି ମାର୍ଗରେ ଯୁକ୍ତ ହେଉଛେ ଭଗବାନଙ୍କ ସହିତ ତେଣୁ ଏ ସମସ୍ତେ ଯୋଗୀ ଯୋଗୀ ନାମ ବି ସର୍ବେଷାମ ଏ ସମସ୍ତ ଯୋଗୀମାନଙ୍କ ଭିତରେ କିଏ ଶ୍ରେଷ୍ଠ ଯଦି ପ୍ରଶ୍ନ ଆସିବ ଭଗବାନ କହୁଛନ୍ତି ଏମାନଙ୍କ ଭିତରେ ସିଏ ହିଁ ଶ୍ରେଷ୍ଠ ଯିଏ ଯେଉଁମାନେ ଭଜତେ ଅନନ୍ୟ ଭାଗ ଯେଉଁମାନେ ମୋର ଭଜନ ଯେଉଁମାନେ ମୋର ଭକ୍ତି ମାର୍ଗରେ ମୋ ସହିତ ଯୁକ୍ତ ହେଇଛନ୍ତି ସେମାନେ ସବୁଠାରୁ ଶ୍ରେଷ୍ଠ ଯୋଗୀ ଯୋଗୀ ନାମ ବି ସର୍ବେଷାମ ମଦ୍ଗତିନାନ୍ତର ଆତ୍ମା ଆମର ଅନ୍ତରରେ ଭଗବାନଙ୍କ ସହିତ ଆମର ଗତି ରହୁଛି ବା ଭଗବାନଙ୍କ ପ୍ରତି ଲକ୍ଷ୍ୟ ଆମର ରହୁଛି ଏବଂ ଶ୍ରଦ୍ଧାର ସହିତ ଭଗବାନଙ୍କର ଭଜନ କରୁଛନ୍ତି ଶ୍ରଦ୍ଧାର ସହିତ ବିଶ୍ୱାସ ସହିତ ତାହେଲେ ସ୍ୱାମୀ ଯୁକ୍ତ ତମ ମତ ସେମାନେ ହେଉଛନ୍ତି ଭଗବାନଙ୍କର ଏଇ ମତ ଏଇଟା ଆଉ କାହାର କଥା ନୁହଁ ମତଟା ମୋର ମତ ଭଗବାନ କହୁଛନ୍ତି ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଅନ୍ତିମ ଶ୍ଳୋକରେ 47 ଶ୍ଳୋକ ବୋଲେ ଅର୍ଜୁନଙ୍କୁ କହୁଛନ୍ତି ସେଇଟା ଇଏ ହେଉଛି ମୋର ମତ ଆମେ ଅନ୍ୟ କିଏ କ'ଣ କହିଲେ ସେଇଟା ଠିକ୍ ନୁହଁ ଭଗବାନ ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ ସର୍ବଶ୍ରେଷ୍ଠ ଅଧିକାରୀ ଟପ୍ମୋଷ୍ଟ ଅଥରିଟି ସେ ତେଣୁ ସିଏ ଯାହା କହିବେ ସେଇଟାକୁ ଗ୍ରହଣ କରିବାକୁ ପଡ଼ିବ ଏଇଠି ସେ କଥା କୁହାଯାଉଛି ତେଣୁ ଏଇଭଳି ଭାବରେ ଆମେ ଯଦି ଭାଗବତ ଅଧ୍ୟୟନ କରିବା ଯେ ଭକ୍ତିର ଯେ 5ଟି ଅଙ୍ଗ ଆସନ୍ତା ରବିବାର ଆମର ଏ ରବିବାର ନୁହଁ ତାହାର ରବିବାର 16 ତାରିଖ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ଗୌରାଙ୍ଗ ମହାପ୍ରଭୁଙ୍କ ଫାଲ୍ଗୁନ ପୂର୍ଣ୍ଣମୀ ତିଥି ମହାପ୍ରଭୁଙ୍କର ଆବିର୍ଭାବ ତିଥି ଇଏ ହେଉଛି ମହାପ୍ରଭୁ କହିଛନ୍ତି ସେ କଥା ଯେ ଏଇ ଯେଉଁ ଆମେ ଭକ୍ତି କରୁଛେ ଭଗବାନଙ୍କ ସହିତ ଯେଉଁ ଭକ୍ତି ଭଗବାନ ପ୍ରାପ୍ତ ହେବା ପାଇଁ ଯେଉଁ ଭକ୍ତି ମାର୍ଗରେ ଆମେ ଅଗ୍ରସର ହେଉଛେ ଇଏ ହେଉଛି ଭାଗବତ ଧର୍ମ ଭଗବାନ ଏଇଟା ପ୍ରଣୟନ କରିଛନ୍ତି ଭାଗବତ ଧର୍ମ ତେଣୁ ଏଇ ଯେଉଁ ଭକ୍ତିର ଅନେକ ଅଙ୍ଗ ରହିଛି 64ଟି ଅଙ୍ଗ ମହାପ୍ରଭୁ କହିଛନ୍ତି ଚେତନ ଚର୍ଚ୍ଚା ମଧ୍ୟରେ ତା ଦେହରେ 5ଟି ହେଉଛି ଶ୍ରେଷ୍ଠ କ'ଣ କ'ଣ ସେ ନା ପ୍ରଥମ ହେଉଛି ସାଧୁ ସଙ୍ଗ ତାପରେ ହେଲା ଭାଗବତ ଶ୍ରବଣ ଏବଂ ନାମ କୀର୍ତ୍ତନ ସାଧୁ ସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ ଏବଂ ମଥୁରା ପୁରୀତେ ବାସ ତୀର୍ଥସ୍ଥାନ ରହିଛି ସେଠି ବାସ କରିବା ଏବଂ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ ଭଗବାନଙ୍କର ଯେଉଁ ମୂର୍ତ୍ତି ସେବା ହେଉଛି ବା ମୂର୍ତ୍ତି ଅର୍ଚ୍ଚନା ହେଉଛି ତାକୁ ଦର୍ଶନ କରିବା ବା ନିଜେ ସେ ଅର୍ଚ୍ଚନା କରିବା ନିଜେ ଭଗବାନଙ୍କର ସେବା କରିବା ଏଇ ପାଞ୍ଚଟି ଅଙ୍ଗ ହେଉଛି ସମସ୍ତ ଭକ୍ତିର ଯେତେ 64 ଅଙ୍ଗ ଅଛି ତା ଭିତରେ ଶ୍ରେଷ୍ଠ ହେଉଛି ଏଇ ପାଞ୍ଚଟି ତେଣୁ ଏ ଭାଗବତ ଆପଣମାନେ ଯେଉଁମାନେ ଏକାଦଶୀ ଏକାଦଶୀରେ ଆସୁଛନ୍ତି ସେମାନେ କିଛି କିଛି ଭାଗବତ ଶ୍ରବଣ କରୁଛନ୍ତି ଏ ଭାଗବତ ଆଉ ଭଗବାନ ଭିତରେ କିଛି ତଫାତ ନାହିଁ ଭାଗବତଙ୍କୁ ଭଗବାନଙ୍କର ଅଙ୍ଗ ସହିତ ତୁଳନା କରାଯାଇଛି ଆମେ ଯେମିତି ଦେଖୁଛେ ଭଗବାନଙ୍କର ମୂର୍ତ୍ତି ରହିଛନ୍ତି ଭଗବାନଙ୍କର ଶରୀର ରହିଛନ୍ତି ସଚ୍ଚିଦାନନ୍ଦମୟ ଶରୀର ସେହିଭଳି ଇଏ ଭାଗବତ ହେଉଛନ୍ତି ଭଗବାନଙ୍କର ବାଙ୍ଗମୟ ମୂର୍ତ୍ତି ଏ ବାଣୀ ବାଣୀ ମୂର୍ତ୍ତିରେ ଭଗବାନ ଆବିର୍ଭାବ ହୋଇଛନ୍ତି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମାରେ ଭଗବାନଙ୍କର ଯେଉଁ 2 ପାଦପଦ୍ମ ରହିଛନ୍ତି ଭଗବାନଙ୍କୁ ଆମେ କେମିତି ଦେଖିବା ଦର୍ଶନ କରିବା ମନ୍ଦିରରେ ଭଗବାନ ସିଧାସଳଖ ମୁଖକୁ ଦେଖିବା କଥା ନୁହଁ ନିୟମ ହେଉଛି କ'ଣ ନା ଭଗବାନଙ୍କର ପ୍ରଥମ ପାଦରୁ ଆମେ ଦର୍ଶନ କରିବା ପାଦପଦ୍ମ ଭଗବାନଙ୍କର ପାଦପଦ୍ମ ଯେଉଁ 2 ରହିଛନ୍ତି ସେ 2 ପାଦପଦ୍ମକୁ ଭାଗବତ ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧ ସହିତ ତୁଳନା କରାଯାଇଛି ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ହେଉଛନ୍ତି ଭଗବାନଙ୍କର 2 ପାଦପଦ୍ମ ତେଣୁ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ଭାଗବତ କହିଲେ ସ୍ୱୟଂ ଭଗବାନ ଉପସ୍ଥିତ ଅଛନ୍ତି ଭଗବାନଙ୍କରେ ପ୍ରଶ୍ନ ପଚାରିଛନ୍ତି ନୈମିଷାରଣ୍ୟରେ ସୁତ ଗୋସ୍ୱାମୀଙ୍କୁ ଏଇ 88,000 ଋଷି ଉପସ୍ଥିତ ହୋଇଛନ୍ତି ତାଙ୍କର ମୁଖ୍ୟ ହେଉଛନ୍ତି ସୌନ ଋଷି ସେ ପଚାରିଛନ୍ତି ଏ ପ୍ରଶ୍ନଟି ଯେ ଭଗବାନ ଯେତେବେଳେ ଚାଲିଗଲେ କୃଷ୍ଣ ସ୍ୱଧାମ ପ୍ରଗତେ ଭଗବାନ ଚାଲିଗଲେ ମାନେ ଭଗବାନଙ୍କ ସହିତ ଯେତେ ଐଶ୍ୱର୍ଯ୍ୟ ସବୁ ରହିଛି ଭଗବାନଙ୍କର ଗୁଣ ଏସବୁ ରହିଛି ଏସବୁକୁ ନେଇ ସେ ଚାଲିଯାଉଛନ୍ତି ଧର୍ମ ଜ୍ଞାନ ଆଦି ବିଷୟ ତେଣୁ କଳ ନଷ୍ଟ ଦିଶା ନେଇ ସେ ଭଗବାନ ଦ୍ୱାପର ଯୁଗରେ ଅନ୍ତିମରେ ଚାଲିଗଲେ ତେଣୁ କଳି ଯୁଗରେ ବର୍ତ୍ତମାନ ଅନ୍ଧକାର ଗ୍ରାସ କରାଯାଇଛି କଳ ନଷ୍ଟ ଦିଶା ମାନେ ଦେଖାଯାଉନି କିଛି କଳି ଯୁଗରେ ତେଣୁ ଅନ୍ଧକାର ଶାସ୍ତ୍ର ଜ୍ଞାନ ଲୋକମାନଙ୍କର ନାହିଁ ଶାସ୍ତ୍ର ଚକ୍ଷୁଷା ଆମେ ନିଜ ଚକ୍ଷୁରେ କିଛି ଜାଣିପାରିବାନି ଶାସ୍ତ୍ର ବସ୍ତୁରେ ଶାସ୍ତ୍ର ଅନୁସାରେ ଆମେ ସବୁ ଦେଖିବା ତେଣୁ କଳି ଯୁଗରେ ବର୍ତ୍ତମାନ ନଷ୍ଟ ଦୃଶା ଲୋକମାନେ ଦେଖିପାରୁନାହାନ୍ତି ପ୍ରକୃତ ପଥ କ'ଣ ତେଣୁ ସୌଭାଗ୍ୟ ପ୍ରଶ୍ନ ପଚାରିଛନ୍ତି ଯେ କୃଷ୍ଣ ସଦାଙ୍କ ବୃହି ଯୋଗେଶ୍ୱର କୃଷ୍ଣ ବ୍ରହ୍ମଣୀ ଧର୍ମ ବ୍ରହ୍ମଣି ସ୍ୱାଙ୍କାଷ୍ଟା ମଧୁନ ପେ ଧର୍ମ କ ଶରଣଙ୍ଗତ ଭଗବାନ ତ ଚାଲିଗଲେ ବର୍ତ୍ତମାନ ଧର୍ମ କାହାର ଆଶ୍ରୟ ରହିଛନ୍ତି ଭଗବାନ ଚାଲିଗଲେ ମାନେ ଭଗବାନ ସ୍ୱୟଂ ଭଗବାନଙ୍କ ଦ୍ୱାରା ଧର୍ମ ପ୍ରଣୀତ ହେଉଛନ୍ତି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ଭଗବାନ ହିଁ ଧର୍ମ ଆପଣମାନେ ଜାଣିଛନ୍ତି ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁଷ୍କତାମ ଧର୍ମ ସଂସ୍ଥାପନ ଥାଏ ଭଗବାନ ଧର୍ମ ସ୍ଥାପନ କରନ୍ତି ଭଗବାନ ଯଦି ଚାଲିଗଲେ ତାଙ୍କ ସଙ୍ଗୀତ ମଧ୍ୟ ଧର୍ମ ଚାଲିଗଲା ତାହେଲେ ଧର୍ମ କ'ଣ ଶରଣଙ୍ଗତ ବର୍ତ୍ତମାନ ଧର୍ମ ଆଉ କାହାର ଆଶ୍ରୟ ରହିଲେ ଭଗବାନ ତ ନାହାନ୍ତି ତାହେଲେ ବର୍ତ୍ତମାନ କାହାର ଆଶ୍ରୟ ରହିଲେ ଧର୍ମ ନା ଚାଲିଗଲେ ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ସ୍ୱଧାମ ପ୍ରଗତି ଧର୍ମ ଜ୍ଞାନ ଆଦି ବିଷୟ କଳ ନଷ୍ଟ ଦୋଷା ମେଷ ପୁରାଣାର୍କ ଦୁନ ଦିଗ ଯେମିତି ସୂର୍ଯ୍ୟ ଉଦୟ ହେଲେ ରାତ୍ରିର ଅନ୍ଧକାର ଦୂର ହୋଇଯାଏ ସେଭଳିଆ ବର୍ତ୍ତମାନ କଳିର ଅନ୍ଧକାର ଯେଉଁ ରହିଛି ସେଇଟା ଦୂର ହୋଇଯାଉଛି କେମିତି ନା ଏଇ ଭାଗବତ ରୂପକ ଅର୍କ ବୋଲେ ସୂର୍ଯ୍ୟ ବର୍ତ୍ତମାନ ଉଦୟ ହେଇଛନ୍ତି ଅଧୁନା ଉଦିତ କଳି ଯୁଗରେ ଭାଗବତ ଉଦୟ ହେଇଛନ୍ତି ଭାଗବତର ରଚନା କରିଛନ୍ତି ବ୍ୟାସଦେବ ବିଦ୍ୱାନ ଚକ୍ରେ ସାତତ ସଂଗୀତାମ ବ୍ୟାସଦେବ ଏଇ ସାତତ ସଂଗୀତକୁ ରଚନା କରିଛନ୍ତି ବ୍ୟାସଦେବ ତେଣୁ ଇଏ ହେଉଛନ୍ତି କ'ଣ ନା ଇଏ ହେଉଛନ୍ତି କଳ ନଷ୍ଟ ଦୋଷ ଏ ପୁରାଣ ଅର୍କ ଅର୍କ କହିଲେ ସୂର୍ଯ୍ୟ ଯେତେ ପୁରାଣ ଅଛନ୍ତି 18 ପୁରାଣ ଅଛନ୍ତି ତାର ଯେଉଁ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଏଇ ଭାଗବତ ପୁରାଣ ପୁରାଣ ଇଦମ୍ ତଥା ପୁରାଣମାନଙ୍କ ଭିତରେ ଏଇ ଭାଗବତ ପୁରାଣ ହେଉଛନ୍ତି ଶ୍ରେଷ୍ଠ ପୁରାଣ କିଭଳି ନା ନିମ୍ନ ଭାବାନ ଯଥା ଗଙ୍ଗା ଏ ଭାଗବତ ଦ୍ୱାଦଶସ୍କନ୍ଧରେ ସୁତ ଗୋସ୍ୱାମୀ କହିବେ ଏକଥା ଭାଗବତ ମହାତ୍ମା ନିଜେ କହିଛନ୍ତି ସୁତ ଗୋସ୍ୱାମୀ ସୋନାଗାଦି ଋଷିଙ୍କୁ ଯେ ଯେମିତି ନଦୀମାନଙ୍କ ଭିତରେ ନିମ୍ନ ଭାବାନ ଯଥା ଗଙ୍ଗା ଗଙ୍ଗା ଦେବୀ ହେଉଛନ୍ତି ଶ୍ରେଷ୍ଠ କାହିଁକି ନା ଭଗବାନଙ୍କର ପାଦ ପଦ୍ମରୁ ସେ ଆସୁଛନ୍ତି। ଭଗବାନ ତ ବାମନ ଦେବ ଉପରେ ଆସିଥିଲେ, ସେ ଯେତେବେଳେ ତାଙ୍କର ବାମ ପାଦକୁ ବଢ଼େଇ ଦେଇଥିଲେ ଏ ସମଗ୍ର ପୃଥିବୀକୁ ଭେଦ କରି, ଆ ଉପରେ ଯେତେ ଆବରଣ ଅଛି ସବୁ ଭେଦ କରିକିରି ସେ ଚିର ଜଗତକୁ ପଳେଇ ଯାଇଥିଲା ଭଗବାନ ପାଦ ପଦ୍ମ। ତେଣୁ ସେଇଠି ରହିଛି କାରଣାନବ ଜଳ, ଯେଉଁ ଜଳଟି ଭଗବାନ ପାଦକୁ ଧୌତ କରିକି ଆସିଛନ୍ତି, ଏ ତ୍ରିଜଗତକୁ ଧନ୍ୟ କରିଦେଉଛନ୍ତି ସେ ଗଙ୍ଗା ଦେବୀ। ତେଣୁ ନିମ୍ନମାନ ଯଥା ଗଙ୍ଗା, ଯେତେ ଦେବୀ ନଦୀ ଅଛନ୍ତି ତାଙ୍କୁ ତ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ଦେବୀ, ଗଙ୍ଗା ନଦୀ ନିମ୍ନମାନ ଯଥା ଗଙ୍ଗା। ଏବଂ ଦେବାନା ଅଚ୍ୟୁତ ତଥା ଦେବତାମାନଙ୍କ ଭିତରେ 33 କୋଟି ଦେବତା ଅଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ କିଏ? ସାଧାରଣତଃ ସମସ୍ତେ କହନ୍ତି ବ୍ରହ୍ମା ଶ୍ରେଷ୍ଠ, କିଏ କହନ୍ତି ଶିବ ଶ୍ରେଷ୍ଠ, କିଏ କହନ୍ତି ବିଷ୍ଣୁ ଶ୍ରେଷ୍ଠ, ଏ 3 ଜଣ ଦେବତାକୁ ଶ୍ରେଷ୍ଠ ବୋଲି ଧରାଯାଏ। ତେଣୁ ଭାଗବତ ବର୍ଣ୍ଣନା କରାଯାଇଛି, ମୁନି ଋଷିମାନେ ଗୋଟାଏ ସଭା କଲେ, ତା ଭିତରେ ସେମାନେ କହିଲେ ଭୃଗୁ ଋଷିଙ୍କୁ ଭୃଗୁ ଋଷିଙ୍କୁ ସିଲେକ୍ଟ କରାଗଲା, ସେ ବାଛିବେ ତାଙ୍କ ଏ 3 ଜଣ ଦେବତା କିଏ ଶ୍ରେଷ୍ଠ। ତେଣୁ ସିଏ ବାଛିଲେ ପ୍ରକୃତରେ କିଏ ଶ୍ରେଷ୍ଠ, 3 ଜଣ ବ୍ରହ୍ମା ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ ନା ଶିବ ଶ୍ରେଷ୍ଠ। ତେଣୁ ଭୃଗୁମୁନି ଗଲେ, ଭୃଗୁମୁନିଙ୍କର ପିତା ହେଉଛନ୍ତି ବ୍ରହ୍ମା, ତେଣୁ ପିତାଙ୍କ ଭିତରେ ଗଲେ ସେ ତାଙ୍କ ପରୀକ୍ଷା କେମିତି କରୁଛନ୍ତି ନା ତାଙ୍କ ନମସ୍କାର, ଆମେ ଯେତେବେଳେ ଦେଖୁଛେ ଆମେମାନେ ନମସ୍କାର କରୁଛେ ବା ହରେ କୃଷ୍ଣ କରୁଛେ, କିନ୍ତୁ ସେ ଆଉ ତାଙ୍କୁ ପ୍ରଣାମ କଲେନି। ତାଙ୍କର ପୁତ୍ର ସେ ବ୍ରହ୍ମା, ବ୍ରହ୍ମ ଯେଉଁ ରହିଛି ବ୍ରହ୍ମଲୋକ ବା ସତ୍ୟଲୋକ, ଯେଉଁ ସ୍ତ୍ରୀ ଏ ଯେଉଁ ଭୌତିକ ଜଗତର ସବୁଠୁ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ, ସେଇଠିକି ଯାଇକିରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିନାହାନ୍ତି। ତେଣୁକରି ବ୍ରହ୍ମାଙ୍କର କ୍ରୋଧ ଯାହା ଦେଇଛି, କିନ୍ତୁ ଯେହେତୁ ଅନ୍ୟ ସେଠି ତାଙ୍କର ମିଟିଂ ଚାଲିଥିଲା, ଅନ୍ୟମାନେ ମୁନି ଋଷିମାନେ ଅଛନ୍ତି, ଦେବତାମାନେ ଅଛନ୍ତି, ତେଣୁ ସିଏ ତାଙ୍କୁ ଆଉ କିଛି କହିଲେନି। କିନ୍ତୁ ଭୃଗୁ ଜାଣିଗଲେ ଯେ ପିତାଙ୍କର କ୍ରୋଧ ଯାହା ଦେଇଛି, ମୁଁ ତାଙ୍କୁ ସମ୍ମାନ ଦେଲି ବୋଲି ତାଙ୍କର କ୍ରୋଧ ଯାହା ଦେଇଛି, ତେଣୁ ସିଏ ଶ୍ରେଷ୍ଠ ହେଇପାରିବେନି, ଏଇଟା ତାଙ୍କ ଧାରଣା ହେଲା। ଦେଖିବା ଅନ୍ୟମାନଙ୍କର କ'ଣ ଅଛି କହିକି ସିଏ ଯାଉଛନ୍ତି ପରୀକ୍ଷା କରିବା ପାଇଁ। ଶିବଜୀବୀ ପାଖକୁ ସେ ଗଲେ, ଭୃଗୁ ତାଙ୍କର ଭାଇ ହେବେ, ଶିବଜୀ ବ୍ରହ୍ମାଙ୍କର ପୁତ୍ର, ଭୃଗୁ ମଧ୍ୟ ବ୍ରହ୍ମାଙ୍କର ପୁତ୍ର, ସେତେବେଳେ ତାଙ୍କ ଭାଇ ହେବେ। ତେଣୁ ଶିବଜୀ କୈଳାସ ପର୍ବତରେ ଭାରତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶିବଜୀଙ୍କର ଧାମ କୈଳାସ ପର୍ବତ, ଗୋଟେ ବୃକ୍ଷ ଅଛି ଯେଉଁଟା ହେଉଛି 800 ମାଇଲ ଉଚ୍ଚ ଏବଂ 600 ମାଇଲ ବିସ୍ତୃତ, ଏଇଭଳି ଭାବରେ ବିରାଟ ଗୋଟେ ବୃକ୍ଷ, ସେଇ ବୃକ୍ଷ ମୂଳରେ କୈଳାସ ପର୍ବତରେ କୈଳାସ ଧାମରେ ଶିବଜୀ ବସିଛନ୍ତି, ଏବଂ ସେ ଦେଖିଲେ ତାଙ୍କର ଭାଇ ଆସୁଛନ୍ତି ଭୃଗୁମୁନି, ତେଣୁ ସେ ତାଙ୍କୁ ଧାଇଁ ଆସୁଛନ୍ତି ସ୍ୱାଗତ କରିବା ପାଇଁ, ପାଛଟି ଆଣିବା ପାଇଁ, ଆଲିଙ୍ଗନ କରିବା ପାଇଁ। କିନ୍ତୁ ଭୃଗୁମୁନି ଯେଉଁ ପରୀକ୍ଷା ଆସିଛନ୍ତି ଆଉ ଟିକେ କଡ଼ା ପରୀକ୍ଷା କରିଛନ୍ତି କଥାରେ, ସେଥିରେ କ'ଣ ମନରେ ପରୀକ୍ଷା କରିଥିଲେ, ଏଇଟା ବାକ୍ୟରେ ପରୀକ୍ଷା କଲେ ଆଉ ଟିକେ କଡ଼ା ପରୀକ୍ଷା। ସେ ତାଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହିଲେ, ହେ ତମେ ମୋତେ ଛୁଅ ନା, ତମେ ଅପବିତ୍ର, ତମେ ସବୁ ବିଭିନ୍ନ ଶ୍ମଶାନରେ ସବୁ ରହୁଛ, ତମ ଶରୀରରେ ସବୁ ସର୍ପମାନ ରହିଛନ୍ତି, ତମେ ସ୍ନାନ କରୁନ, ଏଇଭଳି ଭାବେ ବିଭିନ୍ନ ପ୍ରକାର ଗାଳି ଦେଲା ଭଳିଆ କଥା କହିଲେ, ଅପମାନ ସୂଚକ କଥା କହିଲେ। ତେଣୁ ଶିବଜୀ ମଧ୍ୟ କ୍ରୋଧ ଆସିଗଲା, ତେଣୁ ସେ ତ୍ରିଶୂଳ ଧରିକି ଧାଇଁଲେ ତାଙ୍କୁ ହତ୍ୟା କରିବା ପାଇଁ। ତାପରେ ଯାହା ତାଙ୍କୁ ତାଙ୍କର ପତ୍ନୀ ଭବାନୀ ତାଙ୍କୁ ଯାଇକି ପ୍ରାର୍ଥନା କରିବାରୁ ବହୁତ କଷ୍ଟରେ ସେ କ୍ଷାନ୍ତ ହେଲେ କ୍ରୋଧରୁ, ଭୃଗୁମୁନିଙ୍କର ଜୀବନ ବଞ୍ଚିଗଲା, ନହେଲେ ସେଇଠି ସେ ଭୃଗୁମୁନିଙ୍କୁ ହତ୍ୟା କରିଦେଇଥାନ୍ତି। ତେଣୁ ଭୃଗୁମୁନି ଯେଉଁ ପରୀକ୍ଷା କରୁଥିଲେ ତାଙ୍କର ଜୀବନ ବି ଯାଇଥାନ୍ତା, ଏତେ କଡ଼ା ପରୀକ୍ଷା। କିନ୍ତୁ ଯାହା ହେଉ ସେ ବଞ୍ଚିବା ପରେ ସେ ଯାଇକି ପୁଣି ଗଲେ ବୈକୁଣ୍ଠ ଲୋକ, ଯେଉଁଠି ଭଗବାନ ବିଷ୍ଣୁ ସ୍ନାନ କରିଛନ୍ତି। ଭଗବାନ ବିଷ୍ଣୁ ସ୍ନାନ କରିଥିଲା ବେଳେ ଲକ୍ଷ୍ମୀ ଦେବୀ ତାଙ୍କର ପାଦକୁ ସମ୍ମାନ କରନ୍ତି, ଲକ୍ଷ୍ମୀ ଯେଉଁ ପାଦ ସେବନ, ପାଦ ସେବନରେ ଶ୍ରେଷ୍ଠ ହେଉଛନ୍ତି ଲକ୍ଷ୍ମୀ। କିନ୍ତୁ ସେଦିନ କ'ଣ ହେଉଛି ନା ଲକ୍ଷ୍ମୀଙ୍କର କୋଳରେ ବିଷ୍ଣୁ ସ୍ନାନ କରିଛନ୍ତି, ଏବଂ ଭୃଗୁ ଯାଇକିରି ଆହୁରି କଡ଼ା ପରୀକ୍ଷା କରିଛନ୍ତି, ତାଙ୍କର ବକ୍ଷ ଦେଶରେ ଯାଇକି ଗୋଟେ ପାଦ ପ୍ରହାର କରିଛନ୍ତି ବକ୍ଷ ଦେଶରେ। କିନ୍ତୁ ଭଗବାନଙ୍କର ଏ ଭଗବତ୍ତା, ଭଗବାନ କୌଣସି କ୍ରୋଧ ପ୍ରକାଶ କରିନାହାନ୍ତି, ବରଂ ସିଏ ଉଠି ପଡ଼ିକିରି ଲକ୍ଷ୍ମୀଦେବ କୋଳରୁ ଉଠି ପଡ଼ି ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଭୃଗୁମୁନିଙ୍କୁ, ଯେ ମୁନି ଆପଣଙ୍କୁ ସ୍ୱାଗତ ମୁଁ କରିପାରିଲି ନାହିଁ, ମୁଁ ଜାଣିପାରିଲାନି, ମୋତେ ଆପଣ ଆଗରୁ ଜଣେଇଲେନି, ତେଣୁ ମୋର ବକ୍ଷତଳ ବହୁତ କଠୋର, ଆପଣଙ୍କର ଚରଣ ବହୁତ କୋମଳ ଚରଣ, ତେଣୁ ଆପଣଙ୍କ ପଦକୁ ବହୁତ କଷ୍ଟ ହୋଇଥିବ, ଏହିଭଳି ଭାବରେ ବିଭିନ୍ନ ପ୍ରକାର କ୍ରୋଧ ପ୍ରକାଶ କରିବା ଫଳରେ ସିଏ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଏଇଥିରୁ ଭୃଗୁମୁନି ପରୀକ୍ଷା ଆସିକରି ଦେଲେ ସେଇ ମୁନି ଦେବମାନଙ୍କ ଦେବତାମାନଙ୍କ ସଭାରେ, ସେ ପ୍ରକୃତରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଜସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦେବତେ ସମସ୍ତ ନୈବ ବିକ୍ଷେପେ ସ ପାଶନ୍ତି ଭବେ ଧ୍ରୁବମ୍। ଏଇଟା ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ନାରାୟଣଙ୍କ ସହିତ ବ୍ରହ୍ମ ବା ଶିବଜୀଙ୍କ ସହିତ କୁ ସମାନ କରିବେ ସିଏ ହେଉଛନ୍ତି ପାଶନ୍ତି, ନିଶ୍ଚିନ୍ତ ଭାବେ ପାଶନ୍ତି। ତେଣୁ ସୁତ ଗୋସ୍ୱାମୀ ଭାଗବତ ବର୍ଣ୍ଣନା କରୁଛନ୍ତି ଯେ ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ସହିତ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ। ଏବଂ ଆଉ କ'ଣ ନା ବୈଷ୍ଣବମାନଙ୍କ କଥା ଶମ୍ଭୁ, ଶିବଜୀ ହେଉଛନ୍ତି ଯେତେ ବୈଷ୍ଣବ ଅଛନ୍ତି ଭଗବାନ ବିଷ୍ଣୁଙ୍କର ଭକ୍ତ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶମ୍ଭୁ, ବୈଷ୍ଣବମାନଙ୍କ କଥା ଶମ୍ଭୁ। ଏବଂ ପୁରାଣ ଏଇ ମନ୍ତ୍ର ଶିବଜୀ ସବୁବେଳେ ଭଗବାନଙ୍କ ନାମ ଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇ ନାମ ଶିବ ଯେତେ ପଞ୍ଚମୁଖରେ, ଶିବଜୀଙ୍କର ପାଞ୍ଚଟି ମୁଖ ରହିଛି, ବ୍ରହ୍ମାଙ୍କର ଚାରୋଟି ମୁଖ, ଏଇ ଭଗବାନଙ୍କ ନାମ ଶିବଜୀ ପାଞ୍ଚମୁଖରେ ଜପ କରୁଛନ୍ତି ସବୁବେଳେ, ବ୍ରହ୍ମା ତାଙ୍କ ଚତୁର୍ମୁଖରେ ଜପ କରୁଛନ୍ତି, ନାରଦ ତାଙ୍କ ବିନା ଯନ୍ତ୍ରରେ ଜପ କରୁଛନ୍ତି। ତେଣୁ ଶିବଜୀ ଯେତେ ବୈଷ୍ଣବମାନେ ଅଛନ୍ତି ଭଗବାନ ବିଷ୍ଣୁଙ୍କର ଭକ୍ତ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଏବଂ ପୁରାଣ ଯେଉଁ ରହିଛି 18 ପୁରାଣ ରଚନା କରିଛନ୍ତି, ସମସ୍ତ ପୁରାଣ ବ୍ୟାସକୁ ରଚନା କରିଛନ୍ତି, କିନ୍ତୁ ସୁତ ଗୋସ୍ୱାମୀ କହୁଛନ୍ତି ପୁରାଣ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭାଗବତ ପୁରାଣ। ତେଣୁ ଏଇ ଭାଗବତର ଯେତେ ଭାଗବତ ଶାସ୍ତ୍ର ପୁରାଣ ଅଛନ୍ତି ସବୁ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭାଗବତ ପୁରାଣ। ତେଣୁ ମହାପ୍ରଭୁ କହିଲେ ଭାଗବତ ଶ୍ରବଣ, ଭଗବାନଙ୍କର କହିଲେ ଭାଗବତକୁ ବୁଝାଉଛି ଭାଗବତ ଶ୍ରବଣ। ଏବଂ ସାଧୁସଙ୍ଗ ନାମ କୀର୍ତ୍ତନ ଭାଗବତ ଶ୍ରବଣ, ମଥୁରା ପୁରୀତେ ବାସ, ଯେଉଁ ତୀର୍ଥ ସବୁ ଆମେ ମଝିରେ ମଝିରେ ଯାଉଛେ ସେ ବାସ, ସେଇଟା ଗୋଟେ ଭକ୍ତିର ଅଙ୍ଗ। ଏବଂ ଶ୍ରୀମୂର୍ତ୍ତିର ଶ୍ରଦ୍ଧା ସେବନ, ଅର୍ଚ୍ଚା ବିଗ୍ରହ ଯେଉଁ ଆମେ ଆରାଧନା କରୁଛେ ପୂଜା କରୁଛେ ବିଭିନ୍ନ ପ୍ରକାର ମନ୍ଦିରରେ ଯେଉଁ ପୂଜା ହେଉଛି, ଇଏ ହେଉଛି ଗୋଟେ ଭକ୍ତିର ଗୋଟେ ଅଙ୍ଗ। ତେଣୁ ଏଇ ପାଞ୍ଚଟି ଅଙ୍ଗ ହେଉଛି ମହାପ୍ରଭୁ କହିଛନ୍ତି, ଏଇ ପାଞ୍ଚଟି ହେଉଛି ଭକ୍ତିର କୃଷ୍ଣ ମୂର୍ତ୍ତି ଜନ୍ମାୟ, ଏଇ ପାଞ୍ଚର ଅତି ଅଳ୍ପ ସଙ୍ଗ, ଏଇ ପାଞ୍ଚଟିରୁ ଯେକୌଣସି ପ୍ରକାର ଅତି ଅଳ୍ପ ସଙ୍ଗ ଆମେ କଲେ ମଧ୍ୟ ଆମର ଭକ୍ତି ଜାଗ୍ରତ ହେବ। ତେଣୁ ଏଇ ଭାଗବତ ହେଉଛନ୍ତି ସବୁଠୁ ଶ୍ରେଷ୍ଠ ପୁରାଣ। ତେଣୁ ଏହି ଭଗବାନଙ୍କର ଶ୍ରୀ ଅଙ୍ଗ ବୋଲି ତୁଳନା କରାଯାଇଛି। ଆମେ ପ୍ରଥମେ ଯେଉଁ ଦର୍ଶନ କରୁଛେ ଭଗବାନଙ୍କର ପାଦପଦ୍ମ ଦର୍ଶନ କରିବା, ତାପରେ ଆସ୍ତେ ଆସ୍ତେ ପୁରୀକୁ ଯାଇକି ତାପରେ ଅନ୍ତିମରେ ଭଗବାନଙ୍କ ମୁଖକୁ ଦର୍ଶନ କରିବା, ଇଏ ହେଉଛି ନିୟମ, ଦର୍ଶନ କରିବାର ବିଧି ହେଉଛି ଏଇଟା। ତେଣୁ ସେଇଭଳି ଭାବରେ ଭାଗବତମ ଯେଉଁ ଆମେ ଅଧ୍ୟୟନ କରୁଛେ, ଭାଗବତମ ପ୍ରଥମ ଏବଂ ଦ୍ୱିତୀୟ ଛନ୍ଦ, ଇଏ ହେଉଛନ୍ତି ଭଗବାନଙ୍କର ଦୁଇଟି ପାଦପଦ୍ମ। ଏବଂ ତୃତୀୟ ଏବଂ ଚତୁର୍ଥ ଛନ୍ଦ ଭଗବାନଙ୍କର ଜଙ୍ଗ ଜଗନ୍ ପ୍ରଦେଶ ବୋଲି କୁହାଯାଉଛି। ବର୍ତ୍ତମାନ ଯେଉଁ ଚାଲିଛନ୍ତି ପଞ୍ଚମ ସ୍କନ୍ଦ, ଇଏ ହେଉଛନ୍ତି ଭଗବାନଙ୍କ ନାଭି ପ୍ରଦେଶ, ପଞ୍ଚମ ସ୍କନ୍ଦ କହିଲେ ଭଗବାନଙ୍କ ନାଭି। ଏବେ ଆ ପରେ ଯେଉଁ ଷଷ୍ଠ ସ୍କନ୍ଦ ଆସିବ ଏବଂ ସପ୍ତମ ସ୍କନ୍ଦ, ଏଇ ଦୁଇଟି ସ୍କନ୍ଦ ହେଉଛି ଭଗବାନଙ୍କର ଦୁଇ ଭୁଜ। ଅଷ୍ଟମ ସ୍କନ୍ଦ ହେଉଛି ଭଗବାନଙ୍କର ବକ୍ଷଦେଶ, ନବମ ସ୍କନ୍ଦ ଭଗବାନଙ୍କ ଗ୍ରୀବା ବା ବେକ, ଦଶମ ସ୍କନ୍ଦ ଭଗବାନଙ୍କର ମୁଖପଦ୍ମ। ତେଣୁ ଭଗବାନଙ୍କର ଲୀଳା ଯେଉଁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଦରେ, ସେ ଦଶମ ସ୍କନ୍ଦ ପାଠ କରିବା ପାଇଁ ଅନ୍ୟ ସମସ୍ତ ପ୍ରଥମରୁ ନବମ ସ୍କନ୍ଦ ଯାଏ ପାଠ କଲା ପରେ ଜଣେ ଭଗବାନଙ୍କର ଦଶମ ସ୍କନ୍ଦର ଲୀଳା ପାଠ କରିବା ପାଇଁ ଯୋଗ୍ୟ ହେବେ, ଏ ଭଗବାନଙ୍କର ମୁଖପଦ୍ମ ସହିତ ତୁଳନା କରାଯାଇଛି। ଏବଂ ଏକାଦଶ ସ୍କନ୍ଦ ଭଗବାନଙ୍କର ମସ୍ତକ ସହିତ ତୁଳନା କରାଯାଇଛି, ଏବଂ ଦ୍ୱାଦଶ ସ୍କନ୍ଦ ଭଗବାନଙ୍କର କିରୀଟି। ଏଇଭଳି ଭାବରେ ଭାଗବତ ହେଉଛନ୍ତି ଭଗବାନଙ୍କର ଅଙ୍ଗ, ଭାଗବତ ଅଧ୍ୟୟନ କରୁଛୁ ମାନେ ଭଗବାନଙ୍କ ବିଷୟରେ ହିଁ ଶ୍ରବଣ କରୁଛୁ, ଭଗବାନ କଥା ଶୁଣୁଛୁ, ଭଗବାନ ଦର୍ଶନ କରୁଛୁ। ପ୍ରଭୁ ମାନେ କହୁଛନ୍ତି ଯେଉଁମାନେ ଭାଗବତଙ୍କୁ ଅଧ୍ୟୟନ କରିବେ ସେମାନେ ଭଗବାନ ଦର୍ଶନ କରିବେ। ଏ ଭାଗବତ ପେଜରେ, ଭାଗବତ ପୃଷ୍ଠାରେ ଭଗବାନ ଦର୍ଶନ କରିବେ। ଯେମିତି ଆମର ଭଗବତ ଗୀତା ଅଧ୍ୟୟନ କରୁଥିଲେ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟ, ସେତେବେଳେ ଯେଉଁ ଶ୍ରୀରଙ୍ଗମ ମନ୍ଦିର ଅଛନ୍ତି, ଶ୍ରୀରଙ୍ଗମ ମନ୍ଦିରରେ ଭଗବାନ ଏଇ ଅନନ୍ତ ଶୟନରେ ଶୟନ କରିଛନ୍ତି। ଶ୍ରୀରଙ୍ଗମ ମନ୍ଦିର ମାଧ୍ୟାଚାର୍ଯ୍ୟ ସେ ମନ୍ଦିରରେ ରହିଥିଲେ, ତେଣୁ ସେଠି ସେ ବ୍ରାହ୍ମଣଙ୍କ ଭଗବତ ଗୀତା ସବୁଦିନ ଅଧ୍ୟୟନ କରନ୍ତି। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ 78 ଶ୍ଳୋକ ଅଛନ୍ତି। ଏହି ଶ୍ଳୋକ ସେ ସବୁଦିନ ପାଠ କରନ୍ତି, କାହିଁକି ନା ତାଙ୍କର ଗୁରୁଦେବ ତାଙ୍କୁ କହିଛନ୍ତି ତମେ ସବୁଦିନେ ଭଗବତ ଗୀତା ପଢ଼ିବ। ତେଣୁ କିନ୍ତୁ ସେ ସଂସ୍କୃତ ଜାଣିନାହାନ୍ତି, ତେଣୁ ଗୁରୁବାର ଉଚ୍ଚାରଣ କରୁଛନ୍ତି। ଆମେ ଯେଉଁ ପାଠ କଲେ ସଂସ୍କୃତ କିଏ କି ଗୁରୁବାର କରିଦେଉଛି, ଆମେ ପାଠ କଲା ବେଳକୁ ଭୁଲ ହେଇଯାଉଛି, ଆମେ ସଂସ୍କୃତ ପଣ୍ଡିତ ନୁହଁ। କିନ୍ତୁ ତାଙ୍କର ଗୁରୁଦେବ ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ତମେ ସବୁଦିନେ ପାଠ କରିବ, ତେଣୁ ସେ ସବୁଦିନ ପାଠ କରୁଛନ୍ତି। କିନ୍ତୁ ଅନ୍ୟମାନେ ଦେଖିକି ତାକୁ ହସୁଛନ୍ତି, ଇଏ କ'ଣ ସଂସ୍କୃତ ପଢ଼ିବେ, କେମିତି ସଂସ୍କୃତ ଜାଣିନି, ଭଲ ଜାଣିନି। ଆମର ଯେଉଁ ଭଗବାନ କଥା କହୁଛୁ ବା ଭାଗବତ କଥା କହୁଛୁ, ପଣ୍ଡିତମାନେ ଆସିଲେ ଏଇଟାକୁ ପରିହାସ କରନ୍ତି, ଇଏ କ'ଣ ତମେ କ'ଣ ଜାଣିଛ, ସଂସ୍କୃତ କ'ଣ ଜାଣିଛ, ଏଇଭଳି ଭାବରେ ସମସ୍ତେ ତାଙ୍କୁ ସେ ମଧ୍ୟ ଛଟା ପରିହାସ କରୁଥିଲେ। କିନ୍ତୁ ମହାପ୍ରଭୁ ଯେତେବେଳେ ଯାଇ ପହଞ୍ଚିଲେ ସେଦିନ, ସେଦିନ ଦେଖିଲେ ସେ ଅନ୍ୟମାନେ ଛଟା ପରିହାସ କରୁଛନ୍ତି, କି ବ୍ରାହ୍ମଣଙ୍କ ତାଙ୍କ କଥା ନ ଶୁଣିକିରି ସେ ଭଗବତ ଗୀତା ଅଧ୍ୟୟନ କରୁଛନ୍ତି, ଅଷ୍ଟାଦଶ ଅଧ୍ୟାୟ ଶ୍ଳୋକ ସବୁ ଆବୃତ୍ତି କରୁଛନ୍ତି। ତେଣୁ ସେ ତାଙ୍କ ପାଖକୁ ଯାଇକି ପ୍ରଶ୍ନ ପଚାରିଲେ, କହିଲେ ତମେ ଏଇ ବ୍ରାହ୍ମଣ ଆପଣ ଯେଉଁ ଅଧ୍ୟୟନ କରୁଛନ୍ତି ଭଗବତ ଗୀତା ଅଧ୍ୟୟନ କରୁଛନ୍ତି, ଏଇଟା କ'ଣ ପାଇଁ ଏମିତି ଅଧ୍ୟୟନ କରୁଛନ୍ତି? ନା ପ୍ରକୃତରେ ମୋର ଗୁରୁଦେବ ମୋତେ ଆଦେଶ ଦେଇଛନ୍ତି ସବୁଦିନେ ତମେ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟଟି ପାଠ କରିବ, ତେଣୁ ମୁଁ ସବୁଦିନେ ଏ ମନ୍ଦିରରେ ଆସିକି ଏଇ ଅଷ୍ଟାଦଶ ଅଧ୍ୟାୟଟି ପାଠ କରୁଛି, କିନ୍ତୁ ମୁଁ ସଂସ୍କୃତ ଭଲ ଭାବରେ ଜାଣିନି, ତେଣୁକରି ଏମାନେ ସବୁ ମୋତେ ଉପହାସ କରୁଛନ୍ତି, ସବୁ ଥଟା ପରିହାସ କରୁଛନ୍ତି। ନା ଯଦି ଆପଣ ଜାଣିନାହାନ୍ତି ସଂସ୍କୃତ, ତେଣୁ ଆପଣ ଯଦି ପାଠ କଲାବେଳେ ଆପଣ ଚକ୍ଷୁରୁ ଲୋଚକ ନିର୍ଗତ ହେଉଛି, କ୍ରନ୍ଦନ କରୁଛନ୍ତି, ଆପଣ ଶରୀରରେ ରୋମାଞ୍ଚ ଜାତ ହେଉଛି, ପୁଲକିତ ହୋଇଯାଉଛନ୍ତି, ଆପଣ ଅଙ୍ଗ ସବୁ ପୁଲକିତ ହୋଇଯାଉଛି, ଏସବୁ କେମିତି ହେଉଛି? ନା ମୁଁ ଯେତେବେଳେ ଭଗବତ ଗୀତା ପଢ଼ୁଛି ମୋର ଖାଲି ଗୋଟିଏ ଦୃଶ୍ୟ ମୋ ଆଖି ଆଗରେ ଆସୁଛି, କ'ଣ ସେ ଦୃଶ୍ୟ? ନା ଭଗବାନ ତାଙ୍କର ଭକ୍ତର ରଥରେ ସାରଥି ହେଇକି ଯୁଦ୍ଧ କରୁଛନ୍ତି, ଯୁଦ୍ଧ କ୍ଷେତ୍ରରେ ସାରଥି ହେଇଛନ୍ତି, ଏଇ ଚିତ୍ରଟି ମୋ ଆଖିକି ଆସିଯାଉଛି। ତେଣୁ ଏଇ ଚିତ୍ରଟି ଯେତିକି ମୋର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି। ଭଗବାନ ଏତେ ମହାନ ହେଇ ସେ ତାଙ୍କର ଭକ୍ତଙ୍କର ପାଇଁ ଗୋଟେ ଡ୍ରାଇଭରର କାର୍ଯ୍ୟ କରୁଛନ୍ତି, ସାରଥିର କାର୍ଯ୍ୟ କରୁଛନ୍ତି, ଏଇ ଛବିଟି ସବୁବେଳେ ମୋ ଆଖିକୁ ପଳେଇ ଆସୁଛି। ତେଣୁ ମହାପ୍ରଭୁ କହିଲେ ପ୍ରକୃତ ତମେ ହିଁ ପ୍ରକୃତ ଭଗବତ ଗୀତାରେ ତମେ ହିଁ ପ୍ରକୃତ ପାଠ କରି ତମେ ଆଲିଙ୍ଗନ କରିଛନ୍ତି। ମହାପ୍ରଭୁ ସ୍ୱୟଂ ଭଗବାନ ଯିଏ ଭଗବତ ଗୀତା କହିଥିଲେ ସେ ହିଁ ଉପସ୍ଥିତ ହେଇଛନ୍ତି, ତେଣୁ ସେ କହିଲେ ପ୍ରକୃତ ତମେ ହିଁ ପ୍ରକୃତରେ ଭଗବତ ଗୀତାର ପାଠ କର। ଅଧ୍ୟୟ ସେ ଚାଇନ ଧର୍ମ ସମ୍ଭାବ ମହାବୟ ଜ୍ଞାନ ଯଜ୍ଞ ତେନାମତି ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ସେ କଥା ଯେଉଁମାନେ କେବଳ ଅଧ୍ୟୟନ କରିବେ ଭଗବତ ଗୀତାକୁ ତାର ଅର୍ଥ ବୁଝନ୍ତୁ କି ନ ବୁଝନ୍ତୁ, ଅଧ୍ୟକ୍ଷ ଚୈନ ଧର୍ମ ସମ୍ବାଦ ମହାବୟ, ଏ ଭଗବତ ଗୀତା କ'ଣ? ଇଏ ହେଉଛି ଧର୍ମର ସମ୍ବାଦ। ଅର୍ଜୁନ ପଚାରୁଛନ୍ତି ପ୍ରଶ୍ନ, ଧର୍ମ ସମ୍ମୁଖ ଚେତା, ମୁଁ ବର୍ତ୍ତମାନ ଧର୍ମ ବିଷୟରେ ଜାଣିପାରୁନି, କାର୍ପଣ୍ୟ ଦୋଷ ଓ ଉପହାସ ସ୍ୱଭାବ ତୁଚ୍ଛାଣୁ ଧର୍ମ ସମ୍ମୁଖ ଚେତା ଯେ ଶିଷ୍ୟ ସାଧିମାନ ପ୍ରପନ୍ନ, ମୁଁ ଜାଣିପାରୁନି ପ୍ରକୃତ ଧର୍ମ କ'ଣ, ମୁଁ ଧର୍ମ ସମ୍ମୁଖ ହେଇଯାଇଛି, ମୁଁ ଜାଣିପାରୁନି ଧର୍ମ କ'ଣ, ମୁଁ ଦେଖୁଛି ଏଇଠି ଯୁଦ୍ଧ କଲେ ଏଇଟା ଅଧର୍ମ ହବ, ତେଣୁ ଆପଣଙ୍କ ସହ ଯୁଦ୍ଧ କରିବା ପାଇଁ ତାହେଲେ ଧର୍ମ କ'ଣ ମୁଁ ଜାଣିପାରୁନି, ମୋତେ କୁହନ୍ତୁ ଧର୍ମ କ'ଣ। ତେଣୁ ଭଗବାନ ଯଦି କହିବେ ତମେ ତ ମୋର ସଖା, ତମେ ତ ମୋର ମିତ୍ର, ମୁଁ ତମକୁ ଯାହା କହିବି ତମେ ଗ୍ରହଣ ନ କରିପାର, ତମେ ଆଉ ଗୋଟେ ଯୁକ୍ତି ଦେଇପାରିବ, ପ୍ରଥମ ଅଧ୍ୟାୟରେ ତମେ ସବୁ ବହୁତ ଯୁକ୍ତି ଦେଲ, ତେଣୁ ସେ କହୁଛନ୍ତି ମୁଁ ଆପଣଙ୍କ ଶିଷ୍ୟ ହେଲି, ଶିଷ୍ୟ ସ୍ତେହାମ ସାଧିମାନ, ମୁଁ ଆପଣଙ୍କ ଶିଷ୍ୟ ହେଲି, ମୁଁ ଆପଣଙ୍କ ମିତ୍ର ନ ବର୍ତ୍ତମାନ, ମୁଁ ଆପଣଙ୍କ ଶିଷ୍ୟ। ତେଣୁ ଭଗବାନ ତାଙ୍କୁ ଜ୍ଞାନ ଦେଇଛନ୍ତି, ଯେଉଁ ଜ୍ଞାନ ପ୍ରାପ୍ତ ହେଇକିରି
ଅର୍ଜୁନ କହିଲେ ଅନ୍ତିମରେ କହିଲେ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ମ୍ୟାଚିତୋସ୍ମି ଗତ ସନ୍ଦେହ କରିଷି ବଚନମ୍ ତବ। ବର୍ତ୍ତମାନ ମୋର ମୋହ ନଷ୍ଟ ହୋଇଯାଇଛି, ମୁଁ ଯେଉଁ କହୁଥିଲି ଏମାନଙ୍କ ସହ ଯୁଦ୍ଧ କଲେ ଅନ୍ୟାୟ ହେବ ଅଧର୍ମ ହେବ, କିନ୍ତୁ ପ୍ରକୃତରେ ବର୍ତ୍ତମାନ ମୋର ସେ ଅଜ୍ଞାନ ଦୂର ହୋଇଯାଇଛି, ମୋହ ଦୂର ହୋଇଯାଇଛି। ବର୍ତ୍ତମାନ ମୁଁ ଆପଣଙ୍କ କଥା ନିଶ୍ଚିନ୍ତ ଭାବରେ କରିବି, କରିଷି ବଚନମ୍ ତବ। ତେଣୁ ଏଇ ଭଗବତ ଗୀତା ହେଉଛି ଧର୍ମ ସମ୍ବାଦ ମହାବୟୁ, ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମର ସମ୍ବାଦ ଚାଲିଛି, କଥାବାର୍ତ୍ତା ଚାଲିଛି। ଧର୍ମ କ'ଣ? ଆମେ ଯଦି ଭଗବତ ଗୀତା ବୁଝିବା ତାହେଲେ ଆମେ ଧର୍ମ ଜାଣିଯିବା, କାରଣ ଏ ଧର୍ମ ସମ୍ବାଦ। ଧର୍ମକୁ ଜାଣିବା ଏତେ ସହଜ ନୁହଁ। ଯେତେବେଳେ ଯମରାଜଙ୍କର ଦୂତମାନେ ଯାଇ ଯମରାଜଙ୍କୁ ପଚାରିଛନ୍ତି ଧର୍ମ ବିଷୟରେ, ସେମାନେ କାହିଁକି ମୋତେ ଆମକୁ ବାଧା ଦେଇଛନ୍ତି, ଧର୍ମ ବିଷୟରେ ସେମାନେ ଜାଣିପାରିଲେନି। ସେଇଠି ଯମରାଜ କହୁଛନ୍ତି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ୍ ନ ବି ବିଧୁ ରୋଷେଇବ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୌନ ବିଦ୍ୟା ଧର ଚାରଣାଳୟ। ଭାରତର ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯମରାଜ ଏଇଟା କହୁଛନ୍ତି, ଧର୍ମକୁ ଏମିତିକି ଋଷିମାନେ ଜାଣିପାରୁନାହାନ୍ତି, ମୁନିମାନେ ଜାଣିପାରୁନାହାନ୍ତି, ଦେବତାମାନେ ଜାଣିପାରୁନାହାନ୍ତି, ମନୁଷ୍ୟମାନେ ଜାଣିପାରୁନାହାନ୍ତି, ଆଉ ସିଦ୍ଧ ମୁଖ୍ୟ ଅସୁରା ଏମିତି ବହୁତ ପ୍ରକାର ଜୀବ ଅଛନ୍ତି ଭୌତିକ ଜଗତରେ, ସେମାନଙ୍କ କଥା କ'ଣ କହିବା? ତେଣୁ ଧର୍ମକୁ କାହିଁ ଜାଣିପାରୁନାହାନ୍ତି, କିନ୍ତୁ ଯଦି ଆମେ ଭଗବତ ଗୀତା ଅଧ୍ୟୟନ କରିବା କହୁଛନ୍ତି ସେମାନେ ଧର୍ମ ଜାଣିବେ, କାରଣ ଏହି ଧର୍ମ ସମ୍ବାଦ। ଧର୍ମ ବିଷୟରେ କୁହାଯାଇଛି ଭଗବତ ଗୀତାରେ, ଅନ୍ୟ ଶାସ୍ତ୍ରମାନେ ମଧ୍ୟ କୁହାଯାଇଛି, କିନ୍ତୁ ଅନ୍ତ ପକ୍ଷେ ଆମେ ଯଦି ଭଗବତ ଗୀତା ଅଧ୍ୟୟନ କରିବା ଆମେ ଧର୍ମ ବିଷୟରେ ଜାଣିପାରିବା। କିନ୍ତୁ ଭଗବାନ କହୁଛନ୍ତି ଯେଉଁମାନେ ଏହି ଧର୍ମକୁ ପାଠ କରିବେ ଅଧ୍ୟୟ ଚଦ ଇମାନ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞାନ ତେନା ନିଷ୍ଠସା ମିତି ନାହିଁ, ସେମାନେ ଜ୍ଞାନ ଯଜ୍ଞରେ ମୋର ଆରାଧନା କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଏ ଯେଉଁ ମହାମନ୍ତ୍ର ଆମେ କୀର୍ତ୍ତନ କରୁଛେ ଏହାର ଅର୍ଥ କ'ଣ? ଏ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ, ଈଶ୍ୱର ହେଉଛି ଭଗବାନ। ସେ ଭଗବାନ ବିଷୟରେ ଜାଣିବା ପାଇଁ ଆମେ ବା ଧର୍ମ ବିଷୟରେ ଜାଣିବା ପାଇଁ ଆମେ ଏଇ ଶାସ୍ତ୍ର ଅଧ୍ୟୟନ କରୁଛେ ବା ଭାଗବତ ଅଧ୍ୟୟନ କରୁଛେ। ଯେଉଁମାନେ ଭାଗବତ ଅଧ୍ୟୟନ କରିବେ ସେମାନେ ମଧ୍ୟ ଭଗବାନଙ୍କୁ ଦର୍ଶନ କରିବେ, ଭଗବାନ କୃପା ସେମାନେ ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥ ସେଟା କହୁଛନ୍ତି। ତେଣୁ ଆଜିର ଏଇ ପଞ୍ଚମ ସ୍କନ୍ଦ, ପଞ୍ଚମ ସ୍କନ୍ଦ ହେଉଛନ୍ତି ଭଗବାନଙ୍କର ନାଭି ପ୍ରଦେଶ। ଭାଗବତର ଦଶଟି ବିଷୟରେ ବର୍ଣ୍ଣନା କରାଯାଇଛି, ଏ ପଞ୍ଚମ ସ୍କନ୍ଦରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ଭାଗବତର ଦ୍ୱିତୀୟ ସ୍କନ୍ଦ ଦଶମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେଇଟା ଯେ ସ୍ୱର୍ଗ ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମୁକ୍ତ ମନ୍ମତର ଇଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏ ଦଶଟି ବିଷୟରେ ଆମେ ଭାଗବତରେ ପାଇବା ସମସ୍ତ ଜ୍ଞାନ ଏ ଭାଗବତରେ ଅଛନ୍ତି। ଭଗବତ ଗୀତାରେ ଯେଉଁ ଜ୍ଞାନ ଅଛି ସେ ଜ୍ଞାନ ଆହୁରି ବିସ୍ତାର କରିକି ଏଇ ଭାଗବତରେ ଅଛନ୍ତି, ଏବଂ ସେଇ ଭାଗବତର ଜ୍ଞାନ ଆହୁରି ବିସ୍ତାର ହେଇକିରି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତେଣୁ ଭାଗବତ କହିଲେ ସମସ୍ତ ଜ୍ଞାନ, ସମସ୍ତ ଜ୍ଞାନ କହିଲେ ଦଶଟି ବିଷୟ, କେମିତି ସୃଷ୍ଟି ହେଲା। ବୈଜ୍ଞାନିକମାନେ ଭାବୁଛନ୍ତି ଏମିତି ବିସ୍ଫୋରଣ ଫଳରେ ସୃଷ୍ଟି ହେଇଛି ବୋଲି, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ସଠିକ୍ ନୁହନ୍ତି ଯେ କେମିତି ଏ ସୃଷ୍ଟି ହେଉଛି, କେମିତି ସୃଷ୍ଟି ହେଉଛି ଭାଗବତ ବର୍ଣ୍ଣନା କରାଯାଇଛି। ଆମେ ଯଦି ଭାଗବତଙ୍କର ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ପାଠ କରିବା ତା ଦେହରେ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ଭଗବାନ ସୃଷ୍ଟି କରୁଛନ୍ତି, କେମିତି ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି, ଏ ବିଷୟରେ ଭାଗବତଙ୍କ ତୃତୀୟ ସ୍କନ୍ଦ ଚତୁର୍ଥ ସ୍କନ୍ଦ ପଡ଼ିଲେ ଆମେ ଜାଣିବା ସର୍ବବିସର୍ଗ। ଏଇ ପଞ୍ଚମ ସ୍କନ୍ଦ ଯଦି ପାଠ କରିବା ଆମେ ସ୍ଥାନ ବିଷୟରେ ଜାଣିପାରିବା। ବୈଜ୍ଞାନିକମାନେ ବର୍ତ୍ତମାନ ରିସର୍ଚ୍ଚ କରୁଛନ୍ତି, ଚନ୍ଦ୍ରକୁ ପଠେଇକିରି ଫେଲ୍ ହେଲେ ସେଠି କହିବେ ନାହିଁ ସେଠି ଜୀବନ ନାହିଁ, ବର୍ତ୍ତମାନ ମଙ୍ଗଳ ଗ୍ରହକୁ ଯିବା ପାଇଁ ଚେଷ୍ଟା ଚାଲିଛି, କିନ୍ତୁ କେଉଁଠି ଚନ୍ଦ୍ରରେ କ'ଣ ଅଛନ୍ତି, ମଙ୍ଗଳରେ କ'ଣ ଅଛନ୍ତି, ସବୁ ବିଭିନ୍ନ ଲୋକରେ କ'ଣ ଅଛନ୍ତି, ସବୁ ଭାଗବତ ପଞ୍ଚମ ସ୍କନ୍ଦରେ ଆମେ ଜାଣିବା। ଏଇ ଏଇ ସ୍କନ୍ଦ ବର୍ତ୍ତମାନ ଚାଲିଛନ୍ତି ସ୍ଥାନ। ସେଇଭଳିଆ ବୈଜ୍ଞାନିକମାନଙ୍କର ଜାଣିନାହାନ୍ତି ଆମେ ଜାଣିଯିବା ଭାଗବତ ପ୍ରଥମ ସ୍କନ୍ଦ ଅଧ୍ୟୟନ କରି ଆମକୁ କହିବା ପୃଥିବୀ ଉପରେ ପୃଥିବୀ କ'ଣ ଅଛନ୍ତି, ସବୁ ସ୍ୱର୍ଗ ସ୍ୱର୍ଗ ଦେବତାମାନେ ରହୁଛନ୍ତି, ବ୍ରହ୍ମା ତାଙ୍କର ବ୍ରହ୍ମଲୋକ ରହୁଛନ୍ତି, ତାପରେ ଏଇଭଳି ଭାବରେ କେତେ ଲୋକ ଅଛି, ସ୍ୱର୍ଗ ଲୋକ, ତାପରେ କ'ଣ ମହତ ଲୋକ, ଜନଲୋକ, ତପଲୋକ, ଏସବୁଥିରେ ବହୁତ ଉନ୍ନତ ଯୁବମାନେ ଅଛନ୍ତି। ଆମେ ପଞ୍ଚମ ସ୍କନ୍ଦରୁ ପାଠ କରିକି ଆମେ ଜାଣିପାରିବା ଶାସ୍ତ୍ର ଚକ୍ଷୁଷା ସେଇଟା କହିବ, ଯେମିତି ଆମେ ଚକ୍ଷୁ ଦ୍ୱାରା ଦେଖୁଛେ ସେଇଭଳିଆ ଶାସ୍ତ୍ର ଦ୍ୱାରା ଆମେ ଦେଖିପାରିବା ସବୁ, ଯେଉଁଟା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଆମେ ଶାସ୍ତ୍ର ଅଧ୍ୟୟନ କରି ସେଇଟା ଜାଣିବା ସେ ପ୍ରକୃତରେ ଏମିତି ସବୁ ରହିଛନ୍ତି। ସୂର୍ଯ୍ୟଲୋକରେ ମଧ୍ୟ ଜୀବନ ଅଛନ୍ତି, ସୂର୍ଯ୍ୟ ଦେବତା ବ୍ୟବସାନ ଅଛନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ସେଟା କହିଛନ୍ତି, ଇମଂ ବ୍ୟବସତି ଜଳବାଂ ପ୍ରତ୍ୟବାନ ଅଭ୍ୟାମ ବ୍ୟବସାନ ମାନେ ପ୍ରାହ ମନୁ ରିକ୍ଷା ଚକ୍ରବ୍ରବୀତ। ବ୍ୟବସାନ ହେଉଛନ୍ତି ସୂର୍ଯ୍ୟ ଦେବତା। ବୈଜ୍ଞାନିକମାନେ କ'ଣ ଜାଣିଛନ୍ତି, ଏ ସୂର୍ଯ୍ୟ ହେଉଛି ଗୋଟେ ଜ୍ୱଳନ୍ତ ପିଣ୍ଡ, ତେଣୁ ଆସ୍ତେ ଆସ୍ତେ ତାର ଆଲୋକ ଯେଉଁ ତାପରେ ହେଉଛି ଉତ୍ତାପ କମି କମି ଯାଉଛି, ଗୋଟେ ସମୟ ଆସିବ ଯେତେବେଳେ ତାର ଉତ୍ତାପ କମିଯିବ ସେତେବେଳେ ଜୀବନ ଆଉ ରହିପାରିବେନି, ଏଇଭଳି ଭାବେ ବୈଜ୍ଞାନିକମାନେ କହୁଛନ୍ତି। କିନ୍ତୁ ଆମେ ଶାସ୍ତ୍ରରେ ଜାଣିବା ଯେ ପ୍ରକୃତରେ ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି, ଯେମିତି ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନ, ତାଙ୍କୁ ଯାଇ ଭଗବାନ ପ୍ରଥମେ ଏଇ ଭଗବତ ଗୀତାର ଜ୍ଞାନ ଦେଇଥିଲେ। ପ୍ରଭୁପାଦ ମହାରାଜ ଯେଉଁମାନେ ଭଗବତ ଗୀତା ପଢ଼ୁଛନ୍ତି ସେମାନେ ଦେଖିବେ, ପ୍ରଭୁପାଦ ମହାରାଜ କହୁଛନ୍ତି 12,40,000 ବର୍ଷ ପୂର୍ବେ ଏ କଥା କୁହାଯାଇଥିଲା, ଭଗବାନ ସେ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ବ୍ୟବସ୍ଥାନ। ତେଣୁ କୋଉଠି କିଏ କ'ଣ ଅଛନ୍ତି ସବୁ ପଞ୍ଚମ ସ୍କନ୍ଧରେ ସ୍ଥାନ ବା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ପଞ୍ଚମ ସ୍କନ୍ଧରେ ବିଷୟରେ ବର୍ତ୍ତମାନ ଯୋଉ ବର୍ଣ୍ଣନା କରାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଏ ପ୍ରିୟବ୍ରତଙ୍କ କଥା କହୁଛନ୍ତି। ପ୍ରିୟବ୍ରତ ହେଉଛନ୍ତି ମନୁଙ୍କର ପୁତ୍ର, ମନୁ ଯିଏକି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଏବଂ ସିଏ ସୃଷ୍ଟି କଲେ ମନୁ ଏବଂ ତାଙ୍କର ପତ୍ନୀ ସତ୍ୟରୂପାଙ୍କୁ ସୃଷ୍ଟି କଲେ। ପ୍ରଥମେ ବହୁତ ମୁନିଋଷିମାନଙ୍କୁ ସୃଷ୍ଟି କରିଥିଲେ, ଯେମିତି ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଏମାନେ କର୍ଦ୍ଦମ ଏମାନେ ସବୁ ଭଗବାନ ବ୍ରହ୍ମା ପ୍ରଥମେ ସୃଷ୍ଟି କରିଛନ୍ତି। କିନ୍ତୁ ଯେଉଁ ପ୍ରଜା ପାଳନ ବା ଉତ୍ପନ୍ନ ଏତେ ବିସ୍ତାର ଭାବେ ହେଇପାରୁନଥିଲା, ସେଥିପାଇଁ ବ୍ରହ୍ମା ନିଜ ଶରୀରରୁ ଡାହାଣ ପଟୁ ଏବଂ ବାମ ପଟୁ କରିକିରି ଦୁଇ ଜଣ ପୁରୁଷ ଏବଂ ଗୋଟେ ସ୍ତ୍ରୀକୁ ସୃଷ୍ଟି କଲେ। ସେ ପୁରୁଷ ହେଉଛନ୍ତି ମନୁ ଏବଂ ସ୍ତ୍ରୀ ହେଉଛନ୍ତି ସତରୂପା। ସେ ମନୁଙ୍କ ହେଉଛନ୍ତି ନାମ ହେଉଛି ସ୍ୱୟମ୍ଭୁବ। ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ଏ ପ୍ରଥମ ମନୁ ହେଉଛନ୍ତି ସ୍ୱୟମ୍ଭୁବ ମନୁ। ମୁଁ ସ୍ୱୟମ୍ଭୁବ ମନୁ ଏବଂ ସତରୂପା ସେ ପ୍ରଜା ସୃଷ୍ଟି କଲେ, ସନ୍ତାନ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କର 2 ପୁତ୍ର ଏବଂ 3 କନ୍ୟା, ଆକୁତି ଦେବୌତି ଏବଂ ପ୍ରସୂତି, ଏ 3 ଜଣ କନ୍ୟା ତାଙ୍କର। ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କେମିତି କର୍ଦ୍ଦମୁନି ଯିଏକି ବ୍ରହ୍ମାଙ୍କର ପୁତ୍ର ସେ ବିବାହ କରିଛନ୍ତି ଦେବୌତିଙ୍କୁ। ଦେବୌତି ହେଉଛନ୍ତି ମନୁଙ୍କର କନ୍ୟା, ତେଣୁ ଦେବୌତିଙ୍କ ପାଖରୁ ତାଙ୍କର 9 କନ୍ୟା ଜାତ ହେଇଛନ୍ତି, ଯେଉଁମାନେ ବିବାହ କରିଛନ୍ତି ଏଇମାନେ ମୁନି ଋଷିମାନଙ୍କୁ। ଅତ୍ରି ମରିଚି ଅତ୍ରି ବିବାହ କରିଛନ୍ତି କଳାକୁ, ମରିଚି ବିବାହ କରିଛନ୍ତି କଳାକୁ, ଅତ୍ରି ସବୁ ବର୍ଣ୍ଣନା କରାଯାଇଛି, କଳା ଅନୁସୟା ଶାନ୍ତି ଏଇସବୁ ଯେଉଁ 9 କନ୍ୟା ଅଛନ୍ତି ଏମାନେ ସବୁ ଏମାନେ ବିବାହ କରିଛନ୍ତି, ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରେ, ତାଙ୍କର ସବୁ ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ସ୍ୱୟଂ ଭଗବାନ କପିଳଦେବ ଦେବୌତିଙ୍କର ପୁତ୍ର ରୂପରେ ଆସିଛନ୍ତି ଏବଂ ସେ ସାଂଖ୍ୟ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ସାଂଖ୍ୟଯୋଗ ବିଷୟରେ ଭଗବାନ କହିଛନ୍ତି, ସେ ସାଂଖ୍ୟଯୋଗ ଭଗବାନ କପିଳଦେବ ତାଙ୍କର ମାତା ଦେବୌତିଙ୍କୁ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି। 25-33 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସାଂଖ୍ୟଯୋଗ ବିଷୟରେ କପିଳଦେବ ଭଗବାନ ସ୍ୱୟଂ ବର୍ଣ୍ଣନା କରିଛନ୍ତି, ତାଙ୍କ ମାତା ଦେବୌତିଙ୍କୁ କହୁଛନ୍ତି। ସେଭଳି ଭାବରେ ଇଏ ଗଲେ ଦେବୌତି, ତାପରେ ସେଭଳିଆ ପ୍ରସୂତି, ପ୍ରସୂତି ବିବାହ କରିଛନ୍ତି ଦକ୍ଷଙ୍କୁ, ସେଭଳି ଆକୃତି ବିବାହ କରିଛନ୍ତି ରୁଚି ପ୍ରଜାପତିଙ୍କୁ ବିବାହ କରିଛନ୍ତି, ଏ 3 କନ୍ୟାଙ୍କ ବିଷୟରେ ବର୍ଣ୍ଣନା କରାଗଲା। ତାପରେ ଉତ୍ତାନ ପାଦ ତାଙ୍କର ପୁତ୍ର ହେଉଛନ୍ତି, କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନ ପାଦ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନ ପାଦ, ଯାହାଙ୍କ ବିଷୟରେ ଭାଗବତଙ୍କ ଚତୁର୍ଦ୍ଦ ସ୍କନ୍ଧରେ ବର୍ଣ୍ଣନା କରାଗଲା। ଯାହାଙ୍କ ପୁତ୍ର ହେଉଛନ୍ତି ଧ୍ରୁବ, ଧ୍ରୁବ ଏବଂ ଉତ୍ତମ 2 ଜଣ ପୁତ୍ର ତାଙ୍କର ଥିଲେ, କିନ୍ତୁ ସେ ଧ୍ରୁବ ଏଇ ଆମର ଯେମିତି 5 ପିଲା ବୁଲୁଛି ସେଇଭଳି ଭାବେ ସେ 5 ଥିଲାବେଳେ ସେ ଭଗବାନଙ୍କୁ ଦର୍ଶନ କରିଥିଲେ ଧ୍ରୁବ। ସେ ବିଷୟରେ ଚତୁର୍ଦ୍ଦ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। 8 ଅଧ୍ୟାୟରୁ 12 ଅଧ୍ୟାୟ ଏଇ 5 ଅଧ୍ୟାୟରେ ଧ୍ରୁବ ଚରିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଧ୍ରୁବ ଯିଏକି 5 ବୟସରେ ସେ ଭଗବାନ ପ୍ରାପ୍ତ ହୋଇଛନ୍ତି, 6 ପ୍ରାପ୍ତ ହୋଇଛନ୍ତି, ଭଗବାନ ସ୍ୱୟଂ ଆସି ତାଙ୍କୁ ଦର୍ଶନ ଦେଇଛନ୍ତି। ତେଣୁ ଏ ବିଷୟରେ ଉତ୍ତାନ ପାଦଙ୍କର ବଂଶବଳୀ ବର୍ଣ୍ଣନା କରାଗଲା। ବର୍ତ୍ତମାନ
ପରୀକ୍ଷିତ ମହାରାଜ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରିୟବ୍ରତଙ୍କ ବିଷୟରେ ବର୍ଣ୍ଣନା କରନ୍ତୁ। ପ୍ରିୟବ୍ରତ ଯିଏକି ହେଉଛନ୍ତି ମନୁଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, କିନ୍ତୁ ଯେହେତୁ ସିଏ ଭଗବାନଙ୍କର ଆରାଧନାରେ ମଗ୍ନ ଥିଲେ, ତେଣୁ ସିଏ ଚାହୁଁନଥିଲେ ପ୍ରଜା ସୃଷ୍ଟି କରିବେ, ଏସବୁ କାର୍ଯ୍ୟ କରିବା ପାଇଁ ସଂସାର ଭିତରେ ପଶିବା ପାଇଁ ଚାହୁଁନଥିଲେ, ସେ ସନ୍ନ୍ୟାସ ହେଇକି ରହିବାକୁ ଚିନ୍ତା କରୁଥିଲେ। କିନ୍ତୁ ଉତ୍ତାନପାଦଙ୍କର ଯେତେବେଳେ ବଂଶାଳ ପରି ବର୍ଣ୍ଣନା କରାଗଲା, ତାପରେ ମନୁ ତାଙ୍କୁ ଅନୁରୋଧ କରୁଛନ୍ତି ଯେ ତମେ ସଂସାର ଗ୍ରହଣ କର, ସ୍ତ୍ରୀ ଗ୍ରହଣ କର, ତମେ ରାଜ୍ୟ ଶାସନ କର, ଏସବୁ ବିଷୟ ତାଙ୍କୁ କହୁଛନ୍ତି। କିନ୍ତୁ ପ୍ରିୟବ୍ରତ ଯେ ଏତେ ଭକ୍ତିର ଏତେ ଉନ୍ନତ ସ୍ଥାନରେ ଥିଲେ, ସେ ଚାହୁଁନଥିଲେ ସ୍ତ୍ରୀ ଗ୍ରହଣ କରିବେ, ରାଜ୍ୟ ଶାସନ କରିବେ, ଏସବୁ ଚାହୁଁନଥିଲେ। ତେଣୁ ବ୍ରହ୍ମା ସ୍ୱୟଂ ଆସି ତାଙ୍କୁ ଉପଦେଶ ଦେଉଛନ୍ତି, ନା ନା ତମକୁ ସଂସାର ଗ୍ରହଣ କରିବାକୁ ପଡ଼ିବ, ତମକୁ ରାଜ୍ୟ ଶାସନ କରିବାକୁ ପଡ଼ିବ, ଏହିସବୁ ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଏହି ଶ୍ଳୋକରେ ସେ ବିଷୟରେ ବ୍ରହ୍ମା କହୁଛନ୍ତି ଯେ ଈଶାବି ସୃଷ୍ଟ ଅରୁନ୍ଧତ୍ମ ହେ ଅଙ୍ଗ, ଏସବୁ ଯାହା ସବୁ ଆମେ ଦେଖୁଛେ ଏସବୁ ଭଗବାନଙ୍କ ଦ୍ୱାରା ସୃଷ୍ଟି ହେଇଛି, ଆଉ କେହି ସୃଷ୍ଟି କରିପାରିବେନି। ବ୍ରହ୍ମାଣ୍ଡ ସୃଷ୍ଟି କରୁଛନ୍ତି, ସେଇ ମୂଳ ସୃଷ୍ଟିକୁ ସେ ବିସ୍ତାର କରୁଛନ୍ତି, ତେଣୁ ବ୍ରହ୍ମାଣ୍ଡ ସୃଷ୍ଟିକୁ ବିଶ୍ୱର ବୋଲି କୁହାଯାଉଛି, ଭଗବାନଙ୍କ ସୃଷ୍ଟିକୁ ସ୍ୱର୍ଗ ବୋଲି କୁହାଯାଉଛି। ମୂଳ ସୃଷ୍ଟିକ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ। ଅହମ୍ ସର୍ବସ୍ୱ ପ୍ରଭୁ ମତ୍ତା ସର୍ବଂ ପ୍ରବର୍ତ୍ତତେ ଇତିମତ୍ତା ଭଜନ୍ତେ ମା ବୁଦ୍ଧା ଭାବ ସମନ୍ୱିତା, ଯାହା ସବୁ ଆମେ ଦେଖୁଛେ ଏସବୁ ଭଗବାନଙ୍କଠାରୁ ଆସୁଛି। ମତ୍ତା ସର୍ବଂ ପ୍ରବର୍ତ୍ତତେ, ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ସେ କଥା ସପ୍ତମ ଅଧ୍ୟାୟରେ, ଭୂମି ଆପୋ ନଳ ବାୟୁ କମ୍ ମନ ବୁଦ୍ଧି ରେ ବଚ ଅହଙ୍କାର ଉଦ୍ୟମେ ଭିନ୍ନା ପ୍ରକୃତି ରସପ୍ରଦା, ଆମେ ଯାହା ଦେଖୁଛେ ଏ ଆଠଟି ତତ୍ତ୍ୱ ରହିଛି, ଯେଉଁଟା ଆମେ ବସୁଛେ ହେଉଛି ଭୂମି, ଜଳ ଆମେ ଶୋଷରେ ଜଳ ପାନ କରୁଛେ, ଅଗ୍ନି ବାୟୁ ଏବଂ ଆକାଶ, ଏ ପାଞ୍ଚଟି ତତ୍ତ୍ୱକୁ କୁହନ୍ତି ପଞ୍ଚମହାଭୂତ। ଏବଂ ଆଉ ଆଉ ସୂକ୍ଷ୍ମ ତତ୍ତ୍ୱ ରହିଛନ୍ତି ମନ ବୁଦ୍ଧି ଏବଂ ଅହଙ୍କାର, ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଇଏ ହେଉଛି ମୋର ଭିନ୍ନା ପ୍ରକୃତିର ସ୍ପଧା, ଇଏ ହେଉଛି ମୋର ଶକ୍ତି। ଆମେ କିଏ କହିପାରିବେ ଇଏ ହେଉଛି ମୋର ବୋଲି କିଏ କହିପାରିବେ କି? ଭଗବାନଙ୍କ ଛଡ଼ା ଆଉ କିଏ କହିପାରିବେ? ଆମେ କହୁଛେ ଏଇଟା ଆମର ଜମି, ଏଇଟା ଆମର ଘର, ଏସବୁ ଜିନିଷ, କିନ୍ତୁ ଆମ ପୂର୍ବରୁ ଏସବୁ ଥିଲା, ଏ ଜମି ଆମ ପୂର୍ବରୁ ଥିଲା ଏବଂ ଆମ ପରେ ମଧ୍ୟ ରହିବ। ପ୍ରକୃତ ମାଲିକ ଆମ ନୁହେଁ, ପ୍ରକୃତ ମାଲିକ ହେଉଛନ୍ତି ଭଗବାନ। ଭଗବାନଙ୍କ ସହ ସବୁକିଛି ମୋର, ଭୂମି ଆପ ନଳ ବାୟୁ ଫମ୍ ମନ ବୁଦ୍ଧିରେ ବଚ ଅହଙ୍କାର ଜ୍ଞାନେ ବିନା ପ୍ରକୃତି ରାସ୍ତା, ଇଏ ହେଉଛି ମୋର ପ୍ରକୃତି ବା ମୋର ଶକ୍ତି। ତେଣୁ ଭଗବାନଙ୍କଠାରୁ ଏ ସବୁକିଛି ସୃଷ୍ଟି ହେଇଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଈଶା ବି ସୃଷ୍ଟ ହି ଅବରୁଦ୍ଧ ହି ଅଙ୍ଗ, ଅବରୁଦ୍ଧ କହିଲେ ଏଇଟାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ, ଯେଉଁମାନେ ସ୍ୱୀକାର କରୁନାହାନ୍ତି ନା ଏଠି କହୁଛି ଭଗବାନ ନାହାନ୍ତି, ଏ କୌଣସି କିଛି ଭଗବତ କିଛି ସତ୍ତା ନାହିଁ, ସେମାନଙ୍କୁ ଅସୁର ବୋଲି କୁହାଯାଉଛି। ଭଗବଦ୍ଗୀତା ସର ସଧ୍ୟାରେ ଭଗବାନ କହିଛନ୍ତି ଅସୁର କହିଲେ କିଏ ନା ଯିଏ ଭଗବାନଙ୍କର ଶରଣକୁ ଯାଉନାହାନ୍ତି, ଯଦିଓ ସବୁକିଛି ଭଗବାନ ତାଙ୍କୁ ଦେଉଛନ୍ତି, ସେମାନେ ଭଗବାନ ଶରଣ ନଗଲେ ମଧ୍ୟ ଭଗବାନ ତାଙ୍କର ଯାହା ଯାହା ଆବଶ୍ୟକତା ରହିଛି ପୂରଣ କରୁଛନ୍ତି। ଭଗବାନ କହୁନାହାନ୍ତି ନା ନା ସେ ମୋତେ ମାନୁନି, ମୁଁ ତାକୁ ଖାଇଦେବିନି, ସବୁକିଛି ସେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ଦେଉଛି ସେଇଟା ମଧ୍ୟ ଭଗବାନ ପ୍ରଦାନ କରୁଛନ୍ତି, ଯେଉଁ କଥା କହୁଛି ସେଇଟା ମଧ୍ୟ ଭଗବାନ ଦେଉଛନ୍ତି। ଭଗବାନ ଯଦି କଥା କହିବା ଶକ୍ତିକୁ ବନ୍ଦ କରିଦେବେ ସେ କଥା କହିପାରିବନି, ଦେଖିବା ଶକ୍ତିକୁ ବନ୍ଦ କରିଦେବେ ସେ ଦେଖିପାରିବନି, ସବୁକିଛି ଭଗବାନ ପ୍ରଦାନ କରୁଛନ୍ତି କିନ୍ତୁ ସେ ସବୁକିଛି ଭଗବାନଙ୍କୁ ପ୍ରାପ୍ତ ହେଇକିରି ସେ କହୁଛନ୍ତି ଭଗବାନ ନାହାନ୍ତି। ଅସତ୍ୟଂ ଅପ୍ରତିଷ୍ଠନ୍ତେ ଜଗତ ଆହୁର ଅନିଶ୍ୱରମ ଅପରସ୍ପର ସମ୍ଭୂତମ କିମ୍ବତ କାମ ହେଇଛି ତ ନମାମ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପୃତ ଜ୍ଞାନ ଆଶ୍ରମ ଭାବମାସିତ, ଭଗବାନ ନାହାନ୍ତି ବୋଲି କହୁଛନ୍ତି ଆଉ ଭଗବାନ ଶରଣରେ କ'ଣ ସେ ଯିବେ? ଭଗବାନ ନାହାନ୍ତି ବୋଲି ଯେ କହୁଛନ୍ତି ତାଙ୍କ ଶରଣରେ କ'ଣ ଯିବେ? କିନ୍ତୁ ସେମାନେ ଯାଉନାହାନ୍ତି ଭଗବାନ ଶରଣରେ, କିନ୍ତୁ ଭଗବାନଙ୍କ ଶରଣରେ ନଗଲେ ମଧ୍ୟ ଭଗବାନ ତାଙ୍କର ଯାହା 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 ଆବଶ୍ୟକ ସବୁ ରହିଛି ଭଗବାନ ସବୁ ପ୍ରଦାନ କରୁଛନ୍ତି, ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଭଗବାନ ସମସ୍ତଙ୍କୁ ଆବଶ୍ୟକତା ପୂରଣ କରୁଛନ୍ତି।
କାହାର କୋଉ ଅନୁସାରେ ଦଉଛନ୍ତି, ସୁଖମ ଦୁଃଖମ, କିଏ ସୁଖ ପାଉଛି କିଏ ଦୁଃଖ ପାଉଛି, ସୁଖ କିଏ ପାଉଛି ନା ଯେଉଁମାନେ ପୁଣ୍ୟକର୍ମ କରୁଛନ୍ତି, ପୁଣ୍ୟକର୍ମର ଫଳ ଅନୁସାରେ ସେମାନେ ଯେମିତି ଆମେ ଦେଖିବା ସରକାରଙ୍କ ନିୟମ ରହିଛି, ସରକାରଙ୍କ ନିୟମ ଯଦି ଭଙ୍ଗ କରାଯିବ କ'ଣ ହବ, ସେମାନେ ଦଣ୍ଡ ଭୋଗ କରିବେ, ଯାଇକିରି ବନ୍ଦୀ ହେଇକିରି ଯାଇକି ରହିବେ, ଜେଲରେ ରହିବେ, ତେଣୁ ସେମାନେ ଦୁଃଖ ଭୋଗ କରିବେ। କିନ୍ତୁ ଯଦି ଜଣେ ସରକାରଙ୍କ ନିୟମ ମାନିକିରି ଚଳିବ ତାହେଲେ ସେମାନଙ୍କୁ ଜେଲ ଯିବା ଦରକାର ନାହିଁ। ତେଣୁ ସେହି ଭାବରେ ବିଭିନ୍ନ କର୍ମର ଫଳ ଯେଉଁ ରହିଛି, ପୁଣ୍ୟକର୍ମ କଲେ ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ସୁଖ ଭୋଗ କରିବେ, ପାପକର୍ମ କଲେ ପାପକର୍ମ ଫଳ ଅନୁସାରେ ସେମାନେ ବିଭିନ୍ନ ପ୍ରକାର ଦୁଃଖ ଭୋଗ କରିବେ। ଆମେ ଯଦି ଦୁଃଖ ଭୋଗ କରୁଛେ ଏବଂ ସୁଖ ଭୋଗ କରୁଛେ, ଆମେ ପୁଣ୍ୟକର୍ମ ପାପକର୍ମ ଫଳ ସହିତ ପ୍ରାପ୍ତ ହେଉଛେ। ଏଇଟା ଭଗବାନ ପ୍ରଦାନ କରୁଛନ୍ତି କର୍ମଫଳ। କର୍ମନିବାଧିକାରସ୍ତି ମା ପରିଶୁ କଦାଚନ, ମା କର୍ମଫଳ ହେଇଗଲୁ ମା ସଙ୍ଗସ୍ତୁ କର୍ମୀ। ଆମେ କର୍ମ କରୁଛେ କିନ୍ତୁ କର୍ମ କଲେ ଯେଇଟା ଫଳ ପାଇବା ସେମିତି କିଛି ଆମେ କହିପାରିବାନି, ଆମ ହାତରେ ସେଇଟା ନାହିଁ। କର୍ମଫଳଟା ଭଗବାନ ପ୍ରଦାନ କରିବେ। ଯେମିତି ଆମେ ଦେଖିବା ସମୁଦ୍ର ମନ୍ଥନ ଲୀଳାରେ ଅସୁରମାନେ ଏବଂ ଦେବତାମାନେ ଦୁଇଜଣ ମିଶିକିରି ସମୁଦ୍ର ମନ୍ଥନ କଲେ, ଅସୁରମାନେ ଅଧିକ ପରିଶ୍ରମ କରିଛନ୍ତି। କାହିଁକି ନା ସେମାନେ ଏଇ ଯେଉଁ ଅନନ୍ତ ନାଗଙ୍କର ଯେଉଁ ମୁଖପଟେ ସେମାନେ ରହିଥିଲେ, ତେଣୁ ଯେତେବେଳେ ଘର୍ଷଣ ହେଉଥିଲା ସମୁଦ୍ର ମନ୍ଥନ ହେଉଥିଲା ସେ ସମୟରେ ଅନନ୍ତଙ୍କର ମୁଖରୁ ତାଙ୍କର ହଜାର ମୁଖ ଅନନ୍ତଙ୍କ ମୁଖରୁ ସବୁ ବିଷ ନିର୍ଗତ ହେଉଥିଲା। ଯେଉଁ ବିଷ ନିର୍ଗତ ଯେଉଁ ବିଷ ଫଳରେ ବିଷର କୋପରେ ଅସୁରମାନେ ସବୁ କଳା ପଡ଼ିଯାଉଥିଲେ, ଉତ୍ତପ୍ତ ହେଇଯାଉଥିଲେ, କଳା ପଡ଼ିଯାଉଥିଲେ। ତେଣୁ ଦେବତାମାନେ ଯେଉଁ ପଛପଟେ ଯାଇଥିଲେ ସେ ମେଘ ବୃଷ୍ଟି କରୁଥିଲା ତାଙ୍କ ଉପରେ, ବାଦଲ ରହିଥିଲା, ତେଣୁ ସେମାନେ ଉତ୍ତାପ ପ୍ରାପ୍ତ ହେଉନଥିଲେ, ତେଣୁ ସେମାନେ ଏତେ କଷ୍ଟ କରିବାକୁ ପଡ଼ିନି। କିନ୍ତୁ ହେଲେ ମଧ୍ୟ ଏଇ ଯେଉଁ ସମୁଦ୍ର ମନ୍ଥନରେ ଅନ୍ତିମରେ ଯେତେବେଳେ କ'ଣ ବାହାରିଲା ଅମୃତ, ଅମୃତକୁ କିଏ ପ୍ରାଣ କଲେ, ଅମୃତ କିଏ ପ୍ରାପ୍ତ ହେଲେ, ଦେବତାମାନେ ପ୍ରାପ୍ତ ହେଲେ, ଅସୁରମାନେ ପାଇପାରିଲେନି। କିନ୍ତୁ ଅସୁରମାନେ ପ୍ରଥମେ ଧରିକି ପଡ଼ିଯାଉଥିଲେ, ଯେତେବେଳେ ଅନ୍ତିମରେ 14 ରତ୍ନ ସମୁଦ୍ର ମନ୍ଥନକୁ ବାହାରିଛନ୍ତି, ଅନ୍ତିମରେ ଯେତେବେଳେ ଭଗବାନ ଧନ୍ୱନ୍ତରୀ ଏ ଅମୃତ କଳସ ଧରିକି ବାହାରିଛନ୍ତି, ଅମୃତମ ଲେଖା ହେଇ ସେଥିରେ, ଅସୁରମାନେ ଦେଖିଲେ ଅମୃତ ବାହାରିଲା। ଆଗରୁ ସବୁ ଆଲୋଚନା ସରିଛି ଦେବତାମାନଙ୍କ ସହିତ, ତେଣୁ ସେମାନେ ଦେବତାମାନଙ୍କ ସହିତ ମିଶିକି କାହିଁକି ସମୁଦ୍ର ମନ୍ଥନ କରୁଥିଲେ ନା ବର୍ତ୍ତମାନ ଦେବତାମାନେ ଦୁର୍ବଳ ଅଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା, ଯଦି ଅମୃତ ବାହାରିବ ସେଥିରେ ଆମେ ନେଇ ପଳେଇବା, ଏଇ ଚିନ୍ତା କରିକି ସେମାନେ ଦେବତାମାନଙ୍କ ସହିତ ସାହାଯ୍ୟ କରୁଥିଲେ। କିନ୍ତୁ ଯେତେବେଳେ ଦେଖିଲେ ଧନ୍ୱନ୍ତରୀ ବାହାରୁଛନ୍ତି ଅମୃତ ଧରିକିରି, ସାଙ୍ଗେ ସାଙ୍ଗେ ସେ ସବୁ ଜଣେ ତାଙ୍କ ଭିତରୁ ଅସୁରମାନଙ୍କୁ ଜଣେ ଯାଇକିରି ସେ ଅମୃତ କଳସ ନେଇ ପଳେଇଗଲେ, ପଛରେ ସେମାନେ ନେଇଯାଇଛି ଅସୁରମାନେ। କିନ୍ତୁ ଦେବତାମାନେ ତାଙ୍କର ତ ଶକ୍ତି ନାହିଁ ଅସୁରମାନଙ୍କ ସହ ଯୁଦ୍ଧ କରିବା ପାଇଁ, କିନ୍ତୁ ସେମାନେ ଭଗବାନଙ୍କ ଶରଣ ଯାଇଛନ୍ତି। କିନ୍ତୁ ଭଗବାନ ତାଙ୍କୁ କହିଲେ, ମୁଁ ତୁମକୁ ପ୍ରଥମେ ତାଙ୍କୁ କହିଛନ୍ତି ଯେ ତୁମେ ଅମୃତ ପାନ କରିବ, ଅମୃତ ତୁମେ ପ୍ରାପ୍ତ ହେବ। ତେଣୁ ଅସୁରମାନେ ଯେଉଁ ଅମୃତ କଳସ ଧରିକି ଧାଉଁଛନ୍ତି, ଜଣେ ଅସୁର ଯିଏ ଧରିଛି ସେ ଧାଉଁଛି, ତା ପଛରେ ଅନ୍ୟ ଅସୁରମାନେ ଧାଉଁଛନ୍ତି, ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍, ସେ କହୁଛନ୍ତି ମୁଁ ପ୍ରଥମେ ପିଇବି ଅମୃତ, ସେ କହିଲେ ନା ନା ମୁଁ ପ୍ରଥମେ ପିଇବି, ତୁ ଏତେ କଷ୍ଟ କରିନି, ମୁଁ ବହୁତ ବହୁତ କଷ୍ଟ କରି ମୋ ତଣ୍ଟି ଶିଖିଗଲାଣି, ଏଇ ଭଳି ଭାବରେ ସେ କଥା ହେଉଛନ୍ତି। ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍ କି ତାଙ୍କ ଭିତରେ ଝଗଡ଼ା ଚାଲିଛି, ତୁ ମୁଁ ପିଇବି ପ୍ରଥମେ, ସେ କହିଲେ ମୁଁ ପିଇବି, ସେ ଆଉ ଜଣେ ତାଠୁ ଛଡ଼େଇ ଦେଉଛି, ତାଠୁ ଆଉ ଜଣେ ଛଡ଼େଇ ଦେଉଛି, ଏଇ ଭଳି କରିକି ସେ ଯାଉଛନ୍ତି, କେହି ପିଇ ପାରୁନାହାନ୍ତି, ଅମୃତ ପାତ୍ର ପାଇଲେ ମଧ୍ୟ କେହି ପିଇ ପାରୁନାହାନ୍ତି। କିନ୍ତୁ ଭଗବାନ ମୋହିନୀ ରୂପରେ ଆସିଛନ୍ତି ସେଠି, ଭଗବାନ ମୋହିନୀ ଅବତାର, ଭଗବାନ ହେଉଛନ୍ତି ପୁରୁଷ, ଭଗବାନ ସ୍ତ୍ରୀ ନୁହନ୍ତି, କିନ୍ତୁ ସେ ଦେଖିଦେବା ପାଇଁ ଚାହିଁଲେ ଭଗବାନଙ୍କଠାରୁ ଆଉ କେହି ସୁନ୍ଦରୀ ନାହାନ୍ତି, ଭଗବାନଙ୍କ ସୌନ୍ଦର୍ଯ୍ୟ ତୁଳନାରେ କାହାର ସୌନ୍ଦର୍ଯ୍ୟ ତୁଳନା ହେବ, ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ସନ୍ନାମତି ଭଗବାନ, ଭଗବାନଙ୍କର ଯେଉଁ 6 ଐଶ୍ୱର୍ଯ୍ୟ ରହିଛି ତା ଭିତରେ ଗୋଟେ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ସୌନ୍ଦର୍ଯ୍ୟ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ, ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି କୋଟି କନ୍ଦର୍ପର ସୌନ୍ଦର୍ଯ୍ୟ ବଳିଯାଉଛି ଭଗବାନଙ୍କ ସୌନ୍ଦର୍ଯ୍ୟ। ତେଣୁ ଯେତେବେଳେ ଆସୁଛନ୍ତି ଯେଉଁମାନେ ଅସୁରମାନେ ଯାଉ ଯାଇ ଆସୁଛନ୍ତି ସେଇ ରାସ୍ତାରେ ଆସୁଛନ୍ତି ମୋହିନୀ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଆସିଛନ୍ତି। ତାଙ୍କୁ ଦେଖି ସମସ୍ତ ଅସୁରମାନେ ମୋହିତ ହୋଇଯାଇଛନ୍ତି ଆଉ ସେ ଅମୃତ ପାନ କ'ଣ କରି ତାଙ୍କ ପାଖରେ ଯାଇ ପହଞ୍ଚିଯାଉଛନ୍ତି। ବହୁତ ବିସ୍ତାର ଲୀଳା ବର୍ଣ୍ଣନା କରାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି ଏଇ ସମୁଦ୍ର ମଥନ ଲୀଳା। ତେଣୁ ସେମାନେ ମୋହିନୀ କହୁଛନ୍ତି ଯେ ଆମ ଭିତରେ ବର୍ତ୍ତମାନ ଝଗଡ଼ା ହୋଇଯାଇଛି ଦେବତାମାନଙ୍କୁ ଆମ ଭିତରେ, ଯଦି ଆମେ ଗୋଟିଏ ପିତାଙ୍କ ପୁତ୍ର ସମସ୍ତେ କଶ୍ୟପଙ୍କର ପୁତ୍ର, ଏଇ ଦୈତ୍ୟମାନେ ବା ଅସୁରମାନେ ହେଉଛନ୍ତି ଦିତିଙ୍କର ପୁତ୍ର ଏବଂ ଦେବତାମାନେ ହେଉଛନ୍ତି ଆଦିତ୍ୟ ସେ ହେଉଛନ୍ତି ଅଦିତିଙ୍କର ପୁତ୍ର, ବାପ ହେଉଛନ୍ତି କଶ୍ୟପ ମୁନି ଏବଂ ମା ମାନେ ମଧ୍ୟ ଦୁଇ ସମସ୍ତେ ଭଉଣୀ, 70 ଜଣ ଭଉଣୀ ସେମାନେ ଦକ୍ଷଙ୍କର ସେମାନେ କନ୍ୟା। ତେଣୁ ସେମାନେ ତାଙ୍କର ବଂଶଗତ ସମ୍ପର୍କ ରହିଛି, ତେଣୁ ସେ ମୋହିନୀ ପାଖରେ ସେ ଭାବୁଛନ୍ତି ମୋହିନୀକୁ ପ୍ରୀତି କରିଦେଲେ ସେ ଆମର ହେଇଯିବେ, ଆମେ ତାଙ୍କୁ ନେଇକି ଉପଭୋଗ କରିବା। ଏଇଭଳି ଭାବେ ଧାରଣା ନେଇକିରି ମୋହିନୀକୁ ଦେଇ ଦେଉଛନ୍ତି ସେ କଳସ କଳସ ଅମୃତ କଳସ। ତେଣୁ ମୋହିନୀ କ'ଣ କଲେ ନା ଠିକ ଅଛି ମୁଁ ସମସ୍ତଙ୍କ ଘରେ ବାଣ୍ଟିଦେବି କହିକରି ଦୁଇ ଜଣଙ୍କୁ ଦୁଇପଟେ ବସେଇଦେଲେ, ଅସୁରମାନଙ୍କୁ ଗୋଟେ ପଟେ ଦେବତାମାନଙ୍କୁ ଗୋଟେ ପଟେ। ଏବଂ ଭଗବାନ କ'ଣ କଲେ ନା ଦେବତାମାନଙ୍କୁ ଅସୁରମାନଙ୍କୁ କହିଲେ ମୁଁ ପ୍ରଥମେ ତାଙ୍କୁ ଟିକେ ଟିକେ ଦେଇଦେବି ତାପରେ ତାଙ୍କୁ ସମସ୍ତଙ୍କୁ ଦେବି, ଏଇ ଏହା କହିକି ତାଙ୍କୁ ଘୁରେଇ ଦେଇକିରି ପ୍ରଥମେ ଦେବତାମାନଙ୍କୁ ଦେବା ଆରମ୍ଭ କରିଦେଇଛନ୍ତି। ଦେବତାମାନଙ୍କ ଭିତରେ ଦେଉଛନ୍ତି ସବୁ ଅସୁରମାନେ ଏଣେ ଚିନ୍ତା କରୁଛନ୍ତି ଆମକୁ ମିଳିବନି ଆମକୁ ମିଳିବନି ଏଇ ଗୋଟେ ଭାବୁଛନ୍ତି। ତେଣୁ ଯେତେବେଳେ ଦେଖିଲେ ଇଏ ଆମର ରାହୁ ରାହୁ ଅସୁର ସେ ଜଣେ ଅସୁର ସେ ଦେଖିଲେ ପ୍ରକୃତରେ ଦେବତାମାନଙ୍କୁ ଇଏ ବୋଧେ ସେ ଭଗବାନ ବିଷ୍ଣୁ ଏଇଭଳି ଭାବରେ ମୋହିନୀ ରୂପରେ ଆସିଛନ୍ତି, ସେ ଦେବତାମାନଙ୍କୁ ଯଦି ଆମକୁ ଦେବେନି ଏଠି ଯାଇ ବସି ଆସିଛି ଦେବତାମାନେ ଯେଉଁ ଏଣ୍ଡ ହେଇଛି ଯେଉଁଠି ସେଠି ସରିଛି ତାଙ୍କର ପନ୍ତି ସେଠି ଯାଇ ବସିଛନ୍ତି, ସେଠି ସୂର୍ଯ୍ୟ ଏବଂ ଚନ୍ଦ୍ର ତାଙ୍କ ମଧ୍ୟରେ ବସିଯାଇଛନ୍ତି। ତେଣୁ ଭଗବାନ ଦେଇଦେଉଛନ୍ତି ଅନ୍ତିମରେ ସୂର୍ଯ୍ୟଙ୍କୁ ଦେଇକି ତାଙ୍କୁ ଦେଇକି ଚନ୍ଦ୍ରକୁ ଦେଲାବେଳକୁ ସେମାନେ ଇଙ୍ଗିତ କରିଦେଉଛନ୍ତି, ଭଗବାନ ସବୁ ଜାଣନ୍ତି ଏଇଟା ଭଗବାନଙ୍କ ଲୀଳା। ତେଣୁ ଭଗବାନ କ'ଣ କରିନା ସାଙ୍ଗେ ସାଙ୍ଗେ ସୁଦର୍ଶନ ଚକ୍ର କାଢ଼ିକିରି ସୁଦର୍ଶନ ଚକ୍ର ଆରମ୍ଭ କରିକିରି ରାହୁଙ୍କୁ ତାଙ୍କର ଶିରଚ୍ଛେଦ କରିଦେଇଛନ୍ତି। ତେଣୁ ସେ ରାହୁ ଏବଂ କେତୁ ଦୁଇଟି ଯେହେତୁ ସେ ଅମୃତ ପାନ କରିଦେଇଛନ୍ତି ତେଣୁ ସେ ଆଉ ମୃତ୍ୟୁବରଣ କରିନାହାନ୍ତି, ତେଣୁକରି ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଆମର ହେଉଛି। ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଉପରେ ତାଙ୍କ ରାଗ କାହିଁକି ସେ କହିଲେ ସେ ଚନ୍ଦ୍ରଗ୍ରହଣ ସୂର୍ଯ୍ୟ ଏଇଟାକୁ ବୈଜ୍ଞାନିକମାନେ କହୁଛନ୍ତି ଏଇଟା ଅନ୍ଧବିଶ୍ୱାସ, କିନ୍ତୁ ପ୍ରକୃତରେ ଏଇଟା ଠିକ୍ ନୁହଁ, ଶାସ୍ତ୍ର କେବେ ଭୁଲ ହେବନି। ରାହୁ ଏବଂ କେତୁଙ୍କର ପ୍ରଭାବରେ ଚନ୍ଦ୍ରଙ୍କର ଏବଂ ସୂର୍ଯ୍ୟଙ୍କର ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ହେଉଛି। ତେଣୁ ଏଇଭଳି ଭାବରେ ଆମେ ଦେଖିବା ଆମର କହିବାର ଉଦ୍ଦେଶ୍ୟ ଥିଲା ଦେବତାମାନେ ଅମୃତ ପାନ କଲେ ଅସୁରମାନେ ସେଥିରୁ ବଞ୍ଚିତ ହେଲେ, ଏକା ସ୍ଥାନ ଯେଉଁ ଆମେ ଯେଉଁ ବିଭିନ୍ନ କର୍ମଫଳ ପ୍ରାପ୍ତ ହେଉଛେ ତାର ପାଞ୍ଚଟି କାରଣ ରହିଛି, ପାଞ୍ଚଟି କାରଣରୁ ଜଣେ ସେ କର୍ମଫଳ ପ୍ରାପ୍ତ ହେଉଛି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ସେଇଟା ଭଗବାନ କହିଛନ୍ତି, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ବିଧଂ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ ଶାରୀରଂ ବା ମନୋବିଜ କର୍ମ ପ୍ରାରବଚନର ନାର୍ଜନ ବା ବିପରୀତମ ବା ପଞ୍ଚେଇତ ଚଷହିତବ। ଏଇ ପାଞ୍ଚଟି କାରଣ ରହୁଛି, ଆମେ ଯେଉଁ କର୍ମଫଳ ପ୍ରାପ୍ତ ହେଉଛି ତାର କାରଣ ହେଉଛି ପାଞ୍ଚଟି। ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି, ଆମେ ଦେଖିଲେ ଦେବତାମାନେ ଏବଂ ଅସୁରମାନେ ଯେଉଁ ଯୁଦ୍ଧ କରୁଥିଲେ ଗୋଟିଏ ସ୍ଥାନରେ, ସମୁଦ୍ର ମଧ୍ୟ ଗୋଟିଏ ସ୍ଥାନରେ ରହୁଥିଲା କ୍ଷୀରସାଗର ନିକଟରେ, ଏବଂ କର୍ତ୍ତା ସେମାନେ ଏମାନେ କାର୍ଯ୍ୟ କରୁଛନ୍ତି ସେମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। କରଣ କହିଲେ ବିଭିନ୍ନ ଯାହା ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି, ଯେମିତି ସମୁଦ୍ର ମନ୍ଥନ ହେଉଛି, ମନ୍ଦାର ପର୍ବତ ଏବଂ ନାଗ ନାଗ ଏମାନଙ୍କ ଦ୍ୱାରା ସବୁ ଏଇସବୁ କରଣ ଉପକରଣ ଏ ସମାନ ରହିଛି। ଏବଂ ଚେଷ୍ଟାରେ ଦେଖିବା ଦେବତାମାନଙ୍କଠୁ ଅଧିକ ଚେଷ୍ଟା କରୁଛନ୍ତି ଅସୁରମାନେ, ଏସବୁ କାରଣ ଯଦିଓ ସମାନ ଅଛି କିନ୍ତୁ ଦୈବାର୍ଥମ ଚୈବାର୍ଥ ପଞ୍ଚମମ ଭଗବାନ ଯେତେବେଳେ ଚାହିଁବେ ସେମାନେ ତାଙ୍କୁ ସେ ଫଳରୁ ଫଳ ପ୍ରଦାନ କରିବେନି, ଅସୁରମାନଙ୍କୁ ଫଳ ଦିଆଗଲାନି ଅମୃତ ଦିଆଗଲାନି ଦେବତାମାନେ ଅମୃତ ପାନ କରେ। ତେଣୁ ଆମେ ଯେଉଁ ସୁଖ ଏବଂ ଦୁଃଖ ଯେଉଁ ପ୍ରାପ୍ତ ହେଉଛେ ଆମର କର୍ମଫଳ ଅନୁସାରେ ଭଗବାନ ସେଇଟା ପ୍ରଦାନ କରୁଛନ୍ତି, ଆମେ ପୁଣ୍ୟକର୍ମ କଲେ ତାର ଫଳ ଅନୁସାରେ ଆମେ ସୁଖ ପ୍ରାପ୍ତ ହେବା, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଇଏ ହେଉଛି ଚାରୋଟି ଆମ ପୂର୍ବକର୍ମ ଫଳ ଅନୁସାରେ ଆମେ ପ୍ରାପ୍ତ ହେଉଛୁ। କିଏ କେଉଁ ଜନ୍ମ ପ୍ରାପ୍ତ ହେଉଛି, କିଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, କିଏ ପଶୁ ଜନ୍ମ ପ୍ରାପ୍ତ ହେଉଛି, କାରଣ ମନୁଷ୍ୟ ଜନ୍ମ ଭିତରେ କିଏ ଉଚ୍ଚକୂଳ ଜାତ ହେଉଛି, କିଏ ନିଚକୂଳ ଜାତ ହେଉଛି, କିଏ ଦରିଦ୍ର କୂଳ ଜାତ ହେଉଛି, କିଏ ଦରିଦ୍ର ପରିବାର ଜାତ ହେଉଛି, କିଏ ଧନୀ ପରିବାର ଜାତ ହେଉଛି, ଇଏ ହେଉଛି ଜନ୍ମ। ଆମ ପୂର୍ବ କର୍ମ ଫଳ ଅନୁସାରେ ଆମେ ପ୍ରାପ୍ତ ହେଉଛୁ। ଐଶ୍ୱର୍ଯ୍ୟ ସେହିଭଳି ଭାବରେ କିଏ ଧନୀ ବ୍ୟକ୍ତି ହେଉଛନ୍ତି, କିଏ ଦରିଦ୍ର ବ୍ୟକ୍ତି ହେଉଛନ୍ତି, ଏ ଐଶ୍ୱର୍ଯ୍ୟ କର୍ମଫଳ ଅନୁସାରେ ସେଟା ନିର୍ଦ୍ଦିଷ୍ଟ ହେଇଛି। ଜନ୍ମ ଐଶ୍ୱର୍ଯ୍ୟ ସୁତ, ସୁତ କହିଲେ ବିଦ୍ୟା, କିଏ ବହୁତ ବିଦ୍ୟା ଅର୍ଜନ କରୁଛନ୍ତି। ବିଦ୍ୟା ଅର୍ଜନରେ ଆମର ପ୍ରଭୁପାଦ ମହାରାଜ କଥା କହନ୍ତି, ସାଧାରଣତଃ ଯେଉଁମାନେ ବହୁତ ବିଦ୍ୟା ପ୍ରାପ୍ତ ହେଉଛନ୍ତି ତାଙ୍କର କ'ଣ ହେଉଛି, ସେମାନଙ୍କୁ ବହୁତ ଗର୍ବ ହେଉଛି ଯେ ମୁଁ ଏତେ ବହୁତ ପାଠ ପଢ଼ିଛି, ଏତେ ଅଧ୍ୟୟନ କରିଛି, ଏତେ ଡିଗ୍ରୀ ହାସଲ କରିଛି। କିଏ ଯାଇ ଫରେନ୍ରେ ପଢ଼ୁଛନ୍ତି ସେମାନେ ହେଉଛନ୍ତି ଆମେ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି ବିଦ୍ୱାନ ବ୍ୟକ୍ତିର ବିଷୟରେ, ତଥାଗତ ବିଦ୍ୱାନ ବ୍ୟକ୍ତି। ଥରେ ଜଣେ ବ୍ୟକ୍ତି ଆଶ୍ରମ ଜଗତରେ ଯାଇକି ବହୁତ ପାଠ ପଢ଼ିକି ଆସିଛନ୍ତି, ଏବଂ ସେତେବେଳେ ଆସୁଛନ୍ତି ସେତେବେଳେ ସେ ନଦୀରେ ନଦୀରୁ ପାର ହେବା ପାଇଁ ଆସୁଛନ୍ତି, ବସିଛନ୍ତି। ସେ ନାବିକ ଜଣଙ୍କ ଯେ ଚଳଉଛି ତା ସହିତ ସେ କଥା ହେଉଛନ୍ତି ଯେ ମୁଁ ଏତେ ବହୁତ ପାଠ ପଢ଼ିକି ଆସିଛି, ଫରେନ୍ କଣ୍ଟ୍ରିରୁ ଯାଇକି ଇଂଲଣ୍ଡରୁ ପଢ଼ିକି ଆସିଛନ୍ତି, ଏତେ ବହୁତ ପାଠ ପଢ଼ିଛି, ତୁ କ'ଣ ପଢ଼ିଛୁ? ନା ମୁଁ କିଛି ପଢ଼ିନି, ନା ଫିଜିକ୍ସ କି କେମିଷ୍ଟ୍ରି କ'ଣ, ନା ମୁଁ ସେସବୁ କିଛି ପଢ଼ିନି। ନା ତୋର ଜୀବନ ବେକାର ହେଇଗଲା, 25% ଜୀବନ ବେକାର ହେଇଗଲା, କିଛି ପାଠ ପଢ଼ିନୁ, ବିଜ୍ଞାନ ବିଷୟରେ କିଛି ଜାଣିନୁ, ଆଜିକାଲି ବୈଜ୍ଞାନିକ କେତେ ଉନ୍ନତି ହେଉଛି, ଏଭଳି ଭାବରେ ସବୁ କହିଛି ପାଶ୍ଚାତ୍ୟ ଜଗତରେ ଏଭଳି ଭାବରେ ସବୁ ଉନ୍ନତି ହେଇଛି, ଏଭଳି ସବୁ କହୁଛନ୍ତି। ତାପରେ କିଛି ବାଟ ଗଲା ପରେ ପୁଣି ତା କହୁଛନ୍ତି, ଆଚ୍ଛା ତୁ ଗଣିତ ପଢ଼ିଛୁ ନା ନାହିଁ? ମୋତେ ଗଣିତ, ନା ଗଣିତ ମୁଁ ଜାଣିନି, ଗଣିତ ବି ଜାଣିନି, ତାର କେମିତି ହିସାବ ରଖିବୁ, କେମିତି କେତେ କ'ଣ ହିସାବ ହେଲା, କେତେ ଆସିଲା, କେତେ ଖର୍ଚ୍ଚ ହେଲା, ଏସବୁ କେମିତି ହିସାବ ରଖିବୁ? ଆଉ ତୋର 50% ଜୀବନ ନଷ୍ଟ, ଆଉ 25% ନଷ୍ଟ ହେଇଗଲା। ତେଣୁ ଆଉ କିଛି ବାଟ ଗଲା ପରେ ତାପରେ ସେ କହୁଛନ୍ତି ପୁଣି, ଆଚ୍ଛା ଆମର ଯେଉଁ ବର୍ତ୍ତମାନ ଯେଉଁ ନୂଆ ନୂଆ ବିଜ୍ଞାନ ସବୁ ଉଦ୍ଭାବନ ହେଉଛି, ଏସବୁ ବିଷୟରେ ବହୁତ ପ୍ରକାର ସବୁ ଜ୍ଞାନ ସବୁ ବାହାରୁଛି, ତୁ କିଛି ସେ ବିଷୟରେ କିଛି ଜାଣିଛୁ? ନା କାହିଁକି ମୁଁ ସେ କିଛି ଜାଣିନି, ଆମେ କ'ଣ ସବୁ ଉଦ୍ଭାବନ ହେଉଛି କ'ଣ ସବୁ। ନା ତୋର ଜୀବନ ପ୍ରକୃତରେ ବେକାର ହେଇଗଲା, ଆହୁରି 25% ତୋର ବେକାର, 75% ତୋର ବେକାର ହେଲା। ତାପରେ ଆଉ କିଛି ବାଟ ଗଲା ପରେ ସେ ସେମାନେ ନଦୀରେ ଝଡ଼ ତୋଫାନ ଆସିଲା, ଝଡ଼ ତୋଫାନ ଆସିଲା ଯେତେବେଳେ ସେ ନାବିକ ଜଣ କହୁଛନ୍ତି ବିଦ୍ୱାନ ବ୍ୟକ୍ତି, କିନ୍ତୁ ଆପଣ ଏତେ ପାଠ ପଢ଼ିଛନ୍ତି ପହଁରାଟା ଜାଣିଛନ୍ତି ତ? ନା ପହଁରାଟା ମୁଁ ଜାଣିନି। ନା ପହଁରାଟା ଜାଣିନାହାନ୍ତି, ନା ଆପଣ ସବୁ 7% ଜୀବନ ବର୍ତ୍ତମାନ ବେକାର ହେଇଯିବ। ପ୍ରକୃତରେ ତୋଫାନ ଆସିଲା ଏବଂ ସେ ଡଙ୍ଗାଟି ବୁଡ଼ିଗଲା ଏବଂ ସେ ବିଦ୍ୱାନ ବ୍ୟକ୍ତିଟି ପ୍ରାଣ ହରାଇଲେ। କିନ୍ତୁ ଏ ନାବିକ ଯିଏ କିଛି ଜାଣିଛି ଭଗବାନ ଏ ପହଁରା ଜାଣିଛି, ତେଣୁ ସେ ପହଁର କରିକି ନିଜ ଜୀବନକୁ ଉଦ୍ଧାର କରିଦେଲା, ରକ୍ଷା କରିପାରିଲା। ତେଣୁ ସେହିଭଳି ଭାବରେ ଯେତେ ତଥାଗତ ବୈଜ୍ଞାନିକ ଅଛନ୍ତି ସେମାନେ ଯଦି ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାହେଲେ ସେମାନେ ମଧ୍ୟ ସେଭଳି ଭାବେ ପୁଣି ଏଇ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି। କିନ୍ତୁ ଯଦି ଜଣେ କିଛି ଜାଣିନି କିନ୍ତୁ ଖାଲି ମହାମନ୍ତ୍ର ଜାଣିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଖାଲି ଭଗବାନଙ୍କ ନାମ ଜାଣିଛନ୍ତି, ଭଗବାନଙ୍କ ଶରଣରେ ଯାଇଛନ୍ତି, ଭଗବାନ ଭକ୍ତ ହେଇଛନ୍ତି, ସେମାନେ ଭବସାଗରୁ ପାର ହେଇଯିବେ। ତେଷାମ ଏବଂ ତମ୍ପାତମ ଜ୍ଞାନ ତମ ନାଶୟାମେ ଆତ୍ମଭାବସ୍ତ ଜ୍ଞାନ ଦ୍ୱିତୀୟ ଭାଷା। ଯଦିଓ ଜଣେ ପାଠ ପଢ଼ିନି କିନ୍ତୁ ସେ ଯଦି ଭଗବାନଙ୍କ ଶରଣରେ ଯାଇଛନ୍ତି, ଭଗବାନ ତାଙ୍କ ହୃଦୟରେ ସବୁ ବୁଦ୍ଧି ପ୍ରଦାନ କରିବେ, ଯାହାଫଳରେ ସେ ଜାଣିପାରିବେ ଭଗବତ ତତ୍ତ୍ୱକୁ ସେ ଜାଣିପାରିବେ। ଆମର ଯେଉଁ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ସେ ଶ୍ରୀମଦ ଏ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ, ତାଙ୍କର ଯେ ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ ବହୁତ ମହାନ ବିଦ୍ୱାନ ବ୍ୟକ୍ତି ଥିଲେ, କିନ୍ତୁ ତାଙ୍କର ଗୁରୁ ଯିଏ ଥିଲେ ଗୌରବିଶ୍ୱର ଦାସ ବ୍ରଜ ମହାରାଜ, ସେ କୌଣସି ଅଧ୍ୟୟନ କରିନାହାନ୍ତି, କୌଣସି ଶାସ୍ତ୍ର ବା ଯେଉଁ ଆମ ସ୍କୁଲ ବିଦ୍ୟାଳୟ କଲେଜ ଏସବୁ ପାଠ ସେ ପଢ଼ିନାହାନ୍ତି, କିନ୍ତୁ କିଛି ପଢ଼ିନଥିଲେ ମଧ୍ୟ ସିଏ ଯାହା କହନ୍ତି ସବୁ ଶାସ୍ତ୍ରରୁ ଜିନିଷ ସବୁ କହିବେ, କିଛି ପାଠ ପଢ଼ିନାହାନ୍ତି, ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି। କାରଣ ଭଗବାନ ଯଦି ଭକ୍ତ ହେବେ ଭଗବାନ ତାଙ୍କ ହୃଦୟରେ ସେ ଜ୍ଞାନକୁ ପ୍ରଦାନ କରିବେ। ତେଣୁ ଆମେ ଯେଉଁ ସୁଖ ଦୁଃଖ ପ୍ରାପ୍ତ ହେଉଛେ ଆମ କର୍ମଫଳ ଅନୁସାରେ ସେଟା ମିଳୁଛି। କିଏ କେତେ ସୁଖ ପାଇବ, କିଏ କେତେ ଦୁଃଖ ପାଇବ, ଏସବୁ ରହିଛି। ତେଣୁ ଏଇଟାକୁ ଆମେ ଗ୍ରହଣ କରିବାକୁ ପଡ଼ିବ। ସବୁକିଛି ହିସାବ ସିଷ୍ଟମ ହି ଅବରୁଦ୍ଧମ ହି ଅଙ୍ଗ ଦୁଃଖମ ସୁଖମ ବା ଗୁଣକର୍ମ ସଂଗାର। ଗୁଣ କହିଲେ ତ୍ରିଗୁଣ, ସତ୍ୟ ରଜତମ ତ୍ରିଗୁଣ ରହିଛି। ଭୌତିକ ଜଗତରେ ସମସ୍ତେ ଏହି ତିନି ଗୁଣ ଭିତରେ ବନ୍ଧା ହୋଇକି ରହିଛନ୍ତି। ସତ୍ୟ ରଜତମ ଇତି ଗୁଣା ପ୍ରକୃତି ସମ୍ଭବ ନିବର୍ତ୍ତି ମହାବାହ ଦେହେ ଦେହି ନ ଅଭ୍ୟୟମ। ଯାହାର ସତ୍ୟଗୁଣ ପ୍ରାଧାନ୍ୟ ଅଛି ସେ ବ୍ରାହ୍ମଣ। ଆଜିକାଲି ତ କଳିଯୁଗରେ ସେସବୁ ନାହିଁ, ବନା ସମ୍ଭବ ନାହିଁ, କିନ୍ତୁ ତଥାପି ଆମେ ଦେଖିବା ତାହାର ବହୁତ ଜ୍ଞାନ ରହୁଛି, ତେଣୁ ସତ୍ୟଗୁଣ ତାର ପ୍ରାଧାନ୍ୟ ରହିଛି। ବ୍ରାହ୍ମଣ ହଉ ବା ନ ହଉ ତାର ସତ୍ୟଗୁଣ ପ୍ରାଧାନ୍ୟ ରହୁଛି। ଯାହାର ରଜଗୁଣ ପ୍ରାଧାନ୍ୟ ରହିଛି ସେ କ୍ଷତ୍ରିୟ, ଯୁଦ୍ଧ କରିବା ପାଇଁ ତାଙ୍କର ରହିବ। କ୍ଷତ୍ରିୟର ସବୁ ବର୍ଣ୍ଣନା କରାଯାଇଛି, କ୍ଷତ୍ରିୟ କ'ଣ କର୍ମ ସବୁ ରହିଛି, ଲକ୍ଷଣ କ'ଣ। ଯାହାର ରଜତମ ଗୁଣ ନିଶ୍ଚିତ ପ୍ରାଧାନ୍ୟ ରହିଛି, ସେମାନେ ଯେଉଁ ବିଜନେସ୍ କରୁଛନ୍ତି, ବିଜନେସ୍ ବାଲା ବହୁତ ଧନୀ ବ୍ୟକ୍ତି, ଆମ ବରଂପୁର ବହୁତ ବ୍ୟବସାୟୀ ବ୍ୟକ୍ତି ଅଛନ୍ତି, ତାଙ୍କର ଏଇ ତମ ଗୁଣ ଏବଂ ରଜଗୁଣ ନିଶ୍ଚିତ ପ୍ରାଧାନ୍ୟ ରହିଛି ତାଙ୍କ ଉପରେ। ତେଣୁ ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟ ସବୁ କରୁଛନ୍ତି, କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବଗନ ବୈଶ୍ୟକର୍ମ, ଏମାନେ ସବୁ ଯେଉଁ କାର୍ଯ୍ୟ କରୁଛନ୍ତି ଏଇଟା ରଜଗୁଣ ତମଗୁଣ ନିଶ୍ଚିତ ପ୍ରାଧାନ୍ୟ ରହିଥିବାରୁ ସେମାନେ ଏହିସବୁ ବ୍ୟବସାୟ ଯଦି କରୁଛନ୍ତି। ସମସ୍ତେ ବ୍ୟବସାୟ କରିପାରିବେନି, ସେଭଳି ଶୂଦ୍ର ସମସ୍ତଙ୍କର ସେବା କରିବାଟା ହେଉଛି ଶୂଦ୍ର କର୍ମ। ଆମେ ବର୍ତ୍ତମାନ କଳିଯୁଗରେ ପ୍ରାୟ ଶୂଦ୍ର ସମସ୍ତଙ୍କର ରହିଛି, ମାନେ ସେବା କରିବା, ଯଦି କିଛି କାର୍ଯ୍ୟ ନ କଲେ, କିଛି ଚାକିରି ନ କଲେ ତାହେଲେ ସେମାନେ ଚଳିପାରିବେନି କିମ୍ବା ବଞ୍ଚିପାରିବେନି। ଏ ମେଣ୍ଟାଲିଟି ବା ଏଇ ଯେଉଁ ଧାରଣା ରହିଛି, ଏ ଚିନ୍ତାଧାରାଟା, ଏଇଟା ହେଉଛି ଶୂଦ୍ର ଚିନ୍ତାଧାରା। ତେଣୁ ଏଇ ଯେଉଁ ଗୁଣର ପ୍ରଭାବ ସମସ୍ତଙ୍କ ପାଖରେ ରହିଛି। ପ୍ରକୃତି କିରମାଣାନି ଗୁଣେଇ କର୍ମାଣି ସର୍ବସ୍ୱ ଅହଙ୍କାର ବିମଳାତ୍ମା କର୍ତ୍ତା ହମିତି ମନ୍ୟତେ। ଆମେ ଯିଏ ଯାହା କାର୍ଯ୍ୟ ସବୁ କରୁଛେ ଇଏ ହେଉଛି ପ୍ରକୃତିର ଗୁଣ ଦ୍ୱାରା ସେମାନେ ନିୟନ୍ତ୍ରିତ ହେଇ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ଏ ବିଷୟରେ ଜାଣୁନାହାନ୍ତି, ମୂର୍ଖ ବ୍ୟକ୍ତି, ସେମାନେ ଅହଙ୍କାର ଦ୍ୱାରା ଧାବିତ ହେଇକି, ଅହଙ୍କାର କହିଲେ ଫଲ୍ସ ଇଗୋ, ପ୍ରଭୁପାଦ ମହାରାଜ କହୁଛନ୍ତି ଫଲ୍ସ ଇଗୋ, ଏ ପ୍ରକୃତ ଅହଙ୍କାର ନୁହଁ, ମିଥ୍ୟା ଅହଙ୍କାର। ମିଥ୍ୟା ଅହଙ୍କାର ଦ୍ୱାରା ସେମାନେ କହୁଛନ୍ତି ମୁଁ ହେଉଛି ସବୁ କାର୍ଯ୍ୟ କରୁଛି, କର୍ତ୍ତା ହଁ ମିତି ମାନ୍ୟତେ, ନିଜକୁ କର୍ତ୍ତା ବୋଲି ଭାବୁଛନ୍ତି। କିନ୍ତୁ ପ୍ରକୃତରେ ଭୌତିକ ଜଗତ ତ୍ରିଗୁଣ ଦ୍ୱାରା ସେମାନେ ସବୁ କାର୍ଯ୍ୟ କରୁଛନ୍ତି, ଗୁଣେଇ କର୍ମାଣ ବିଭାଗ। ତେଣୁ ଏଇଟା ବ୍ରହ୍ମା ସେ କଥା କହୁଛନ୍ତି, ଦେବତ କହୁଛନ୍ତି ଯେ ଏ ପୁତ୍ର ତାଙ୍କର କ'ଣ ହେବେ, ସିଏ ହେବେ ତାଙ୍କର ନାତି ହେବେ, କିଏ ପ୍ରିୟବ୍ରତ ହେଉଛନ୍ତି ମନୁଙ୍କର ପୁତ୍ର, ମନୁ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ତେଣୁ ସେ ତାଙ୍କ ନାତି ହେବେ। ତେଣୁ ସେ ତାଙ୍କୁ କହୁଛନ୍ତି ଏ ବର୍ଷ ଏଇ ଯେଉଁ ଦୁଃଖ ବା ସୁଖ ଆସୁଛି ଏ ଗୁଣକର୍ମ ସଂଗାର, ଗୁଣ ପ୍ରଭାବରେ ଜଣେ କର୍ମ କରିବ, ଯିଏ ଯେଉଁ କର୍ମ କରୁଛନ୍ତି ସେ ଗୁଣ ପ୍ରଭାବରେ କରୁଛନ୍ତି। ଜଣେ ଲୋକ ଆମର ଯେଉଁ ମାଗିଛି ଏଠି ରଜଗୁଣ ପ୍ରଭାବ ରହିଛି, କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି କାହିଁକି ଲୋକମାନେ ଏସବୁ ପାପ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ କେନ ପ୍ରଯୁକ୍ତ ପାପଂ ଚାଲିଛି ପୁରୁଷ ଅନିଚ୍ଛନ ବାସନୀୟ ବଢ଼ାଧିକ ନିୟୋଜିତ, ଯଦି ସେମାନେ ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ନିଶାଦ୍ରବ୍ୟ ସେବନ କଲେ ମଧ୍ୟ ସେମାନେ ଭାବୁଛନ୍ତି ଠିକ୍ ନୁହଁ, ଲେଖା ହେଉଛି ଏଇଟା ସିଗାରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ଜାଣୁଛନ୍ତି ପଇସା ପକେଟ ପଇସା ସବୁ ଖର୍ଚ୍ଚ ହେଉଛି, କିନ୍ତୁ ନାଚାର ଭାବରେ ସବୁ କରୁଛନ୍ତି, ଛାଡ଼ିପାରୁନାହାନ୍ତି, କାହିଁକି ଏଇଟା ହେଉଛି ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଭଗବାନ। ଭଗବାନ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାପ୍ମା ବିଧି ଏନ ଇଏ ବୈରିନମ। ଏମାନେ ହେଉଛନ୍ତି ତମର ଶତ୍ରୁ, ପ୍ରକୃତ ଶତ୍ରୁ ହେଉଛନ୍ତି ଏମାନେ। ଏମାନେ କାହିଁକି ଏସବୁ କାର୍ଯ୍ୟ କରୁଛନ୍ତି ନା କାମ କ୍ରୋଧ ଦ୍ୱାରା ଚାଲିତ ହେଇକି କାର୍ଯ୍ୟ କରୁଛନ୍ତି, କାମ କ୍ରୋଧ କେମିତି ଆସୁଛି ନା ରଜଗୁଣ ସମ୍ଭବ, ଭୌତିକ ଜଗତରେ ରଜଗୁଣ ରହୁଛି, ରଜଗୁଣର ପ୍ରାଦୁର୍ଭାବରେ ସେମାନେ କ୍ରୋଧ ପ୍ରକାଶ କରୁଛନ୍ତି, ଏ ବିଭିନ୍ନ ପ୍ରକାର କାମନା ଜାତ ହେଉଛି, ଯାହାଫଳରେ କି ନୂନମ ପ୍ରଣତ କୃତେ ବିକର୍ମ, ଯେକୌଣସି ପାପ କାର୍ଯ୍ୟ କରିବାକୁ ମଧ୍ୟ ପଶ୍ଚାତ୍ପଦ ହେଉନାହିଁ, କିଏ କାହାକୁ ମାରିଦେଉଛି, କିଏ କାହାକୁ ଚୋରି କରିଦେଉଛି, ଏସବୁ କାରଣ ହେଉଛି ଏ କାମ କ୍ରୋଧ, ଏ ଯେଉଁ ଗୁଣର ପ୍ରଭାବ ରଜଗୁଣ ପ୍ରଭାବରେ ସବୁ ହେଉଛି। ତେଣୁ ବ୍ରହ୍ମା ସେ କଥା କହୁଛନ୍ତି ଯେ ଏଇ ଗୁଣ କର୍ମ ସଂଗାତ, ଏଇ ଗୁଣରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ଏଇ ଗୁଣକର୍ମ ଦ୍ୱାରା କାର୍ଯ୍ୟ କରୁନାହାନ୍ତି, ଗୁଣ ଦ୍ୱାରା କର୍ମ କରୁନାହାନ୍ତି। ଯେଉଁମାନେ ଭଗବାନଙ୍କ ଭକ୍ତ, ଭଗବାନ ଭକ୍ତ କହିଲେ ଯେଉଁମାନେ ଏ ଗୁଣରୁ ଉର୍ଦ୍ଧକୁ ଗଲେଣି ସେମାନେ ପ୍ରକୃତରେ ଭଗବାନଙ୍କ ଭକ୍ତ, ଶୁଦ୍ଧ ଭକ୍ତ କଥା ମୁଁ କହୁଛି। ଭଗବତୀତା ଅଷ୍ଟାଦଶରେ ଭଗବାନ କହିବେ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କତି ସମୟ ସର୍ବେଷୁ ଭୂତେଷୁ ମଦ ଭକ୍ତି ଲଭତେ ପରାମ। ଯେଉଁମାନେ ଗୁଣରେ ଉର୍ଦ୍ଧକୁ ଗଲେଣି ସେମାନଙ୍କୁ ବ୍ରହ୍ମଭୂତ ସ୍ତର ବୋଲି, ବ୍ରହ୍ମଭୂତ ବ୍ୟକ୍ତି ବୋଲି କୁହାଯାଉଛି। ସେମାନେ ଗୁଣ ଜୀବଭୂତ ନୁହଁ, ଗୁଣ ଦ୍ୱାରା ପ୍ରଭାବିତ ହେଉନାହାନ୍ତି, ସେମାନେ ହେଉଛନ୍ତି ବ୍ରହ୍ମଭୂତ, ଗୁଣର ଉର୍ଦ୍ଧକୁ ସେମାନେ ଗଲେଣି। ସେମାନେ ଭୌତିକ ଜଗତରେ ତ୍ରିଗୁଣ ଦ୍ୱାରା କାର୍ଯ୍ୟ କରନ୍ତି ନାହିଁ। ଯେଉଁମାନେ ପ୍ରକୃତରେ ଯେଉଁମାନେ ଶୁଦ୍ଧ ଭକ୍ତ, ସେମାନଙ୍କର ଯେଉଁ କାର୍ଯ୍ୟ ଆମେ ଭାବେ ସେ ଆମ ଭଳି କାର୍ଯ୍ୟ କରୁଛନ୍ତି, ଆମ ଭଳି ସେ ଜଣେ ମନୁଷ୍ୟ, କିନ୍ତୁ ସିଏ ହେଉଛନ୍ତି ପ୍ରକୃତରେ ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ମହାତ୍ମା। ମହାତ୍ମା ଆମସ୍ତୁ ମହାନ୍ ପାଠ ଦୈବୀ ପ୍ରକୃତି ମା ସୀତା। ସେମାନେ ଏଇ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ ରହିଛି ବିଶୁଦ୍ଧ ସତ୍ତ୍ୱ, ଏ ଦୈବୀ ଗୁଣ, ଏଇଟା ହେଉଛି ଦୈବୀ ଗୁଣ, ବିଶୁଦ୍ଧ ସତ୍ତ୍ୱ ସ୍ତରରେ ସେମାନେ କାମ କରନ୍ତି, କାର୍ଯ୍ୟ କରନ୍ତି। ସେଠି ଦେଖାଯାଏ ଆମକୁ ଆମ ଭଳି ସେମାନେ କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ନ ମତେ ବୁଦ୍ଧା ଅସିଆ ଆଚାର୍ଯ୍ୟ ମାନ ବିଜ୍ଞାନିଆ ନାମ ମନିତ କରିଛି, ନ ମତେ ବୁଦ୍ଧା ଅସିଏତ ସର୍ବଦେବମୟ ଗୁରୁ। ଗୁରୁଙ୍କ ବିଷୟରେ ଯେତେବେଳେ ଭଗବତୀତା ଭାଗବତଙ୍କ ଏକାଶ ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ସେ କହୁଛନ୍ତି ଗୁରୁ ହେଉଛନ୍ତି ମୁଁ ନିଜେ, ଆଚାର୍ଯ୍ୟ ମାନ ବିଜ୍ଞାନିଆ ଭଗବାନ ବୋଲି ଗ୍ରହଣ କରିବ, ନାର ମନିତ କରିଛି ଅନ୍ୟ କିଛି ଚିନ୍ତା କରିବନି। ଅନ୍ତତଃ ନ ମତେ ବୁଦ୍ଧା ଆସିଆ, ଆମେ ଯେମିତି ନିଜକୁ ଭାବୁଛେ ଆମେ ଯେଭଳି ଭାବେ ମଣିଷ ସେ ଯେମିତି ସେଭଳିଆ ମଣିଷ, ସେଭଳି କେବଳ ଚିନ୍ତା କରିବନି, ଅସିଆ କରିବନି, ତାଙ୍କୁ ଈର୍ଷା କରିବନି। କାହିଁକି ନା ସର୍ବଦେବ ମୋର ଗୁରୁ, ଗୁରୁଙ୍କ ପାଖରେ ସମସ୍ତ ଦେବତାଙ୍କର ଗୁଣ ସବୁ ରହିଛି। ଭଗବାନ ସ୍ୱୟଂ ସେଠି ବିଶ୍ରାମ ହୋଇଛନ୍ତି, ତୁମର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଭଗବାନ ସବୁବେଳେ ସେଠି ରହିଛନ୍ତି। ଦୁର୍ବାସାମୁନି, ଦୁର୍ବାସାମୁନି ବହୁତ ବଡ଼ ଯୋଗୀ ଥିଲେ, ବହୁତ ତାଙ୍କର ଶକ୍ତି ଥିଲା, ଜାଣି ଦେଇପାରିବେ ସମସ୍ତଙ୍କୁ ଏତେ ରହିଛି ଶକ୍ତି ତାଙ୍କର, ଅଷ୍ଟାଙ୍ଗ ଯୁବ ସିଦ୍ଧି ତାଙ୍କର ରହିଛି। କିନ୍ତୁ ଅମ୍ବରୀଶ ମହାରାଜ ସିଏ ଜଣେ ଭଗବାନଙ୍କ ଭକ୍ତ, ଯଦିଓ ସେ ସମଗ୍ର ପୃଥିବୀର ସମ୍ରାଟ, କିନ୍ତୁ ସେ ଭଗବାନଙ୍କ ଭକ୍ତ। ଏବଂ ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁସ୍ମରଣ ପାଦସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଇଏ ହେଉଛି ନଅଟି ଅଙ୍ଗ ଭକ୍ତିର। ଆପଣମାନେ ଶ୍ରବଣ କରୁଛନ୍ତି, ଏଇଟା ଗୋଟେ ଭକ୍ତିର ଅଙ୍ଗ, ଆମେ କଥା କହୁଛେ ଇଏ ମଧ୍ୟ କୀର୍ତ୍ତନ, ଇଏ ମଧ୍ୟ ଭଗବାନଙ୍କର ଅଙ୍ଗ। ଏବଂ ଯେତେବେଳେ ଆପଣମାନେ ଏଠି ଯିବେ ସେଗୁଡ଼ା ସ୍ମରଣ ଯଦି କରିବେ ସେଇଟା ମଧ୍ୟ ଗୋଟେ ଭକ୍ତିର ଅଙ୍ଗ। ବା ଯେଉଁ ମନ୍ଦିରରେ ସେବା ହେଉଛି, ମନ୍ଦିରର ପୂଜା ଅର୍ଚ୍ଚନା ବା ସବୁ ସଫା ସଫି ଇତ୍ୟାଦି ସବୁ, ଏସବୁ ଭକ୍ତିର ଅଙ୍ଗରେ ଯାଉଛି। ଅମ୍ବରୀଶ ମହାରାଜ ସେସବୁ କାର୍ଯ୍ୟ କରୁଥିଲେ, ଭଗବାନ ଶ୍ରେଷ୍ଠ ଭକ୍ତ ଥିଲେ ସେ। କିନ୍ତୁ ଦୁର୍ବାସମାନେ କୌଣସି ଆଜି ଯେଉଁ ଏକାଦଶୀ ତିଥି ସେଇଭଳି ଭାବେ ଏକାଦଶୀ ତିଥି ଅମ୍ବରୀଶ ମହାରାଜ କରିଥିଲେ, ଏବଂ ତା ପରଦିନ ଆପଣମାନେ ଯେଉଁମାନେ ଏକାଦଶୀ କରୁଛନ୍ତି ଆମର ଲିଷ୍ଟ ରହିଛି, ବୈଷ୍ଣବ କ୍ୟାଲେଣ୍ଡର ନୂଆ ବୈଷ୍ଣବ କ୍ୟାଲେଣ୍ଡର ହେଇଯାଇଛି, ଆପଣ ନେଇପାରିବେ, ରହିଛି ପାରଣା ସମୟ ରହିଛି, କାଲି କେତେବେଳେ ପାରଣା ହେବ, ଆଜି ଏକାଦଶୀ ମାନେ କାଲି କେତେବେଳେ ପାରଣା ହେବ, ତା ଟାଇମ୍ ରହିଛି, ସେଇ ସମୟ ଅନୁସାରେ ପାରଣା କରିବାକୁ ପଡ଼ିବ। ତେଣୁ ଅମ୍ବରୀଶ ମହାରାଜଙ୍କର ଯେଉଁ ପାରଣା ସମୟ ରହିଛି ସେଇ ସମୟରେ ସେ ପାରଣା କରିବା କଥା, କିନ୍ତୁ ଦୁର୍ବାସମୁନି ଆସି ପହଞ୍ଚିଯାଇଛନ୍ତି, ପହଞ୍ଚିକରି ସେ ଯାଇଛନ୍ତି ସ୍ନାନ କରିବା ପାଇଁ। ସେ ସ୍ନାନ କରିସାରି ଆସିଲେ ତାପରେ ତାଙ୍କୁ ପ୍ରସାଦ ଦେଇକି ତାପରେ ସେ ପାଇଲେ, ଏଇଟା ହେଉଛି ନିୟମ। କିନ୍ତୁ ଦୁର୍ବାସମୁନି ଦେଖୁଛନ୍ତି ମୁଁ ଯଦି ଡେରି କରିଯିବି ଦେଖିବା କ'ଣ କରୁଛି ଅମ୍ବରୀଶ, ଜାଣିଛନ୍ତି ସେ ପରୀକ୍ଷା କରିବା ପାଇଁ ଡେରି କରୁଛନ୍ତି, ଶୀଘ୍ର ଆସୁନାହାନ୍ତି। ତେଣୁ ଯେତେବେଳେ ଦେଖିଲେ ଅମ୍ବରୀଶ ମହାରାଜ ଯେ ପାରଣାସମୟ ଗଢ଼ିଯିବ, ବର୍ତ୍ତମାନ ଦୁର୍ବାସମୁନି ଆସିନାହାନ୍ତି, କ'ଣ କରାଯିବ, ତେଣୁ ସେ ବ୍ରାହ୍ମଣମାନଙ୍କ ସହିତ ଏକ ଶାସ୍ତ୍ର ଆଲୋଚନା କରିକିରି ଗଣ୍ଡୁ ସେ ଜଳ ପାନ କରିଛନ୍ତି, ତୁଳସୀ ଜଳ ପାନ କରିଛନ୍ତି, ଏତିକି ସେ କରିଛନ୍ତି। ଏଇଟା ଗୋଟେ ଅପରାଧ ହେଇଗଲା, ଏତେ ଅପରାଧ ହେଇଗଲା, ଦୁର୍ବାସାମୁନି ତାଙ୍କର ଗୋଟେ ଜଟା ଛିଣ୍ଡେଇକିରି ତାକୁ ଜାଳିଦେବା ପାଇଁ ଗୋଟେ କୃତ୍ୟା ନାମକ ରାକ୍ଷସ ସୃଷ୍ଟି କରିଦେଲେ, ସ୍ୱୟଂ ଅଗ୍ନିର ରୂପ ମୂର୍ତ୍ତି ହେଇକି ଆସିଗଲେ, ଅଗ୍ନି ବୋଲି ଆସିଲେ ଜଳ ଜଳ ଜଳେଇଦେବ ଏଇଭଳି ଭାବରେ। କିନ୍ତୁ ଭଗବାନଙ୍କର ଭକ୍ତ ସବୁବେଳେ ଭଗବାନଙ୍କର ରକ୍ଷା କରନ୍ତି, ଭଗବତ ଗୀତାରେ ଭଗବାନ କହିଛନ୍ତି ସେଟା କୌନ୍ତେୟ ପ୍ରତି ଜାଣି ହିଁ ନାମେ ଭକ୍ତ ପ୍ରଣଶ୍ୟତି। ଭଗବାନ ନିଜେ ଘୋଷଣା ନ କରିକି କୁନ୍ତୀ ପୁତ୍ରଙ୍କ ଦ୍ୱାରା କାହିଁକି ଘୋଷଣା କରିବା ପାଇଁ କହୁଛନ୍ତି ନା? ଭଗବାନ ଯଦି ଦରକାର ପଡ଼େ ନିଜର ପ୍ରତିଜ୍ଞା ମଧ୍ୟ ଭଙ୍ଗ କରିଦିଅନ୍ତି। ଗୋଟେ ପ୍ରତିଜ୍ଞା କରିଥିଲେ ଯେ ମହାଭାରତ ଯୁଦ୍ଧରେ ସେ ଅସ୍ତ୍ର ଧାରଣ କରିବେନି, କିନ୍ତୁ ତାଙ୍କର ଭକ୍ତ ପ୍ରତିଜ୍ଞା କଲେ, ଭୀଷ୍ମଦେବ ପ୍ରତିଜ୍ଞା କଲେ ମୁଁ ତାଙ୍କୁ ଅସ୍ତ୍ର ଧାରଣ କରେଇବି, ନହେଲେ ଅର୍ଜୁନଙ୍କୁ ଆଜି ହତ୍ୟା କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞା ଭଙ୍ଗ କରିଦେଲେ, ନିଜର ଭକ୍ତ ପ୍ରତିଜ୍ଞାକୁ ସତ୍ୟ କରିବା ପାଇଁ ଏବଂ ନିଜ ଭକ୍ତକୁ ରକ୍ଷା କରିବା ପାଇଁ ସେ ଓହ୍ଲେଇ ପଡ଼ିଲେ, ସେ ରଥରୁ ଓହ୍ଲେଇ ପଡ଼ିକିରି ଗୋଟେ ରଥ ଚକା ଧରିକି ଧାଇଁଗଲେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ। ଯେଉଁ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବିନି, ସେଇ ପ୍ରତିଜ୍ଞା ଭଙ୍ଗ ହେଲା। ତେଣୁ ଭଗବାନ ଯଦି ପ୍ରତିଜ୍ଞା କରିବେ, ଭକ୍ତ କହିବ ଭଗବାନ ତ ପ୍ରତିଜ୍ଞା ଭଙ୍ଗ କରିଦେଉଛନ୍ତି, କାଳେ ରକ୍ଷା କରିବେ କି ନ ରକ୍ଷା ରକ୍ଷା ନ କରିପାରନ୍ତି। ତେଣୁକରି ଭଗବାନ କହୁଛନ୍ତି କୌନ୍ତେ ପ୍ରତିଜ୍ଞା ଆଣି ହେ କୁନ୍ତୀ ପୁତ୍ର ତମେ ଘୋଷଣା କର, ଭଗବାନର ଭକ୍ତର ପ୍ରତିଜ୍ଞାଙ୍କୁ ଭଗବାନ ରକ୍ଷା କରନ୍ତି। ତେଣୁ ନ ମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତ କେବେ ହେଲେ ବିନାଶ ହେବନି। ତେଣୁ ଅମ୍ବରୀଶ ମହାରାଜ ସାଙ୍ଗେ ସାଙ୍ଗେ ଭଗବାନଙ୍କର ଯେଉଁ ସୁଦର୍ଶନ ଚକ୍ର ରହିଛନ୍ତି, ସେ ସୁଦର୍ଶନ ଚକ୍ର ସେ ଯେଉଁ ଅଗ୍ନି ଯେଉଁ କୃତ୍ୟା ନାମକର ରାକ୍ଷସକୁ ଦୁର୍ବାସା ପ୍ରେରଣ କରିଥିଲେ, ସେ ଅଗ୍ନିକୁ ବଦ୍ଧ କରିଦେଲେ, ଅଗ୍ନିକୁ ଜାଳିଦେଲେ, ନିଆଁକୁ ଜାଳିଦେଲେ ବା ପାଣି ପକାଇକି ଶାନ୍ତ କରିଦେଲେ, ଏଇଭଳିଆ ଭାବରେ ଅଗ୍ନି ଆଉ ରହିଲା। ଏବଂ ତାପରେ ସେ ସୁଦର୍ଶନ ଚକ୍ର ଧାଇଁଲା ଦୁର୍ବାସାଙ୍କ ପଛରେ, ଏବଂ ଦୁର୍ବାସାମାନେ ଯେଉଁଠି ଚାହିଁଲେ ରକ୍ଷା ଶରଣ ନେବାକୁ କେଉଁଠି ରକ୍ଷା ପାଇପାରିଲେନି, ଏମିତିକି ଜଳ ମାଧ୍ୟମରେ ମଧ୍ୟ ରକ୍ଷା ପାଇପାରିଲେନି। ଏତେ ତାପ ସୂର୍ଯ୍ୟ କୋଟି ସୂର୍ଯ୍ୟ ସମ ତାଙ୍କର ଉତ୍ତା ସୁଦର୍ଶନଙ୍କର, ଭଗବାନ ଆଉ ଭଗବାନଙ୍କ ଚକ୍ର ଭିତରେ କୌଣସି ତଫାତ ନାହିଁ। ଯଦି ଭଗବତ ଗୀତାରେ ଭଗବାନ କହୁଛନ୍ତି, କିଏ ସଞ୍ଜୟ କହୁଛନ୍ତି ଯେ ଯେଉଁ ଭଗବାନ ଯେଉଁ ବିଶ୍ୱରୂପ ଦେଖାଉଛନ୍ତି ଯେ ଦିବି ସୂର୍ଯ୍ୟ ସହସ୍ର ଭବେ ଦିଗପଦ ଉତ୍ଥିତା, ଯେ ସୂର୍ଯ୍ୟ ଗୋଟେ ସୂର୍ଯ୍ୟର ଯଦି କିରଣ ଟିକେ ଅଧିକ ହେଇଯାଉଛି ତାହେଲେ କେତେ ଲୋକ ମରିଯାଉଛନ୍ତି, ଅଂଶୁଘାତରେ କେତେ ଲୋକ ମରିଯାଉଛନ୍ତି। ସେଇଭଳିଆ ଯଦି ହଜାର ସୂର୍ଯ୍ୟ ଆସିବେ ତାହେଲେ କ'ଣ ହବ ଅବସ୍ଥା? ଦିବି ସୂର୍ଯ୍ୟ ସହସ୍ର ସହ ଭବେ ଯୁଗପଦ ଉତ୍ଥିତା, ଏକ ସମୟରେ ଯଦି ହଜାର ସୂର୍ଯ୍ୟ ଆସିବେ ତାହେଲେ ଯଦି ବା ସଦୃଶ ବା ତାଙ୍କର ଯେଉଁଭଳି ଭାବରେ ଆଲୋକ ହବ, ଯେଉଁଭଳି ଭାବରେ ଉତ୍ତାପ ହବ, ସେଇଭଳି ଭାବରେ ଭଗବାନଙ୍କ ବିଶ୍ୱରୂପର ସେଇଭଳି ଭାବରେ ଆଲୋକ ଏବଂ ଉତ୍ତାପ ସବୁ ରହିଛି। ସଞ୍ଜୟ କହୁଛନ୍ତି କଥା ଧୃତରାଷ୍ଟ୍ର, ତେଣୁ ସୁଦର୍ଶନ ଚକ୍ରଙ୍କର ଯେଉଁ ତାପ ରହିଛି ସେ ଜଳ ଭିତରେ ମଧ୍ୟ ସେ ତାପ କମୁନି, ଜଳ ଭିତରେ ଆଶ୍ରୟ ନେଲେ ମଧ୍ୟ ତାଙ୍କର ସେ ଉତ୍ତାପ କମୁନି, ଉତ୍ତିପ୍ତ ହୋଇଯାଉଛନ୍ତି। ତେଣୁ ଅନ୍ତିମରେ ସେ ଯାଇଛନ୍ତି ବ୍ରହ୍ମାଙ୍କ ପାଖ, ବ୍ରହ୍ମା ଯେ ଭୌତିକ ଜଗତ ସବୁଠାରୁ ଶ୍ରେଷ୍ଠ ଦେବତା, କିନ୍ତୁ ତାଙ୍କ ପାଖକୁ ଗଲେ ମଧ୍ୟ ବ୍ରହ୍ମାକାରୀ ନାମ ମୁଁ ରକ୍ଷା କରିପାରିବି। ତାପରେ ସେ ଯାଉଛନ୍ତି ଶିବଜୀଙ୍କ ପାଖକୁ, ଶିବଜୀ ହେଉଛନ୍ତି କିଏ? ଶିବଜୀ ହେଉଛନ୍ତି ତାଙ୍କର ଶିବଜୀଙ୍କ ଅଂଶରେ ଆସୁଛନ୍ତି ଦୁର୍ବାସା, ଦୁର୍ବାସା ତାପରେ ଅତ୍ରିଙ୍କର ଏମାନେ ସବୁ ପୁତ୍ର। ବ୍ରହ୍ମା ବିଷ୍ଣୁ ଅତି ଯେତେବେଳେ ତପସ୍ୟା କରୁଛନ୍ତି ପ୍ରଜା ସୃଷ୍ଟି କରିବା ପାଇଁ, ସେ ଭଗବାନ ଭିତରେ ସ୍ତୁତି କରୁଛନ୍ତି, ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏଇ ତିନି ଉପରେ ଆସୁଛନ୍ତି। ତେଣୁ ଅତ୍ରିମୁନି ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଆପଣଙ୍କ ଭଳି ମୋର ପୁତ୍ର ଦରକାର। ତେଣୁ ବିଷ୍ଣୁଙ୍କ ଅଂଶରେ ଆସୁଛନ୍ତି ଦତ୍ତାତ୍ରେୟ, ଶିବଜୀଙ୍କ ଅଂଶରେ ଆସୁଛନ୍ତି ଦୁର୍ବାସା, ଏବଂ ବ୍ରହ୍ମାଙ୍କ ଅଂଶରେ ଆସୁଛନ୍ତି ସୋମ ଯିଏକି ଚନ୍ଦ୍ରର ଦେବତା। ତେଣୁ ଏଇ ତିନି ମୁଁ କହିଲି, ଇଏ ହେଉଛି ଦୁର୍ବାସା ଶିବଜୀଙ୍କ ଅଂଶରେ ଆସୁଛନ୍ତି ତାଙ୍କର ପୁତ୍ର ଭଳି, କିନ୍ତୁ ଶିବଜୀଙ୍କ ପାଖକୁ ଗଲେ ମଧ୍ୟ କୈଳାସ ପର୍ବତ କୈଳାସ ଧାମକୁ ଯାଇକରି ମଧ୍ୟ ଶିବଜୀ ତାଙ୍କୁ ରକ୍ଷା କରିପାରୁନାହାନ୍ତି। ସେ କହିଲେ ନା ମୁଁ ତୁମକୁ ରକ୍ଷା କରିପାରିବିନି ବିଷ୍ଣୁଙ୍କର ଚକ୍ର, ତେଣୁ ବିଷ୍ଣୁଙ୍କ ପାଖକୁ ଗଲେ ସେ ମୋତେ ରକ୍ଷା କରିପାରନ୍ତି। ତେଣୁ ସେ ପୁଣି ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି, କିନ୍ତୁ ବିଷ୍ଣୁ ମୋତେ କହିଲେ ନା ନା ମୁଁ ତୁମକୁ ରକ୍ଷା କରିପାରିବିନି। ଅହମ୍ ଭକ୍ତ ପରାଧୀନ ୟ ସ୍ୱତନ୍ତ୍ର ଇବ ଦିଜ ସାଧୁ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ, ଭଗବାନ ଅଛନ୍ତି ପୂର୍ଣ୍ଣ ସ୍ୱାଧୀନ ପୂର୍ଣ୍ଣ ସ୍ୱତନ୍ତ୍ର ବ୍ୟକ୍ତି, ସେ କାହାର ଅଧୀନ ନୁହନ୍ତି କିନ୍ତୁ ସେ ଭକ୍ତର ଅଧୀନ। ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ, ମୋର ଯଦିଓ ସୁଦର୍ଶନ ଚକ୍ର କିନ୍ତୁ ମୁଁ ତୁମକୁ ରକ୍ଷା କରିପାରିବିନି, ତୁମେ ମୋର ଭକ୍ତ ପାଖକୁ ଗଲେ ସେ ତୁମକୁ ରକ୍ଷା ସେ ତୁମକୁ କ୍ଷମା କରିବ, ନହେଲେ ଆଉ କିଏ ରକ୍ଷା କରିପାରିବେ। ତେଣୁ ଆ ଭିତରେ ଗୋଟେ ବର୍ଷ ବିତି ଯାଇଛି, ଗୋଟେ ବର୍ଷ ପରେ ଯେତେବେଳେ ଆସି ପହଞ୍ଚିଛନ୍ତି ସେ ଅମ୍ବରୀଶ ମହାରାଜ ପାଖରେ, ତାଙ୍କର ଯେତେବେଳେ ଶରଣ ନେଇଛନ୍ତି, ଅମ୍ବରୀଶ ମହାରାଜ ତାଙ୍କୁ ରକ୍ଷା କରିଛନ୍ତି। ତେଣୁ ଇଏ ହେଉଛି ଭକ୍ତିର ଶ୍ରେଷ୍ଠତା ରହିଛି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏତେ ଉନ୍ନତ, ଦୁର୍ଗାସ୍ୱାମୀ କହୁଛନ୍ତି ସେ କଥା, ଅହୋ ଅନନ୍ତ ଦାସ୍ୟାନାମ ମହତମ ଅଧ୍ୟଦୃଷ୍ଟମୀ। ଭଗବାନ ଭକ୍ତଙ୍କର ଯେଉଁ ମହତ୍ଵ ମୁଁ ବର୍ତ୍ତମାନ ଦେଖିଲି ସେଇଟା। ଦୁର୍ଗାସ୍ୱା ଭାବୁଥିଲେ ମୁଁ ହେଉଛି ପ୍ରକୃତ ଶ୍ରେଷ୍ଠ ବ୍ୟକ୍ତି, କାରଣ ତାଙ୍କ ପାଖରେ ଯେଉଁ ରହିଛି ଅଷ୍ଟାଙ୍ଗ ଯୋଗ ସିଦ୍ଧି ସବୁ ରହିଛି। କିନ୍ତୁ ଦୁର୍ଗାସ୍ୱା ଦେଖିଲେ ପ୍ରକୃତରେ ମୁଁ ତାଙ୍କ ପାଖରେ ପରାଜିତ ହେଇଗଲି, କାରଣ ଭକ୍ତର ମହିମା ଆମଠାରୁ ଆହୁରି ଉର୍ଦ୍ଧରେ। ସେଥିପାଇଁ ଆମର କହିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, କହୁଛନ୍ତି ପରୀକ୍ଷିତ ମହାରାଜ, ଯେ ମୁକ୍ତାନାମ କି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟିଶ୍ୱରୀ ମହାମୁନି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ମୁକ୍ତି ପ୍ରାପ୍ତ ହୋଇଯାଉଛନ୍ତି। ତେଣୁ ଜ୍ଞାନୀମାନେ କହନ୍ତି ଭକ୍ତମାନେ ବହୁତ ନିମ୍ନ ସ୍ତରର, ତାଙ୍କର ଏଇ ଧାରଣା ରହିଛି। କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ମୁକ୍ତାନାମ ଯେଉଁମାନେ ଜ୍ଞାନୀମାନଙ୍କର, ଯେଉଁମାନେ ସମସ୍ତ ଜ୍ଞାନୀମାନେ ମୁକ୍ତ ହୁଅନ୍ତିନି, କୋଟି ଜ୍ଞାନୀ ମଧ୍ୟରେ ଏକ ଜଣ ମୁକ୍ତ, କୋଟି କୋଟି ଜ୍ଞାନୀ ମଧ୍ୟରେ ଜଣେ ବହୁତ ମୁକ୍ତି ହେଇପାରିବେ, ବହୁତ ଜାଗାକୁ ଉଠକୁ ଯାଇପାରିବେ, ମୁକ୍ତ ହେଇପାରିବେ, ନହେଲେ ସମସ୍ତେ ବନ୍ଦୀ ଅବସ୍ଥାରେ ରହିଛନ୍ତି, ବଦ୍ଧ ଅବସ୍ଥାରେ ରହିଛନ୍ତି। କିନ୍ତୁ କହୁଛନ୍ତି ପରୀକ୍ଷିତ ମହାରାଜ କହୁଛନ୍ତି ମୁକ୍ତାନାମ କି ସିଦ୍ଧାନାମ, ଜ୍ଞାନୀମାନଙ୍କଠାରେ ଆହୁରି ଉର୍ଦ୍ଧ ରହୁଛନ୍ତି ଯୋଗୀମାନେ, ସେମାନେ ସିଦ୍ଧି ଲାଭ କରିଛନ୍ତି, ଅଷ୍ଟାଙ୍ଗ ଯୋଗ ସିଦ୍ଧି, ଶୂନ୍ୟରୁ ସୁନା ବାହାର କରିଦେବେ। ଆଜିକାଲି ଯିଏ ଟିକେ ସୁନା ବାହାର କରିଦେବେ ସିଏ ଭଗବାନ ବୋଲି ତାଙ୍କୁ ଲୋକମାନେ ଭାବୁଛନ୍ତି। ଏ ସିଦ୍ଧିର ରହିଛି ଫଳ ସବୁ ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ସବୁ ରହିଛି। ତେଣୁ ଜ୍ଞାନୀମାନଙ୍କ ଉର୍ଦ୍ଧ୍ୱରେ ଯୋଗୀମାନେ, କିନ୍ତୁ ତାଙ୍କର ଉର୍ଦ୍ଧ୍ୱରେ ହେଉଛନ୍ତି ଭକ୍ତମାନେ। ପରୀକ୍ଷିତ ମହାରାଜ ଏ ଯେଉଁ ଘଟଣାକୁ ଦେଖିକି ସେ କହୁଛନ୍ତି ପ୍ରକୃତରେ ଯୋଗିନାମ ମୁକ୍ତାନାମ ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟିଶ୍ୱରୀ ମହାମୁନି। ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ସୁଦୁର୍ଲଭ ପ୍ରଶାନ୍ତାତ୍ମା, ସେମାନେ ହେଉଛନ୍ତି ପ୍ରଶାନ୍ତ ବା ଶାନ୍ତ, କାରଣ ସେମାନେ ଏ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଇଛନ୍ତି। ତ୍ରିଗୁଣ ଭିତରେ ଯେଉଁମାନେ ରହୁଛନ୍ତି ସେମାନଙ୍କର ସୂଚନା ଆକାଂକ୍ଷା ସବୁ ରହିଛି। କ'ଣ ଜିନିଷଟି ଗୋଟେ ଅଛି, ଆମର ଧନ କିଛି ଅଛି ଚାଲିଗଲେ ସେଥିପାଇଁ ସୂଚନା ହେବ, ବା ଗୋଟେ ଜିନିଷ ଧନ ନାହିଁ ତା ପାଇଁ ଆମର ଆଗ୍ରହ ହେବ ବା ଆକାଂକ୍ଷା ହେବ। ଇଏ ହେଉଛି ଗୁଣ ଭିତରେ ଯେଉଁମାନେ ଅଛନ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଆହୁରି ଉର୍ଦ୍ଧ୍ୱରେ, ଗୁଣ କର୍ମ ଦ୍ୱାରା ସେମାନେ ପରିଚାଳିତ ହୁଅନ୍ତିନି, ଗୁଣ ଦ୍ୱାରା ସେମାନେ ପରିଚାଳିତ ହୁଅନ୍ତି। ତେଣୁ ସେଇଟା ବ୍ରହ୍ମା କହୁଛନ୍ତି ଯେ ଦୁଃଖମ ସୁଖମ ବା ଗୁଣକର୍ମ ସଂଘାତ ଆସ୍ଥା ଯୁକ୍ତ ନାଥ ଚକ୍ଷୁ ସ୍ମଦାନ୍ଧା ଇବ ନିୟମାନା। ତେଣୁ ଆମେ ବର୍ତ୍ତମାନ ଭୌତିକ ଜଗତ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛେ, ଆମେ ଅନ୍ଧ ଅବସ୍ଥାରେ ରହିଛେ, ତ୍ରିଗୁଣ ଦ୍ୱାରା ଆମେ ଆବୃତ ହେଇକି ରହିଛେ, ଯଥା ଲୋଇନ ବୃତ ଗର୍ଭ ସଦା ତିନି ତମ ଆବୃତ ଧୂମେନା ବ୍ୟତ ବହ୍ନି ଯଥା ଦର୍ଶ ମଳେନ ଚ ଯଥୋଲୁଇନା ଭୂତ ଗର୍ଭ ତଥା ତେନି ତମ ଆବୃତ। ଆମର ଜ୍ଞାନ, ଆମର ବୁଦ୍ଧି, ଆମର ମନ ବା ଆମର ଦୃଷ୍ଟିଶକ୍ତି, ଏସବୁ ଏଇ ତିନୋଟି ଗୁଣ ଦ୍ୱାରା ଆବୃତ ହେଇକି ରହିଛି। ଧୂମେନା ବ୍ୟତ ବହ୍ନି ଯେଉଁ ଆମେ ନିଆଁ ଡାକୁଛେ, ଚୁଲି ଯେଉଁମାନେ ରନ୍ଧନ କରୁଛନ୍ତି, କାଠ ରୋଷେଇ କରୁଛନ୍ତି, ଯେତେବେଳେ ଡିଆସିଲ ଲଗାଉଛି କ'ଣ ହେଉଛି, ପ୍ରଥମେ ଧୂଆଁ ଆସୁଛି, କିନ୍ତୁ ତାପରେ ଯେତେବେଳେ ତାଙ୍କୁ ଫୁଙ୍କିକିରି ବାହାର କରିଦେବ ଧୂଆଁକୁ, ସେତେବେଳେ ନିଆଁଟି ପ୍ରକଟ ହେଉଛି, ସେଥିରେ ଆଉ ଧୂଆଁ ରହୁନି। ତେଣୁ ଇଏ ହେଉଛି ସତ୍ୱଗୁଣର ଆବରଣ। ଯେଉଁମାନଙ୍କର ସତ୍ୱଗୁଣର ପ୍ରାଧାନ୍ୟ ଅଛି ସେମାନେ ଭଗବାନ ଭକ୍ତ ହେବା ପାଇଁ ଯୋଗ୍ୟ ହେବେ। ତା ଦେହରୁ କେତେଜଣ ଭଗବାନ ଭକ୍ତ ହେଉନାହାନ୍ତି, କିନ୍ତୁ ସେମାନଙ୍କର ରହିଛି ଯୋଗ୍ୟତା ରହିଛି, ସେମାନେ ହେଇପାରିବେ। କିନ୍ତୁ ରଜଗୁଣର ବା ତମଗୁଣର ଆବରଣ ରହିଲେ ସେମାନେ ତାଙ୍କ ଯୋଗ୍ୟତା କମ୍ ରହୁଛି ତାଙ୍କର। ରଜଗୁଣର ଆବରଣ କିଭଳି ନା, ଯଥା ଦର୍ଶ ଭଳି ନାଚ, ଯେଉଁ ମିରର ରହିଛି ବା ଆଇନା ରହିଛି, ଆଇନାରେ ଯଦି ଆମେ ତା ଦେହରେ ଯେଉଁ ମଇଳା ପଡ଼ିଯିବ, ଧୂଳି ପଡ଼ିଯିବ, ତାହେଲେ ଆମେ ତା ଦେହରେ ଆମର ପ୍ରତିନିଧିକୁ ଦେଖିପାରିବାନି। କିନ୍ତୁ ତାକୁ ଯଦି ସଫା କରିଦେବା, ତାହେଲେ ଆମେ ଦେଖିପାରିବା। ତେଣୁ ସେଇଭଳି ରଜଗୁଣର ଆବରଣକୁ ଆମେ ସଫା କରିଦେଲେ ଆମେ ସତ୍ୟଗୁଣକୁ ଆସିପାରିବା ବା ଭଗବାନଙ୍କୁ ଦର୍ଶନ କରିପାରିବା। ତେଣୁ ରଜଗୁଣ ଆବରଣକୁ କେମିତି ସଫା କରିବା, ଚେତୋ ଦର୍ପଣ ମାର୍ଜନମ, ଏ ଯେଉଁ ଆମେ ଭଗବାନଙ୍କ ନାମ ନେଉଛେ, ମହାମନ୍ତ୍ର କୀର୍ତ୍ତନ କରୁଛେ, ଆର ସାତଟି ଫଳ ରହିଛି। ପ୍ରଥମ ଫଳ ହେଉଛି ଚେତୋ ଦର୍ପଣ ମାର୍ଜନମ, ଚେତରୂପକ ଦର୍ପଣ ସଫା ହେଉଛି। ଆମେ ଆମେ ଶରୀରକୁ ସଫା କରୁଛେ ସାବୁନ ଦ୍ୱାରା, କିନ୍ତୁ ମାନେ ହୃଦୟ ଭିତରେ ଯେଉଁ ମହିଳା ଅଛି ତାକୁ କେମିତି ସଫା କରିବା, ଏଇ ଭଗବାନଙ୍କ ନାମ ଦ୍ୱାରା ଚେତୋ ଦର୍ପଣ ମାର୍ଜନ। ଇଏ ପ୍ରଥମ ଫଳ ହେଉଛି, ଏଇଟା ଆମେ ଯେଉଁ ନାମ ନେଉଛେ ତାର ପ୍ରଥମ ଫଳ ହେଉଛି ଚେତୋ ଦର୍ପଣ ମାର୍ଜନ। ଚେତୋ ଦର୍ପଣ ମାନେ ରଜଗୁଣକୁ ପରିଷ୍କାର କରାଯାଉଛି, ରଜଗୁଣ ଯାହା ସବୁ ରଜଗୁଣର ମହିଳା ରହିଛି ସେସବୁ ପରିଷ୍କାର କରାଯାଉଛି। ଏବଂ ତମଗୁଣର ଆବରଣ କିପରି ନା, ଯଥ ଲୀନା ମୃତ ଗର୍ଭ, ମାତୃଗର୍ଭରେ ଯେଉଁ ସନ୍ତାନ ରହୁଛି ସେ ସନ୍ତାନ ଦଶ ମାସ ହେଲେ ହିଁ ଯାଇକି ସେ ବାହାରକୁ ଆସିବ, ନହେଲେ ସେ ଆସିପାରିବନି। ସେଇଠି ସେ ଭଗବାନ ପ୍ରାର୍ଥନା କରୁଛି, ସାତ ମାସ ହେଲେ ସେ ଭଗବାନ ପ୍ରାର୍ଥନା କରେ ଭାଗବତ ପୂଜ୍ୟ ସ୍କନ୍ଦରେ କପିଳ ଦେ ତାଙ୍କ ମାତା ଦେବୀ କହୁଛନ୍ତି। ଯେଉଁମାନେ ଭାଗ୍ୟବାନ ଯିବ ସେମାନଙ୍କର ସାତ ମାସ ଯେତେବେଳେ ହେବ ମାତୃଗର୍ଭରେ ସେତେବେଳେ ତାଙ୍କର ପୂର୍ବ ସ୍ମୃତି ଆସିବ, ପୂର୍ବ ଜନ୍ମରେ ଭଗବାନଙ୍କ ଶରଣରେ ଯାଇନଥିଲି ଯେଉଁଥିପାଇଁ ପୁଣି ଆମକୁ ମାତୃପୁତ୍ରୀ ଆସିବାକୁ ପଡ଼ିଲା, ପୁନରୁତି ଜନ୍ମ ନେବାକୁ ପଡ଼ିଲା। ତେଣୁ ସେ ଭଗବାନ ପ୍ରାର୍ଥନା କରନ୍ତି, ଜୀବର ପ୍ରାର୍ଥନା ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ପ୍ରାର୍ଥନାରେ ସେ କୁହନ୍ତି, ଜୀବ କୁହନ୍ତି ଭଗବାନଙ୍କୁ, ହେ ଭଗବାନ ଆପଣ ମୋତେ ଏଇଭଳି ଭାବରେ ଯେଉଁ ଦୁଃଖପ୍ରଦ ସ୍ଥାନରୁ ଯଦି ଉଦ୍ଧାର କରିବେ ମୁଁ ଆପଣଙ୍କ ଶରଣରେ ଯିବି, ଆପଣଙ୍କ ଭଜନ କରିବି, ଏଇଭଳିଆ ପ୍ରତିଜ୍ଞା କରି ସେ ଆସେ। କିନ୍ତୁ ଯେତେବେଳେ ପୁଣି ପୃଥିବୀ ପୃଷ୍ଠକୁ ଆସିଯାଏ ସେତେବେଳେ ପୁଣି ମାୟା ରାବଣରେ ପୁଣି ଭଗବାନ ଉତରିବେ। ତେଣୁ ଏଇଭଳି ଭାବରେ ତିନୋଟି ଗୁଣ ଦ୍ୱାରା ଆମେ ଆବୃତ ହେଇକି ରହିଛେ, ଆମେ ଅନ୍ଧ ଅବସ୍ଥାରେ ରହିଛେ। ଓଂ ଅଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରମୃତଂ ଦେନ ତସ୍ମୈ ଶ୍ରୀ ଗୁରୁବୈ ନମଃ। ଆମେ ସମସ୍ତେ ଅଜ୍ଞାନ ଭିତରେ ରହିଛେ, ଏବଂ ସବୁଠାରୁ ବଡ଼ ଅଜ୍ଞାନ ହେଉଛି କ'ଣ ନା, ଆମେ ପ୍ରକୃତରେ କିଏ ଆମେ ଜାଣିନେ। ଅଜ୍ଞାନ ତମର ନାମ କହିଲେ କୈତବ, ଧର୍ମ ଧର୍ମ ଅର୍ଥ କାମ ବାଞ୍ଛା ମୁଖ୍ୟ, ଏଇସବୁ ଏଇସବୁ ଯେଉଁ କାମ ବାଞ୍ଛନ ରହିଛି ଧର୍ମ ଅର୍ଥ କାମ ମୁଖ୍ୟ ଏଇସବୁ ହେଉଛି ଅଜ୍ଞାନ ତମ, ଇଏ ପ୍ରକୃତ ଧର୍ମ ନୁହଁ, ପ୍ରକୃତ ଧର୍ମ ଆମେ ଜାଣିପାରୁନି କାହିଁକି ଆମେ ଅଜ୍ଞାନ ଭିତରେ ଅଛେ। ତେଣୁ ଯେଉଁମାନେ ପ୍ରକୃତରେ ଜ୍ଞାନବାନ ବ୍ୟକ୍ତି, ଯେଉଁମାନେ ଚକ୍ଷୁଷ୍ମାନ ଯେଉଁ କହୁଛି, ଚକ୍ଷୁଷ୍ମାନ କହିଲେ ଯେଉଁମାନଙ୍କର ଚକ୍ଷୁ ଉନ୍ମିଳିତ ହେଇଛି, ଯେଉଁମାନେ ଦେଖିପାରୁଛନ୍ତି ସେମାନେ କିଏ ନା, ପ୍ରେମାନନ ଚିନ୍ତ ପ୍ରେମାନନ ଚିନ୍ତ ଗତି ବିରୋଧ ନେଇ ନା, ସନ୍ଥ ସଦୈବ ହୃଦୟ ବିରୋଧ କରନ୍ତି, ଜନ ଶ୍ୟାମ ସୁନ୍ଦର ଅଚିନ୍ତ୍ୟମ ଗୁଣ ସ୍ୱରୂପମ ଗୋବିନ୍ଦ ମାରି ପୁରୁଷ ତମନ ଭଜାମ। ପ୍ରେମାଞ୍ଜନ ତାଙ୍କର ଚକ୍ଷୁରେ ପ୍ରେମାଞ୍ଜନ ଶୁଦ୍ଧ ହେଇଛି, ପ୍ରେମରୂପକ ଅନ୍ୟାନ ଚକ୍ରେ ସେମାନେ ଲଗେଇଛନ୍ତି, ଯେଉଁଠି ସେମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ସବୁଠି ସେମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଯେଉଁ ମାଙ୍କ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପଣଶ୍ୟାମି ସଚ ମେନ ପଣଶ୍ୟତି। ଯେଉଁମାନେ ପ୍ରକୃତ ଚକ୍ଷୁ ରହିଛି ସେମାନେ ଭଗବାନ ସବୁଠି ଦର୍ଶନ କରନ୍ତି, ଇଏ ହେଉଛି ପ୍ରକୃତ ଚକ୍ଷୁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ତାଙ୍କର ଚକ୍ଷୁରେ ପ୍ରେମରୂପକ ଅଞ୍ଜନ ଲଗେଇଛନ୍ତି। ଭଗବାନ ମଧ୍ୟ ସେ କଥା କହିଛନ୍ତି ଭାଗବତର ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ସତ୍ୟବ୍ରତ ମୁନିଙ୍କୁ ସେ କହିଛନ୍ତି, ସତ୍ୟବ୍ରତ ମୁନିଙ୍କ ପ୍ରାର୍ଥନାରେ ସେଇଟା କୁହାହେଉଛି ଯେ ସେ କହୁଛନ୍ତି ଯେ ଜଣେ ଯେତେବେଳେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେବ ସେତେବେଳେ ତାର ସୂକ୍ଷ୍ମ ଦୃଷ୍ଟି ସବୁ ଆସିବ, ଯାହାଫଳରେ ସେ ଭଗବାନ ଦର୍ଶନ କରିପାରିବେ। ଯେମିତି ପ୍ରହ୍ଲାଦ ମହାରାଜ ଭଗବାନ ଦର୍ଶନ କରୁଥିଲେ, ଖମ୍ବରେ ଦର୍ଶନ କରୁଥିଲେ ଭଗବାନଙ୍କୁ, କାରଣ ସେମାନେ ଭଗବାନଙ୍କ ଭକ୍ତ, ସବୁଠି ସେମାନେ ଭଗବାନଙ୍କୁ ଦର୍ଶନ କରନ୍ତି। ଏ ଗୁଣର ଉଦ୍ଧାର କଲେ ସେ ସ୍ତର ସେମାନେ ଆସିବେ, ସେ ପ୍ରାପ୍ତ ହେବେ। ତେଣୁ ଯେଉଁମାନେ ଆମେ ସବୁ ବର୍ତ୍ତମାନ ଅଜ୍ଞାନ ଅନ୍ଧକାର ଭିତରେ ଅଛେ, ଆମେ ପ୍ରକୃତି ଜାଣିନେ ଆମର କ'ଣ ଲକ୍ଷ୍ୟ, ଯେମିତି ଅର୍ଜୁନ ଭଗବାନଙ୍କ ଶରଣରେ ଗଲେ, ଅର୍ଜୁନ ଭଗବାନଙ୍କ ଭକ୍ତ ତଥାପି ସେ କହିଲେ ମୁଁ ପ୍ରକୃତି ଜାଣିପାରୁନି, ମୁଁ ଦେଖିପାରୁନି ମୋର କ'ଣ କର୍ତ୍ତବ୍ୟ, ମୁଁ ବର୍ତ୍ତମାନ ଅନ୍ଧ ଅବସ୍ଥାରେ ଅଛି। ତେଣୁ ଆପଣ ହେଉଛନ୍ତି ଚକ୍ଷୁ ଚକ୍ଷୁଷ୍ମାନ ବ୍ୟକ୍ତି, ଆପଣଙ୍କ ଚକ୍ଷୁ ରହିଛି, ତେଣୁ ମୁଁ ଆପଣଙ୍କ ଶରଣରେ ଗଲି, ଆପଣ ମୋତେ ବାଟ ଦେଖାନ୍ତୁ। ସେଇଭଳି ଭାବରେ ଆମେ ମଧ୍ୟ ସେଇଭଳି ଭାବରେ ଅନ୍ଧା ତଥା ଚକ୍ଷୁଷ୍ମାନ, ଜଣେ ଚକ୍ଷୁଷ୍ମା ବ୍ୟକ୍ତିର ଶରଣରେ ଗଲେ ହିଁ ଆମେ ପ୍ରକୃତ ପଥ ପାଇପାରିବା। କିନ୍ତୁ ପ୍ରକୃତରେ ବର୍ତ୍ତମାନ କ'ଣ ହେଉଛି ଅବସ୍ଥା? ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି, ଅନ୍ଧା ଯଥା ଅନ୍ଧେଇ ଉପନୀୟମାନ। ଗୋଟେ ଅନ୍ଧ ଆଉ ଜଣେ ଅନ୍ଧର ଶରଣରେ ଗଲେ କ'ଣ ହବ? ସେ ଅନ୍ଧ ତ ନିଜେ ଜାଣିନି କେଉଁପଟେ ଯିବାକୁ ପଡିବ ବାଟ, ଆଉ ସେ ଅନ୍ୟ ଅନ୍ଧକୁ କ'ଣ ବାଟ ବତେଇବ? ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି। କହିଲି ଧୂମେନା ପ୍ରତ୍ୟେ ବହ୍ନି ଯଥା ଦର୍ଶ ମଳିନ ଚତୁର୍ଲିନାବୃତ କର ତଥା ଦେହ ନିନ୍ଦମ ଆବୃତ। ଏଇଭଳି ଭାବରେ ସମସ୍ତେ ଅନ୍ଧ ଅବସ୍ଥାରେ ରହିଛନ୍ତି, ତ୍ରିଭୁବନ ଦ୍ୱାରା ଆବୃତ ହେଇକି ରହିଛନ୍ତି ଅନ୍ଧ ଅବସ୍ଥାରେ। ଈଶ୍ୱତନ୍ତ୍ରା ମୂଳଦାନ ବଦ୍ଧା, ଏ ଯେଉଁ ଭଗବାନଙ୍କର ଯେଉଁ ଦୈବୀ ଏସା ଗୁଣମୟୀ, ଏଇ ତ୍ରିଗୁଣ ଦ୍ୱାରା ସମସ୍ତେ ବନ୍ଧା ହେଇକି ରହିଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ତାଙ୍କ ପିତାଙ୍କୁ ଯେ ଯେଉଁମାନେ ନତେ ବିଧୁ ସ୍ୱାର୍ଥଗତି ବିଷ୍ଣୁ, ଯେଉଁମାନେ ଜାଣନ୍ତି ନାହିଁ ଯେ ବିଷ୍ଣୁଙ୍କର ଶରଣରେ ଗଲେ ହିଁ ଆମ ପ୍ରକୃତ ସ୍ୱାର୍ଥ ସାଧନ ହେଇପାରିବ, ସେମାନେ ହେଉଛନ୍ତି ଅନ୍ଧ। ଅର୍ଥାତ୍ ସେ ଅନ୍ୟ ପ୍ରକାର କହିବାକୁ ଚାହୁଁଛନ୍ତି, ଆପଣ ଜଣେ ଅନ୍ଧ ବ୍ୟକ୍ତି ହିରଣ୍ୟକଶିପୁ, ସେ କହୁଥିଲେ ଭଗବାନ କେହି ନାହାନ୍ତି, ମୁଁ ହେଉଛି ଭଗବାନ, ହରି କେହି ନାହାନ୍ତି, ମୁଁ ହେଉଛି ହରି, ମୁଁ ହେଉଛି ଭଗବାନ। ତେଣୁ ପ୍ରହ୍ଲାଦ ମହାରାଜ ଇଣ୍ଡାଇରେକ୍ଟଲି କହୁଛନ୍ତି, ଆପଣଙ୍କ ଭଳି ଅନ୍ଧ ବ୍ୟକ୍ତିଙ୍କର ଶରଣ ଯେଉଁମାନେ ଯିବେ ସେମାନେ କ'ଣ ପାଇବେ, ଲାଭ କ'ଣ ପାଇବେ? ଯିଏ ଜାଣିନାହାନ୍ତି ପ୍ରକୃତ ସ୍ୱାର୍ଥ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଶରଣରେ ଯିବା, ନଦେବୀ ସ୍ୱାର୍ଥଗତି ବିଷ୍ଣୁ ଦୁରାଶୟା ଯେ ବହିରତ ମାନିନ, ଦୁରାଶୟା ତାଙ୍କର ଯେତେ ଆଶା ସବୁ ରହିଛି ସବୁ ଗୋଟେ ବ୍ୟକ୍ତ ହେଇଯାଉଛି। କିନ୍ତୁ ତଥାପି ସେମାନେ ଦୁରାଶୟା ଯେ ବହିରତ ମାନେ, କାହିଁକି ତାଙ୍କ ବ୍ୟକ୍ତ ହେଉଛି ନା ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ଏଇ ଭୌତିକ ଜଗତରେ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି, ଏଭଳି କଲେ ଆମେ ମନୁଷ୍ୟ ସମାଜ ଶାନ୍ତିରେ ପ୍ରାପ୍ତ ଶାନ୍ତିରେ ରହିପାରିବ, ଏଭଳି ବ୍ୟବସ୍ଥା କଲେ ଆନନ୍ଦ ରହିପାରିବେ, ଏଇଭଳି ଭାବରେ କହୁଛନ୍ତି। ଭଗବାନଙ୍କ ଶରଣରେ ରହିଲେ କି ଜଣେ ଆନନ୍ଦ ପ୍ରାପ୍ତ ହେବ ସେଇଟା ସେମାନେ ଜାଣିନାହାନ୍ତି, କାରଣ ସେମାନେ ନିଜେ ଅନ୍ଧ, ସେମାନେ କ'ଣ ଜାଣିବେ? ଅନ୍ଧା ଯଥା ଯାଇ ଉପନିୟମାନ, ତେଣୁ ଜଣେ ଅନ୍ଧ ବ୍ୟକ୍ତି ଅନ୍ୟ ଅନ୍ଧମାନଙ୍କୁ କ'ଣ ବାଟ ବତେଇବ? ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ କହୁଛନ୍ତି, ଡାଇରେକ୍ଟ କହିପାରୁନାହାନ୍ତି କାରଣ ସେ ତାଙ୍କ ପିତା, ସେ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି, ସେ ତେଣୁ ଏଇଭଳି ଭାବରେ ବୁଲେଇକିରି କହୁଛନ୍ତି ଯେ ଆପଣ ହେଉଛନ୍ତି ଅନ୍ଧ, ଆପଣଙ୍କ ଶରଣରେ ଯେଉଁମାନେ ସେମାନେ କ'ଣ ଅବସ୍ଥା ହେବ? ତେଣୁ ସେଇଭଳି ଭାବରେ କିନ୍ତୁ ଯେଉଁମାନେ ପ୍ରକୃତରେ ଅନ୍ଧ ବ୍ୟକ୍ତି, ସେମାନେ ଯଦି ଜଣେ ଚକ୍ଷୁଷ୍ମାନ ବ୍ୟକ୍ତିଙ୍କର ଶରଣରେ ଯିବେ ତାହେଲେ ସେଇଟା ପ୍ରକୃତ, ସେମାନେ ପ୍ରକୃତ ରାସ୍ତା ପ୍ରାପ୍ତ ହେବେ। ସେଇଟା ବ୍ରହ୍ମା କଥା କହୁଛନ୍ତି ଯେ ପ୍ରକୃତରେ ଯେଉଁମାନେ ଚକ୍ଷୁଷ୍ମତାଟା ଅନ୍ଧା ଇବ ନିୟମାନା, ଆମେ ସେଥିପାଇଁ ଏହି ପ୍ରାର୍ଥନା ହେଉଛି ଗୁରୁଜନଙ୍କୁ ଏଇଭଳିଆ ପ୍ରାର୍ଥନା କରାଯାଏ, ଓଂ ଅଜ୍ଞାନ ଦିବିରାନ୍ଧସ୍ୟ ଜ୍ଞାନାଙ୍କନ ସହାୟକ, ଆମେ ଅଜ୍ଞାନ ଅନ୍ଧକାର ଭିତରେ ଅଛେ, ତେଣୁ ଆପଣ ଜ୍ଞାନୀ ବ୍ୟକ୍ତି, ଆପଣ ତତ୍ତ୍ୱଦର୍ଶିନ ଜ୍ଞାନୀ ନା ତତ୍ତ୍ୱଦର୍ଶିନ, ଆପଣ ଆମର ହୃଦୟରେ ସେଇ ଜ୍ଞାନରୂପ ଚକ୍ଷୁ ଆମେ ପ୍ରଦାନ କରନ୍ତୁ। ଓଂ ଅଜ୍ଞାନ ଦିବିରାନ୍ଧସ୍ୟ ଜ୍ଞାନାଙ୍କନ ସହାୟକ, ଅଞ୍ଜନ ଆମକୁ ଦେଇଦିଅନ୍ତୁ ବା ସେଇ ପ୍ରଦୀପ ଆମକୁ ଆଲୋକ ପ୍ରଦାନ କରନ୍ତୁ। ତେଣୁ ଏଇଭଳି ଭାବରେ ଆପଣ ଆମକୁ ଚକ୍ଷୁ ଉନ୍ମୀଳନ କରିଛନ୍ତି, ଚକ୍ଷୁ ଉନ୍ମୀଳନ ଦିଅ ନା ତାଶ୍ରୀ ଗୁରୁଜନ, ତେଣୁ ସେଇ ଗୁରୁକୁ ଆମେ ନମସ୍କାର କରୁଛୁ। ତେଣୁ ଏଇଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କ ଶରଣରେ ଗଲେ ଜଣେ ପ୍ରକୃତ ପଥ ଜାଣିପାରିବ, ଯଦିଓ ପ୍ରିୟ ରତ୍ମୁନି ଉପଯୁକ୍ତ ଗୁରୁଙ୍କ ଶରଣରେ ଯାଇଛନ୍ତି, କାରଣ ତାଙ୍କର ଗୁରୁ ହେଉଛନ୍ତି ନାରଦ ମୁନି, କିନ୍ତୁ ନାରଦ ମୁନି ତାଙ୍କ ନିବୃତ ଧର୍ମରେ ଲଗେଇଥିଲେ, ଏ ସଂସାରକୁ ଆସିବା ଦରକାର ନାହିଁ, ସେ ଭଗବାନଙ୍କ ସନ୍ନ୍ୟାସ ମାର୍ଗରେ ସେ ଅଗ୍ରସର ହେଉଥିଲେ। କିନ୍ତୁ ବ୍ରହ୍ମା ତାଙ୍କୁ ବିଭିନ୍ନ ପ୍ରକାର ଉପଦେଶ ପ୍ରଦାନ କରିକି ଅନ୍ତିମରେ ପ୍ରିୟବ୍ରତ ମୁନି, ସେ ପ୍ରିୟବ୍ରତ ସେ ସ୍ତ୍ରୀ ଗ୍ରହଣ କରିବେ, ବିବାହ କରିବେ, ଏବଂ ବିବାହ କରିକି ତାଙ୍କର ପୁତ୍ର ସନ୍ତାନ ସହିତ ଦାହତ ହେବେ, ଏ ବିଷୟରେ ଏ ବର୍ଣ୍ଣନା କରାଯିବ। ତାଙ୍କର ବାର ଜଣ ପୁତ୍ର ଆସିବେ, ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଆଗ୍ନିଦ୍ର, ତାଙ୍କ ପୁତ୍ର ଆସିବେ ନାଭି, ନାଭିଙ୍କର ପୁତ୍ର ଆସିବେ ଋଷଭ ଦେବ, ଋଷଭ ଦେବ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର। ଏବଂ ତାଙ୍କ ବିଷୟରେ ଭାଗବତ ପଞ୍ଚମ ଅଧ୍ୟାୟରେ ଏହି ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ଏବଂ ତାଙ୍କର ଶହେ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ଏ ଭରତ ମହାରାଜଙ୍କ ଉପାଖ୍ୟାନ ବହୁତ ପ୍ରସିଦ୍ଧ ଉପାଖ୍ୟାନ, ଯିଏକି ଭକ୍ତି ମାର୍ଗରେ ବହୁତ ଅଗ୍ରସର ହେଇଥିଲେ, କିନ୍ତୁ ଗୋଟେ ମୃଗ ପ୍ରତି ଆସକ୍ତ ହେଇକରି ସେ ପରଜନ୍ମରେ ଗୋଟେ ମୃଗ ଜନ୍ମ ପ୍ରାପ୍ତ ହେଲେ। ତେଣୁ ଏଇଭଳି ଭାବରେ ତାଙ୍କ ବିଷୟରେ ବର୍ଣ୍ଣନା କରିକି ଅନ୍ତିମରେ ଭୂଗୋଳ ବିଷୟରେ ବର୍ଣ୍ଣନା କରାଯିବ, କେଉଁଠି କିଏ ସବୁ ଅଛନ୍ତି, ସ୍ଥାନ କେଉଁଠି, ଦେବତାମାନେ କେଉଁଠି ରହୁଛନ୍ତି, ଅସୁରମାନେ କେଉଁଠି ରହୁଛନ୍ତି, ସିଦ୍ଧ ଲୋକମାନେ କେଉଁଠି ରହୁଛନ୍ତି, ଏସବୁ ସ୍ଥାନ ବିଷୟରେ ବର୍ଣ୍ଣନା କରାଯିବ। ଏବଂ ଯେଉଁମାନେ ପାପକର୍ମ କରିବେ ସେମାନେ ନର୍କଭୋଗ କରିବେ, କେଉଁଠି ସବୁ ନର୍କ ରହିଛି ସେଟା ମଧ୍ୟ ବର୍ଣ୍ଣନା କରାଯିବ। ଚବିଶ ହଜାର ସେ ବର୍ଣ୍ଣନା କରାଯିବ, ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ପଞ୍ଚମ ସ୍କନ୍ଧ ବିଶେଷ ଭାବରେ ସ୍ଥାନ ବିଷୟରେ କୁହାଯାଇଛି। ତେଣୁ ଆମର କଥା କହିକି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୋପାଳ ଆନନ୍ଦେ
ପ୍ରଭୁ କି।